ॐ नमो भगवते वासुदेवाय। आज अंतिम दिन रे आपण मानंकु आमर अंतरराष्ट्रीय कृष्ण चेतना संघ ଭୁବନେଶ୍ୱର ଶାଖା ତରଫରୁ ବହୁତ ଧନ୍ୟବାଦ ଅର୍ପଣ କରୁଛି। ବିଶେଷ କରି ଆପଣମାନେ ବଡ଼ ଉତ୍ସାହ ଆଉ ଉଦ୍ଦୀପନାର ସହିତ ଧୈର୍ଯ୍ୟର ସହିତ ପ୍ରତିଦିନ ବସି 2 ଘଣ୍ଟା ଭଗବାନଙ୍କର କଥା ଶୁଣୁଛନ୍ତି। ତେବେ ଆଜି କଥାର ଅନ୍ତିମ ଦିନ ଆପଣମାନେ ଶୁଣୁଥିଲେ, ପ୍ରଥମେ ଆପଣମାନେ ଶୁଣିଥିଲେ ଭଗବାନ ଶ୍ରୀକୃଷ୍ଣ କିଭଳି ତାଙ୍କର କୁଳକୁ ବିନାଶ କରୁଛନ୍ତି, ମାୟା ଲୀଳା କରୁଛନ୍ତି କଳିକୁ ସ୍ଥାନ ଦେବା ପାଇଁ। ଏ ଯେଉଁ ଜରାସବର ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱର ମାରିଛି, ଏ ଯେଉଁ ସବୁ ଲୀଳା ଭଗବାନ କରିଛନ୍ତି, ଧର୍ମର ଯେଉଁ ଚାରିପାଦ ଅଛି ତା ଦେହରୁ 3 ପାଦକୁ କ୍ଷୟ କରିବା ପାଇଁ। କାହିଁକି ନା ଲୋକମାନେ ଯେତେବେଳେ ଜାଣିବେ ଯେ ଭଗବାନ ଜରାସବର ମାରିଦେଲା, ତାଙ୍କର ବଂଶର ଲୋକମାନେ ପରସ୍ପର କଳହ ଲାଗି ମରିଗଲେ, ସେ ସାଧାରଣ ମାନବ ଲୀଳା ବୋଲି ଜ୍ଞାନ କରିବେ। ଯିଏ ଆର ତତ୍ତ୍ୱଗତ ଅର୍ଥ ନ ଜାଣିବ ଏବଂ ଯାହାକୁ ଶୁଣିବ, ଯିଏ ପ୍ରଚାର କରିବ ଭଗବାନ ଶ୍ରୀକୃଷ୍ଣ ଚିନ୍ତା କରୁଛନ୍ତି, କଳି ତା ନିକଟରେ ପ୍ରବେଶ କରିବ ଏବଂ କଳି ଯୁଗକୁ ଆସିବା ପାଇଁ ହିଁ ଭଗବାନ ବାଟ ଖୋଲିଲେ। ଏବଂ ତାପରେ ଆମେମାନେ ଶୁଣୁଥିଲେ କଳିଯୁଗରେ ଭବିଷ୍ୟତରେ କ'ଣ କ'ଣ ହବ। ମାର୍କଣ୍ଡେ ଋଷି ଯୁଧିଷ୍ଠ ମହାରାଜଙ୍କୁ ଯାହା କହିଲେ, ବ୍ୟାସଦେବ ହରିବଂଶରେ ଜନ୍ମଜୟଙ୍କୁ ଯାହା କହିଲେ ଏବଂ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭାଗବତରେ ଯାହା କହିଲେ ଆମେମାନେ ଶୁଣିଲେ। ତେବେ ଭୟଙ୍କର କଳିଯୁଗରେ, ଏ ଯେଉଁ କଳିଯୁଗର ଭବିଷ୍ୟତରେ କ'ଣ କ'ଣ ହବ ଶୁଣିଲା ପରେ ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି। ଗତକାଲି କଥା ଏଇଠୁ ଆମର ବାକି ଥିଲେ, କାରଣ ଏ କଳିଯୁଗ ସରିଲା ପରେ 432,000 ବର୍ଷ ପରେ ପୁଣି ସତ୍ୟଯୁଗ ଆସି ପହଞ୍ଚିବ ଏବଂ ସତ୍ୟଯୁଗରେ ସୋମବଂଶର ରାଜା ଆଉ ଚନ୍ଦ୍ରବଂଶର ରାଜା ଦୁଇଜଣ ରାଜା ହେବେ, ଯେଉଁମାନେ ଭଗବାନଙ୍କର ଅଂଶୀ। ବର୍ତ୍ତମାନ କଳାପ ଗ୍ରାମରେ ସେ ତପସ୍ୟା କରୁଛନ୍ତି, ଜଣଙ୍କର ନାମ ମେରୁ ଏବଂ ଜଣଙ୍କର ନାମ ଦେବାପି। ଗତକାଲି ଆମେ ଶୁଣୁଥିଲେ ଦେବାପି ଶାନ୍ତନୁ ଭ୍ରାତା ମରୁଚ ଇକ୍ଷ୍ୱାକୁ ବଂଶଜ। ଇକ୍ଷ୍ୱାକୁ ବଂଶଜ ମାନେ ସୂର୍ଯ୍ୟ ବଂଶଜ। ସୂର୍ଯ୍ୟ ବଂଶର ରାଜା ମରୁ ଏବଂ ଚନ୍ଦ୍ରବଂଶରେ ଦେବାପି ଶାନ୍ତନୁଙ୍କର ଭାଇ ବର୍ତ୍ତମାନ କଳାପ ଗ୍ରାମରେ ଏ 432,000 ବର୍ଷ ପର୍ଯ୍ୟନ୍ତ ସେମାନେ ତପସ୍ୟାରତ ହୋଇକି ରହିଛନ୍ତି ଏବଂ ସତ୍ୟଯୁଗ ଯେତେବେଳେ ଆସି ପହଞ୍ଚିବ ଏ ଦୁଇ ଭାଇ ଉଠିବେ, ଏ ଦୁଇ ଜଣ ଉଠିବେ, ମରୁ ଆଉ ଦେବାପି। ଏମାନେ ସତ୍ୟଯୁଗ ଆରମ୍ଭରେ ପୁଣି ବର୍ଣ୍ଣାଶ୍ରମ ଧର୍ମକୁ ପ୍ରଚାର କରିବେ, ଭଗବାନ ବାସୁଦେବଙ୍କର ଶକ୍ତିରେ ଆବିଷ୍ଟ ହୋଇକି। ଗତକାଲି ଆମେ ଏଠି ଶୁଣିଥିଲେ। ଏହାର ପରେ ପରୀକ୍ଷିତ ମହାରାଜ ପ୍ରଶ୍ନ କଲେ, ପରୀକ୍ଷିତ ମହାରାଜ ପ୍ରଶ୍ନ କଲେ, କେନ ଉପାୟନ ରାଜନ ଭଗବାନ କଲୋ ଦୋଷନ କଲୋ ଜନା ବିଧିମିଷ୍ୟନ୍ତି ଉପଚାରିତନ୍ ତନ୍ମେ ବ୍ରୁହି ଯଥା ମୁନେ। ହେ ମୁନେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯଥାଯଥ ଭାବରେ, ଠିକ୍ ଠିକ୍ ଭାବରେ, ଏଠି ଯଥାଯଥ ଶବ୍ଦ ଲଗେଇଲେ। କାହିଁକି ନା କଳି ଦୋଷ ଗୁଡ଼ାକ ଶୁଣିଲେ ପରୀକ୍ଷିତ ମହାରାଜ ପୁରା ଭୟ କରିଗଲେ। ସେ ଭାବିଲେ ବୋଧେ ଭକ୍ତ ବି ଆକୁ ତରିପାରିବନି, ଯେଉଁଠି ଆହୁରି ବି ଶୁଣିବେ ଆଜି। ପୁଣି ସୁଖଦେବ ଗୋସ୍ୱାମୀ ଆରମ୍ଭ କରୁଛନ୍ତି, କଳି ଏତେ ଭୟଙ୍କର, ସାଧୁ ସମାଜ ନିକଟରୁ ଆରମ୍ଭ କରି ଗୃହସ୍ଥ ପର୍ଯ୍ୟନ୍ତ କାହାକୁ ଛାଡ଼ୁନି, ଟିକେ ଟିକେ ବଢ଼ିବ, ସେ କାହାକୁ ଛାଡ଼ୁନି। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ଭଗବାନଙ୍କର ଜଣେ ଭକ୍ତ ହେଲେ ବି ତାକୁ ତ କଳି ଛାଡ଼ିବନି, ତେଣୁ ସେଇଥିପାଇଁ ପ୍ରଶ୍ନ ପଚାରୁଛନ୍ତି ଯେ କେନ ଉପାୟନ ରାଜନ, ହେ ରାଜନ, ଏ କେନ ଉପାୟନ ଭଗବାନ, ହେ ପ୍ରଭୁ, କେଉଁ ଉପାୟରେ କଳିକୁ ପରାସ୍ତ କରାଯିବ, କଳିର ଦୋଷକୁ ଆମେ ଅତିକ୍ରମ କରି ସଂସାର ମୃତ୍ୟୁ ସଂସାରରୁ ପାର ହେଇଯିବା। ଏ ପ୍ରଶ୍ନ କିଏ କରୁଛନ୍ତି, ପରୀକ୍ଷିତ ମହାରାଜ ସେ ଶୁକ ଉବାଚ ଶୁକଦେବ ଗୋସ୍ୱାମୀ ଆରମ୍ଭ କରିବେ। ଏବଂ ଦ୍ୱିତୀୟ ପ୍ରଶ୍ନ ପରୀକ୍ଷିତ ମହାରାଜ ପଚାରିଛନ୍ତି, ଯୁଗଶ୍ଚ ଯୁଗ ଧର୍ମଶ୍ଚ, କେତେଟା ଯୁଗ ଅଛି ଏବଂ ଯୁଗମାନଙ୍କର ଧର୍ମ କ'ଣ, ଆଉ କଳି ଯୁଗରେ ପରମ ଧର୍ମ କ'ଣ। ଏ ଦୁଇଟି ପ୍ରଶ୍ନ ଆଜି ଉତ୍ତର ଦିଆଯିବ ଏବଂ ଆଜି ହିଁ କଥା ସମାପ୍ତ ଏବଂ ଏ ଅଧ୍ୟାୟ ସମାପ୍ତ। ଶ୍ରୀ ଶୁକ ଉବାଚ ଶୁକଦେବ ଗୋସ୍ୱାମୀ ପ୍ରଥମେ କହୁଛନ୍ତି, ଯେଉଁ ଚାରୋଟି ଯୁଗ ଅଛି ଏ ଚାରୋଟି ଯୁଗରେ ଲୋକମାନଙ୍କର ଅବସ୍ଥା କ'ଣ ଥିଲା, ଲୋକମାନେ କିଭଳି ଥିଲେ, ଏବଂ ଚାରି ଯୁଗରେ ଧର୍ମର ପାଦ କ'ଣ କ'ଣ ଥିଲା। ସତ୍ୟ ଯୁଗରେ ଧର୍ମର ଚାରୋଟି ପାଦ ଥିଲା। ଶ୍ରୀ ଶୁକ ଉବାଚ କୃତେ ପ୍ରବର୍ତ୍ତିତ ଧର୍ମସ୍ୟ ଚତୁପାତର୍ଜନେ ଧୃତୟଃ ସତ୍ୟମ୍ ଦୟା ତପୋଜାନମ୍ ଇତି ପାଦା ବିଭୋନ୍ ରୂପ। ହେ ରାଜନ୍, ସତ୍ୟ ଯୁଗରେ ଧର୍ମର ଚାରୋଟି ପାଦ ଥିଲା, କ'ଣ? ସତ୍ୟ, ଦୟା, ତପ ଆଉ ଦାନ। କିନ୍ତୁ ପ୍ରଥମ ସ୍କନ୍ଦ ଭାଗବତରେ ସୌନକାଦି ମୁନିମାନଙ୍କୁ ସୁତ ଗୋସ୍ୱାମୀ କହିଛନ୍ତି ଧର୍ମର ଚାରୋଟି ପାଦ କ'ଣ, ତପ, ସତ୍ୟ, ଦୟା, ଶୌଚ। ଯିଏ ଭାଗବତ ପଢିବ ସେ କହ ସେଠି କ'ଣ ସୌନକାଦି ଋଷି କହିଲେ ଶୌଚ, ଏଠି କ'ଣ ହେଲା ଦାନ? ନା, ଦୁଇଟି ଦୁଇଟିର ତାତ୍ପର୍ଯ୍ୟ ହେଉଛି ଏକା। କାରଣ ଜଣଙ୍କ ଅନ୍ତରରେ ଶୌଚତା ନ ଆସିଲେ, ଅନ୍ତର ଅତ୍ୟନ୍ତ କୋମଳ ନହେଲେ, ତା ଅନ୍ତରଟା ଶୌଚ ନହେଲେ, ପବିତ୍ର ନହେଲେ, ସେ ଦାନ କରିବ କେମିତି? ତେଣୁ ସେଇ ଅର୍ଥରେ ଏ ପିଲା ଏ ଯେଉଁମାନେ ଆଗରେ ବସିଲେ କେହି ପାଟି କରିବ ନା, ଦାନ ଶବ୍ଦ କହିଲେ ଧର୍ମର। ସତ୍ୟ ଯୁଗରେ ଧର୍ମର ଚାରୋଟି ପାଦ ପୂର୍ଣ୍ଣ ଭାବରେ ଥିଲା, ସତ୍ୟ, ଦୟା, ଦାନ, ତପ। ଆଉ ଅଧର୍ମର ଚାରୋଟି ପାଦ ଆପଣ ଶୁଣିବେ, ଜଣେ ଧାର୍ମିକ ଏ ଯୁଗରେ ଜଣେ ଧାର୍ମିକ ଧର୍ମ କଲେ ବି ସେ ଧର୍ମର ପାଦ କ'ଣ ଅଧର୍ମର ପାଦ କ'ଣ ଜାଣିବା ଦରକାର। ଧର୍ମର ଯେଉଁ ଚାରୋଟି ପାଦ ଥିଲା ଆକୁ ଯେତେବେଳେ ଓଡ଼ିଆ ଅନୁବାଦ କରାହେଇଛନ୍ତି, ସିଏ ପ୍ରଥମ ସ୍କନ୍ଧ ହିସାବରେ ଓଡ଼ିଆ ଅନୁବାଦ କରିଛନ୍ତି, କିନ୍ତୁ ଏଇ ଶ୍ଳୋକ ହିସାବରେ କରିନାହାନ୍ତି। ସତ୍ୟଯୁଗର ଲୋକମାନେ କିଭଳି ଥିଲେ, ଆମେ ବି ଆପଣମାନେ ବି ଏଇ କଳି ଯୁଗରେ ବି ଯଦି ଆପଣ ଭଗବାନଙ୍କର ନିୟମ ମାନିବେ ଆପଣ ଏଇଭଳି ସତ୍ୟଯୁଗରେ ରହିବେ, ଶୁଣିବେ ସେ କଥା। କିନ୍ତୁ ପ୍ରତି ଯୁଗ ଭିତରେ ତିନୋଟି ଯୁଗ ଅଛି। ସତ୍ୟଯୁଗର ଲୋକମାନଙ୍କର ଲକ୍ଷଣ କ'ଣ ଥିଲା ନା, ସନ୍ତୁଷ୍ଟ କରୁଣା ମୈତ୍ର ସନ୍ତୋଦାନ୍ତ ସ୍ଥିତି କ୍ଷୋଭ ଆତ୍ମାରାମ ସମଦୃଶ ପ୍ରାୟ ସେ ଶ୍ରମଣା ଜନ। ପ୍ରାୟଶ 99% ଲୋକ ସମଦୃଶ, ଏଇଟା ସବୁଠୁ ବଡ଼ ଗୁଣ ଶ୍ରୀଧର ସ୍ୱାମୀ କହିଛନ୍ତି। ସେମାନେ ଭେଦ ଅନ୍ତର ଦେଖୁନଥିଲେ, ଇଏ ଉଚ୍ଚ ଜାତିର ଲୋକ, ସେ ନୀଚ ଜାତିର ଲୋକ, ସିଏ ଏଭଳି କର୍ମ କରୁଛି, ଏଭଳି କର୍ମ କରୁଛି, ଆଉ ପଶୁ ପକ୍ଷୀ ପ୍ରତ୍ୟେକ ଜୀବ ଦେହରେ ଭଗବାନଙ୍କୁ ଦର୍ଶନ କରୁଥିଲେ। ସମଦୃଶ ସନ୍ତୁଷ୍ଟ କଳି ଯୁଗରେ ତା ନାହିଁ। ସତ୍ୟ ଯୁଗ ପରେ ଏ ଧର୍ମର ଯେଉଁ ଚାରୋଟି ପାଦରୁ କମି କମିକି ଆସିବ, ଆଉ କଳି ଯୁଗରେ ଧର୍ମର ଚାରୋଟି ପାଦ ଏକ ଚତୁର୍ଥାଂଶ କମିଯିବ, ଚାରି ଭାଗରୁ ଗୋଟିଏ ଭାଗ ରହିବ। ଆଉ କଳି ଯେତେ ବଢ଼ିବ ଇଏ ପୁରା କଳି ଯୁଗ ଅନ୍ତରେ ସବୁ ଶେଷ ହେଇଯିବ। ଶୁଣି, କଳି ଯୁଗର ଲୋକମାନେ ପ୍ରାୟ ଯେତେ ଯାହା ହେଲେ ବି ଅସନ୍ତୁଷ୍ଟ, କେହି କେବେ ହାତ ଠିକ କହିଲେଣି ହଁ ଭଗବାନ ଯେତିକି ଧନ ଦେଲେଣି ମୁଁ ସନ୍ତୁଷ୍ଟ, ମୋ ସ୍ତ୍ରୀ ଉପରେ ମୁଁ ସନ୍ତୁଷ୍ଟ, ମୋ ପିଲାଛୁଆ ଉପରେ ମୁଁ ସନ୍ତୁଷ୍ଟ, ମୋର ଆଉ କିଛି ଦରକାର ନାହିଁ। ନା, ଭଗବାନ ଯାହା ଦେଲେ ବି ଯାହା ପ୍ରାପ୍ତ ହେଲେ ବି ନିଜର କର୍ମବଶତଃ ଲୋକ କଳି ଯୁଗରେ ସନ୍ତୁଷ୍ଟ, ସବୁବେଳେ ଅସନ୍ତୁଷ୍ଟ। ଆଉ ଅସନ୍ତୁଷ୍ଟ କିଏ ବି ହେଲେ ଚଳିବ, ବ୍ରାହ୍ମଣ ଆଗେ ଅସନ୍ତୁଷ୍ଟ ହେଲେ ନଷ୍ଟ ହବ, ଅସନ୍ତୁଷ୍ଟ ଦିଜା ନଷ୍ଟା। ବ୍ରାହ୍ମଣ ଯଦି ଅସନ୍ତୁଷ୍ଟ ହେଲା ବା ସାଧୁ ଯଦି ଅସନ୍ତୁଷ୍ଟ ହେଲା ସେ ନଷ୍ଟ ହେଇଗଲା, ତାର ଗୁଣ କିଛି ରହିବେ। କାରଣ ଭଗବାନ ଉପରେ ବିଶ୍ୱାସ କରି ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ। ସତ୍ୟଯୁଗର ଲୋକମାନେ ସନ୍ତୁଷ୍ଟ, ଆଉ କରୁଣ ଦୟାଭାବ ଥିଲା, ମୈତ୍ର ଶତ୍ରୁତା ଭାବ ଲୋକଙ୍କର ନଥିଲା, ତିତିକ୍ଷବ ବହୁତ ସହିଷ୍ଣୁ ଥିଲେ, ଆଉ ଶାନ୍ତା ଦାନ୍ତା ଭାରି ଶାନ୍ତ ପରାୟଣ, ଆଉ ଦାନ୍ତ ଇନ୍ଦ୍ରିୟମାନଙ୍କୁ ସଂଯମ କରିଥିଲେ, ଆଉ ଆତ୍ମାରାମ ସମଦୃଶ ପ୍ରାୟ ସେ ସମରାଞ୍ଜନ, ସବୁ ଲୋକ ଆତ୍ମାରାମ ଆତ୍ମସ୍ଥିତିରେ ରହୁଥିଲେ, ଯାହା ପ୍ରାପ୍ତ ହେଉଥିଲେ ସ୍ୱୟଂ ସନ୍ତୁଷ୍ଟ ହେଉଥିଲେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି। ପରୀକ୍ଷିତ ମହାରାଜଙ୍କୁ ଏକଥା କାହିଁ କହୁଛନ୍ତି? ଇଏ ପଚାରିଲେ କ'ଣ, କଳିଯୁଗରୁ ଆମେ କେମିତି ପାର ହଉ? ସେ ତ ସିଧା ଉତ୍ତର ଦେଇଥାନ୍ତେ, କିନ୍ତୁ ସିଧା ଉତ୍ତର ଦେଉନାହାନ୍ତି। ଚାରି ଯୁଗର ଗୁଣକୁ କହି କଳିଯୁଗର ଗୁଣକୁ କହିବେ ପୁଣି। ତେଣୁ ସତ୍ୟଯୁଗରେ ଧର୍ମର ଚାରୋଟି ପାଦ ପୂର୍ଣ୍ଣ ଭାବରେ ଥିଲା, ଲୋକମାନେ ସମଦୃଶ, ଆତ୍ମାରାମ, ସନ୍ତୁଷ୍ଟ, କାରୁଣିକ ସବୁ ଗୁଣରେ ପରିପୂର୍ଣ୍ଣ ହୋଇ ରହିଥିଲେ। କିନ୍ତୁ ତ୍ରେତୟା ଯୁଗରେ ଧର୍ମର ଏକ ଚତୁର୍ଥାଂଶ କମିଗଲା, ଚାରି ଭାଗରୁ ଧର୍ମ ଚାରିଟା ପାଦରୁ ସବୁରୁ ଚାରି ଭାଗରୁ ଗୋଟେ ଭାଗ କମିଗଲା, 1/4 ଚାର କୁହାଯାଏ। କିନ୍ତୁ ଯେତେବେଳେ ଓଡ଼ିଆ ଭାଗବତ ସେ ଅନୁବାଦ କରିଛନ୍ତି, ସେ ଭାବିଛନ୍ତି ବୋଧେ ଏ ଅର୍ଥଟାକୁ ସେ ପ୍ରଥମ ସ୍କନ୍ଧ ଅର୍ଥ ହିସାବରେ କହିଛନ୍ତି। ଧର୍ମର କ'ଣ ଚାରିଟି ପାଦ ଥିଲା? ତପ, ଦୟା, ସତ୍ୟ, ଶୌଚ। ତେଣୁ କଳିଯୁଗରେ କେବଳ ସତ୍ୟ ରହିଛି, ତିନୋଟି ପାଦ ନଷ୍ଟ ହୋଇଯାଇଛି। ଗର୍ବ ଦ୍ୱାରା ତପସ୍ୟା ନଷ୍ଟ ହେଲା, ସ୍ତ୍ରୀ ସଙ୍ଗ ଦ୍ୱାରା ଶୌଚ ନଷ୍ଟ ହେଲା, ହିଂସା ଦ୍ୱାରା ଦୟା ନଷ୍ଟ ହେଲା। ଶେଷରେ କଳିଯୁଗରେ ସତ୍ୟଟା ରହିଛି। ସେ ଯେଉଁ ଓଡ଼ିଆ ଅନୁବାଦ କରିଛନ୍ତି ସିଏ ସେ ପ୍ରଥମ ସ୍କନ୍ଧ ହିସାବରେ କରିଛନ୍ତି, କିନ୍ତୁ ମୂଳ ଶ୍ଳୋକ ତାହା କହୁନାହାନ୍ତି। ମୂଳ ଶ୍ଳୋକ କହୁଛନ୍ତି, ତ୍ରେତୟା ଧର୍ମ ପାଦାନଂ ତୁର୍ଯ୍ୟାଂଶ ହିୟତେ ସନେଇ ଅଧର୍ମ ପାଦେ ଅନୃତମ ହିଂସା ଅସନ୍ତୋଷ ବିଗ୍ରହେ। ଅଧର୍ମର ଚାରିଟି ପାଦ, ଧର୍ମର ଚାରିଟି ପାଦ ଆପଣ ମନେ ରଖିଲେ, ଅଧର୍ମର ଚାରିଟି ପାଦ ଶୁଣନ୍ତି। ଅଧର୍ମର ଚାରିଟି ପାଦ କ'ଣ? ଅନୃତ ମିଥ୍ୟା, ତାର ବିପରୀତ, ଆଉ ହିଂସା ଦୟା ନାହିଁ। କଳିଯୁଗରେ ଅଧର୍ମର ଚାରୋଟି ପାଦ ବଢି ବଢି ଚାଲିଛି। ଆପଣ ନିଜକୁ ବି ନିଜେ ଅନୁଭବ କରନ୍ତୁ, ଗୋଟିଏ ଦିନ ଭିତରେ କେତେ କଥା ସତ କହିବାକୁ ପଡ଼ୁଛି, କେତେ କଥା ମିଛ କହିବାକୁ ପଡ଼ୁଛି। ଏପରିକି ଆପଣ ପିଲା ଛୁଆକୁ ବି ଆପଣ ମିଛ କଥା କହିବାକୁ ବାଧ୍ୟ ହେବେ, ଏ ପରିବେଶ ଏମିତି। ମିଥ୍ୟାଟା କହିବାକୁ ହିଁ ପଡ଼ିବ, ଅଧର୍ମକୁ ଆଶ୍ରୟ ନ କଲେ କଳିଯୁଗରେ ଚଳିପାରିବେନି, ଏମିତି ଅବସ୍ଥା କଳି। ମିଥ୍ୟା ଆଶ୍ରୟ ଆଉ ଅନୃତ ହିଂସା, ହିଂସା ମାନେ ପ୍ରାଣୀକୁ ମାରିବା ହିଂସା, କାହାର ମନରେ କଠୋର ଭାଷା କହିବା ବି ହିଂସା। ସେ ଗୁରୁଜନ ହଉ ବା ଲଘୁଜନ ହଉ, କାହା ମନରେ ତାପ ଦେବା, କଷ୍ଟ ଦେବା ହଉଛି ଗୋଟେ ହିଂସା। ଯେଉଁ କୁହାଯାଇଛି ପ୍ରାଣୀ ହିଂସା କରିବ ନା, ପ୍ରାଣୀ ମାରିକି ତ ଖାଇବ ନା, ହିଂସା ଅର୍ଥରେ ବି କାହା ମନରେ କଷ୍ଟ ଦେବା, କଠୋର ଭାଷା କହିବା ବି ହିଂସା। ଅଧର୍ମର ଚାରିଟି ପାଦ ମନେ ରଖନ୍ତୁ, ଗୋଟେ ହେଲା ଅନୃତ ମିଥ୍ୟା, ଦ୍ୱିତୀୟ ହେଲା ହିଂସା, ଏବଂ ତୃତୀୟ ଅସନ୍ତୋଷ। ସନ୍ତୋଷ ନାହିଁ ମନରେ, ଯେତେ ଯାହା ହେଲେ ସବୁବେଳେ ଅସନ୍ତୋଷ, ଏବଂ ଚତୁର୍ଥ ହେଲା ବିଗ୍ରହ, ବିଗ୍ରହ ମାନେ କଳହ। ତେଣୁ ତ୍ରେତୟା ଯୁଗରେ ଅଧର୍ମର ଚାରୋଟି ପାଦ ପଡ଼ିକି ଧର୍ମର ଯେଉଁ ଚାରୋଟି ପାଦ ଥିଲା ତାକୁ ଏକ ଚତୁର୍ଥାଂଶ କରିଦେଲା। ଚାରି ଭାଗ ଯେଉଁ ଥିଲା, ଚାରି ଭାଗରୁ ଏକ ଚତୁର୍ଥାଂଶ ହେଇଗଲା, ଗୋଟେ ଭାଗ ନଷ୍ଟ ହେଇଗଲା, ତାମାନେ ତିନି ଭାଗ ରେଖା ରହିଲା ତ୍ରେତୟା ଯୁଗରେ। ଏବଂ ତ୍ରେତୟା ଯୁଗରେ ଲୋକମାନେ କ'ଣ କରୁଥିଲେ? ତଦା କ୍ରିୟା ତପୋନିଷ୍ଠ ନାତି ହିଂସା ନ ଲମ୍ପଟା ତ୍ରୈବର୍ଗିକାସ୍ତ୍ରୟୀ ବୃଦ୍ଧା ବର୍ଣ୍ଣା ବ୍ରହ୍ମୋତ୍ତରାନ୍ ରୂପ। ତୃତୀୟ ଯୁଗରେ, ସତ୍ୟ ଯୁଗରେ କେବଳ ଗୋଟିଏ ବର୍ଣ୍ଣ ଥିଲା, ଗୋଟିଏ ଜାତିର ଲୋକ ଥିଲେ, ସମସ୍ତେ ଭଗବାନଙ୍କର ଭକ୍ତ ବାସ, ବ୍ରାହ୍ମଣ ଭଳି, ବ୍ରାହ୍ମଣ ମାନେ ଭଗବାନଙ୍କର ଭକ୍ତ ବାସ। ତୃତୀୟ ଯୁଗରେ ତ୍ରୈବର୍ଗିକା ତ୍ରୟୀ ବୃଦ୍ଧା, ସବୁ ଲୋକ ଧର୍ମ ଅର୍ଥ କାମରେ ପରିପୂର୍ଣ୍ଣ ହେଲେ, ଏବଂ ବର୍ଣ୍ଣ ବ୍ରାହ୍ମୋତ୍ତରା ନୃପ, ହେ ରାଜନ ବ୍ରାହ୍ମଣମାନେ ପ୍ରାୟ ରହିଲେ, ଅଲଗା ବର୍ଣ୍ଣ ବି କିଛି କିଛି ତ୍ରେତୟା ଯୁଗରେ ଥିଲେ। ଆଉ ଲୋକମାନେ କ'ଣ କରୁଥିଲେ? ତପ ନିଷ୍ଠା, ତପ ଥିଲା, ନିଷ୍ଠା ଥିଲା, ହିଂସୁକ ନଥିଲେ, ଆଉ ଲମ୍ପଟ ନଥିଲେ, ନାରୀ ଲମ୍ପଟ ନଥିଲେ ତ୍ରେତୟା ଯୁଗରେ। କିନ୍ତୁ ଧର୍ମର ତିନି ଭାଗ, ଚାରି ପାଦରୁ ଗୋଟେ ପାଦ ସବୁ ଚାରିଟା ଜିନିଷରୁ କମିଗଲା। ଦ୍ୱାପରରେ କ'ଣ ହେଲା? ନା ଦ୍ୱାପରରେ ଧର୍ମର ଚାରୋଟି ପାଦ ଅଧା ହେଇଗଲା। ଏଠି କହୁଛନ୍ତି, ତପ ସତ୍ୟାଦୟ ଦାନେଷୁ ଅର୍ଦ୍ଧ ଅଶ୍ୱତୀ ଦ୍ୱାପରେ ହିଂସା ତୁଷ୍ଟି ଅନୃତମ ଦ୍ୱେଷ ଧର୍ମସ୍ୟ ଅଧର୍ମ ଲକ୍ଷଣେଇ। ଧର୍ମସ୍ୟ ଅଧର୍ମ ଲକ୍ଷଣେଇ, ଅଧର୍ମ ଲକ୍ଷଣ ଦ୍ୱାରା ଧର୍ମର ଅଧାଂଶ ଚାଲିଗଲା। ଧର୍ମର ଯେଉଁ ଚାରୋଟି ପାଦ, ତପ ସତ୍ୟା ଦୟା ଆଉ ଦାନ, ଏ ଚାରୋଟି ପାଦରୁ ଅଧା ହେଇଗଲା, ସବୁ ଅଧା ଅଧା ଭାଗ ରହିଲା ଦ୍ୱାପରେ। ଆଉ ଦ୍ୱାପର ଯୁଗରେ ଲୋକମାନେ କିଭଳି ଥିଲେ ନା, ଯଶସ୍ୱୀ ନାମ ଆସିଲା ସ୍ୱାଧ୍ୟାୟ ଅଧ୍ୟୟନରତ ଅଧ୍ୟା କୁଟୁମ୍ବିନ ଦୃଷ୍ଟା ବର୍ଣ୍ଣା କ୍ଷାତ୍ର ଦିଜୋତରା। ଦ୍ୱାପର ଯୁଗରେ ଲୋକମାନେ ଅଧ୍ୟୟନରତ, ଦ୍ୱାପର ଯୁଗରେ ସମସ୍ତ ଲୋକମାନେ ବେଦ ଅଧ୍ୟୟନ କରୁଥିଲେ, ଗୀତାଶାସ୍ତ୍ର ଭାଗବତ ଅଧ୍ୟୟନ କରୁଥିଲେ ଦ୍ୱାପର ଯୁଗରେ ପ୍ରାୟ ଲୋକମାନେ ସମସ୍ତେ। ଏବଂ ଅଧ୍ୟା କୁଟୁମ୍ବିନ ଦୃଷ୍ଟା ବର୍ଣ୍ଣା କ୍ଷାତ୍ର ଦିଜୋତରା, ଦ୍ୱାପର ଯୁଗରୁ ଦ୍ୱିଜ ଆଉ ଇତରା, ବ୍ରାହ୍ମଣ ଆଉ କ୍ଷତ୍ରିୟ, କ୍ଷାତ୍ର ଆଉ ଦ୍ୱିଜ ଦ୍ୱାପର ଯୁଗରେ ବଢ଼ିଲେ। ଆଉ ଲୋକମାନେ ଯଶସ୍ୱିନୀ ଥିଲେ, ମହାଶୀଳ ଥିଲେ, ସବୁ ଗୁଣ ପରିପୂର୍ଣ୍ଣ ଥିଲେ। କିନ୍ତୁ ଏଇ ଯେଉଁ ତାପରେ ଯେଉଁ କଳିଯୁଗ ଆସିଲା, କଳିଯୁଗରେ ଲୋକ ଧର୍ମର କେତୋଟି ପାଦ ରହିବ? ପ୍ରଥମ ସ୍କନ୍ଦ ଭାଗବତରେ ଶୁଣିଥିଲେ ଧର୍ମର ଗୋଟିଏ ପାଦ ରହିବ ସତ୍ୟ, କିନ୍ତୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି କଳିଯୁଗରେ ଧର୍ମର ଚାରୋଟି ପାଦ ଏକ ଚତୁର୍ଥାଂଶ ରହିବ, ଚାରି ଭାଗରୁ ଗୋଟିଏ ଭାଗ ରହିବ, ଚାରି ଭାଗରୁ ଗୋଟିଏ ଭାଗ ରହିବ। ଆଉ କଳିଯୁଗ ଶେଷରେ ଏଇଟା ପୁରା ନଷ୍ଟ ହେଇଯିବ। ଶୁଣନ୍ତୁ, କଳୌତୌ ଧର୍ମ ପାଦାନାମ ତୃତୀୟାଂଶ ଧର୍ମ ହେତୁ ବି ଏଦମାନ କ୍ଷମାଣ ହି ଅନ୍ତେଷୋପି ବିନକ୍ଷତି। ତୁର୍ଯ୍ୟମାଣ ମାନେ ତିନି ଭାଗରୁ ଗୋଟିଏ ଭାଗ, ପୁରା ଏକ ତୃତୀୟାଂଶ ଯାହା କୁହନ୍ତି ଏକ ଭାଗ ରହିବ କଳିଯୁଗରେ, ଆଉ ସବୁ ନଷ୍ଟ ହେଇଯିବ। ଓଡ଼ିଆ ଭାଗବତରେ ଯେତେବେଳେ ଅନୁବାଦ କରିଛନ୍ତି, ଏଇଠି ରଖିଦେଇଯାଆନ୍ତୁ, ଏଇଠି ଯାହା ରଖିବା କଥା ରଖିଦେଇଯାଆନ୍ତୁ, ପ୍ରବଚନ ସରିଲେ ସେସବୁ କରିବେ। ଦେଖନ୍ତୁ ଯେତେବେଳେ ଅନୁବାଦ କରିଛନ୍ତି କେମିତି କରିଛନ୍ତି, ଏକଳି ଯୁଗେ ଧର୍ମ ପୁଣ ରହି ଏକ ଚରଣ ସତ୍ୟତ୍ରେ ସତ୍ୟତ ପଦୟାରେ ଯାଇ କେବଳ ଦାନ ମାତ୍ର ରହି ଅଧର୍ମ ହେତୁ କରି ପୁଣ ସେ ପାଦ କ୍ରମେ ହୁଏ କ୍ଷୀଣ ଯୁଗନ୍ତେ ସେଉ ନାଶ ଯିବ ଏକାନ୍ତେ ତମ ଆଚ୍ଛା ଦିବ। ଯୁଗ ବେଳକୁ ସେଟା ନାଶ ହେଇଯିବ, କିନ୍ତୁ ଏଠି ଅନୁବାଦ କଲେ ସତ୍ୟ ତପ ଦୟା ଯେ ହୋଇ କେବଳ ଦାନ ମାତ୍ର ରହି, କଳିଯୁଗରେ କେବଳ ଦାନ ରହିବ। ଦାନ ଲୋକ କରୁଛନ୍ତି, ଦାନ କେମିତି ରହିବ ବୋଲି କୁହା ନା, ଏଇଠି ଲେଖିଲେ ନା କଳୌତୁ ଧର୍ମ ପାର୍ଦ୍ୟାଣ ତୁର୍ଯ୍ୟାଂଶ ଅଧର୍ମ ହେତୁ ବି, ଏତେ ଅଧର୍ମ ବଢ଼ିବ, ଅସନ୍ତୋଷ, ନୃଶଂସତା, ମିଥ୍ୟା, ଆଉ କ'ଣ ରହିଲା, କଳହ, ବିଗ୍ରହ ମାନେ କଳହ, ଏ ଚାରିଟାରେ ଲୋକମାନେ ଏତେ ପରିପୂର୍ଣ୍ଣ ହେଇଯିବେ ଦାନ ରହିବନି। ଆପଣ ବା ଶୁଣୁଥିଲେ ମାର୍କଣ୍ଡ ଋଷି କହୁଛନ୍ତି ବିଧବାଙ୍କର ଧନକୁ ବି ହରଣ କରି ନେଇଯିବେ କଳିଯୁଗରେ, ଦାନ ରହିବନି, ଏ ସବୁଗୁଡ଼ିକ ତିନି ଭାଗ କମିଯିବ, କେବଳ ଭାଗ୍ୟ ରହିବ। ଆଉ କଳିଯୁଗ ଶେଷରେ ସେ ଭାଗଟା ବି ନଷ୍ଟ ହେବ, କିଛି ରହିବନି କଳିଯୁଗ ଶେଷ। ଯେତେବେଳେ କଳିକୀ ଅବତାର ଆସିବେ 4,32,000 ବର୍ଷ, ସେ ସମୟକୁ କଳିଯୁଗର ଲୋକମାନଙ୍କର ଅବସ୍ଥା ଏହା ହେବ। ଆଉ କଳିଯୁଗର ଲୋକମାନେ କ'ଣ ହେବେ ପୁଣି ବର୍ଣ୍ଣନା କରିଛନ୍ତି, ତସ୍ମିନ୍ ଲୁବ୍ଧା ଦୁରାଚାର ନିର୍ଦ୍ଦୟା ଶୁଷ୍କ ବୈରିଣ ଦୁର୍ଭାଗା ଭୁରି ତର୍ଶାଶ୍ଚ ଶୁଦ୍ରାବାସୋତର ଜନା ଶୁଦ୍ରାଦାସୋତର ଜନା। ସତ୍ୟଯୁଗରେ ଗୋଟିଏ ବର୍ଣ୍ଣ ଥିଲେ, ତ୍ରେତୟାରେ ଅଲଗା ବର୍ଣ୍ଣ ଥିଲେ, କିନ୍ତୁ ମୁଖ୍ୟତଃ ବ୍ରାହ୍ମଣ ଥିଲେ। ଦ୍ୱାପରରେ କ୍ଷତ୍ରିୟ ଆଉ ବ୍ରାହ୍ମଣ ତାଙ୍କର ଆଧିକ୍ୟ ବଢ଼ିଲା, କିନ୍ତୁ କଳିଯୁଗରେ ଏଠି କହୁଛନ୍ତି ଦୁର୍ଭାଗା ଅତି ହତଭାଗା ହେବେ, ଭୁରି ତର୍ଶାଚ ସବୁବେଳେ ତର୍ଶ ମାନେ ତୃଷ୍ଣା, କେଉଁଥିରେ ସନ୍ତୁଷ୍ଟ କଳିଯୁଗର ଲୋକ, ଖାଇବା ପାଇଁ ବି ଲାଇନ ଲାଇନ ଦେଖିବେ, ସବୁବେଳେ ଲାଇନ ଦିଆହଉଛି, ଟିକେଟ ପାଇଁ ବି ଲାଇନ, ଯୁଆଡ଼େ ଯିବେ ଲାଇନ, କାହିଁକି ନା ମୁଁ ଆଗେ, ସବୁ ଲୋକ ମାରପିଟ ଲାଗୁଛି, ତର୍ଶା ତୃଷ୍ଣାଭାବ। କଳିଯୁଗରେ ତୃଷ୍ଣାଭାବ ଏତେ ଲୋକଙ୍କର ବଢ଼ିବ, ଆଉ ଦୁର୍ଭାଗା, ଆଉ ଶୁଦ୍ରା ଦାସୋତ୍ତର ଜନା, ବେଶୀ ଲୋକମାନେ ଶୁଦ୍ର ହେବେ, ଦାସ ଶ୍ରେଣୀରେ ହେବେ, ସବୁଠୁ ଶୁଦ୍ର, ଆଉ କଳ ପ୍ରାୟ ଶୁଦ୍ର ସମ୍ଭବ, ଆଉ କୂଳରେ ଜନ୍ମ ହେଲା ଡକ୍ଟର ପୁଅ ଡକ୍ଟର ହେଇପାରିବନି, ହେଇପାରିବ ଧର୍ମାନନ୍ଦ ବାବୁ, ହେଇପାରିବ ଡକ୍ଟର ପୁଅ, ଡକ୍ଟର କୋର୍ସ କରିବାକୁ ପଡ଼ିବ। ଆପଣ ବ୍ରାହ୍ମଣ ହୁଅନ୍ତୁ, କ୍ଷତ୍ରିୟ ହୁଅନ୍ତୁ, ବୈଶ୍ୟ ହୁଅନ୍ତୁ, ଶୁଦ୍ର ହୁଅନ୍ତୁ, କେଉଁ କର୍ମ କରୁଛନ୍ତି, କର୍ମ ହିସାବରେ ଜାତି ନିର୍ଣ୍ଣୟ କରାଯିବ, କି ବ୍ରାହ୍ମଣ କୂଳେ ଜନ୍ମ ହେଲେ ସେ ବ୍ରାହ୍ମଣ ହେଇପାରିବନି, କି କ୍ଷତ୍ରିୟ କୂଳେ ଜନ୍ମ ହେଲେ ସେ କ୍ଷତ୍ରିୟ ହେଇପାରିବନି, କର୍ମ ଉପରେ ବର୍ଣ୍ଣ ନିର୍ଭର କରାଯାଏ। ଆପଣ ବହୁତ ଲୋକ ଯୁକ୍ତି କରନ୍ତି ଜାତି ଗୋଟେ ନଥିଲା, କିଏ କହିଲେ ନଥିଲା, ଜାତି ନଥିଲେ ବି ଯେମିତି ବିଦେଶରେ କିଛି ଜାତି ନାହିଁ, ପୁଣି ତାଙ୍କ ଭିତରେ ଜାତି ଅଛି, କେମିତି ଜାତି ଅଛି ନା, ଭଗବାନ କହିଲେ ନା ଚତୁର୍ବର୍ଣ୍ଣାମୟ ସୃଷ୍ଟା ଗୁଣ କର୍ମ ବିଭାଗ, ସହ ଗୁଣଟାକୁ ଆପଣ ଶରୀରରୁ କାଢିଦେଇପାରିବେ କି, ଗୁଣଟାକୁ କାଢିପାରିବେ, ତିନିଟା ଗୁଣ ତ ରହିଛି, ଜନ୍ମ ହେଲା ବେଳେ ମାତା ପିତାର ରଜ ବୀର୍ଯ୍ୟ ମିଳନ ବେଳେ ଯଦି ସତ ଗୁଣର ପ୍ରାବଲ୍ୟ ଥିବ ପିଲାଟା ସାତ୍ତ୍ୱିକ ପିଲା ହବ, ସେ ଯୋଉ କୂଳର ପିଲା ହଉ, ଏ ବ୍ରାହ୍ମଣ ଘର ଛୁଆ ହେଇକି ଆପଣ ଯେମିତି କହୁଥିଲେ କଣ ମଦ ମାଂସ ବିକିଲେଣି, ଠିପି କୋଲି ପିଉ ନାହାନ୍ତି, ଜନ୍ମ ବେଳେ ତାଙ୍କର କୋଉ ଗୁଣର ଆଧିକ୍ୟ ଅଛି, ଶୂଦ୍ର ଗୁଣର ଆଧିକ୍ୟ, ତମ ଗୁଣ ରହିଲେ ଶୂଦ୍ର ହୁଅନ୍ତି, ରଜ ତମ ମିଶିକି ରହିଲେ ବୈଶ୍ୟ ହୁଅନ୍ତି, କେବଳ ରଜ ଗୁଣ ରହିଲେ କ୍ଷତ୍ରିୟ ହୁଅନ୍ତି, ସତ ଗୁଣ ରହିଲେ ବ୍ରାହ୍ମଣ। ତୁମେ ଜାତି ବର୍ଣ୍ଣ ତିଆରି ନ କର, ସେ ତ ପିଲା ଆପେ ଆପେ ଯେଉଁଠି ଜନ୍ମ ହେଲେ ବି ତୁ ତ ନିଜେ ନିଜେ ବର୍ଣ୍ଣ ରହିଗଲ, ଯେମିତି ବିଦେଶରେ ଜାତି ନାହିଁ, ଧନୀ ଜାତି ଗରିବ ଜାତି, କିନ୍ତୁ ତାଙ୍କ ଭିତରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଅଛନ୍ତି, ଯିଏ ଶାନ୍ତ ଲୋକ ଯିଏ ସତ ଗୁଣର ସିଏ ହେଲା ବ୍ରାହ୍ମଣ। ଭଗବାନ ଏଇ ହିସାବରେ ସଂଜ୍ଞା କରିଛନ୍ତି ଗୁଣ କର୍ମ, କେଉଁ ଗୁଣର ଅଛି ଆଉ କେଉଁ କର୍ମ କରୁଛି, ସତଗୁଣର କର୍ମ କରୁଛି ତ ତାହେଲେ ସେ ବ୍ରାହ୍ମଣ। କିନ୍ତୁ କଳି ଯୁଗରେ ଏ ପଞ୍ଚମ ଜାତିର ଲୋକ ଆମେ ସମସ୍ତେ, ଆମେ ବି ଏବେ ଆମେ ସାଧୁ ହେଲୁ ନା, ଆମେ ବି ଜନ୍ମ ହେଇଥିଲା ପିତା ମାତାଙ୍କ ନିକଟ ଏଇ ଶୂଦ୍ର ହେଇକି, ସେଥିପାଇଁ ଜନ୍ମ ନା ଯାଏତେ ଶୂଦ୍ର, ଯିଏ ଜନ୍ମ ହେଇ ସେ ସବୁ ଶୂଦ୍ର, ସେଥିପାଇଁ ଆମେ ଯେଉଁ ଦୀକ୍ଷା ନୁ ଏଇଟା ସଂସ୍କାର କୁହାଯାଏ, ସଂସ୍କାର ବୀଜ ଉଚ୍ଛେଦ, ସଂସ୍କାର ହେଲେ ଯାଇ ବୀଜ ହବ ନା ଦ୍ୱିତୀୟ ଜନ୍ମ ହେଲା। କଳି ଯୁଗରେ ଏତେ ସଂସ୍କାର ନାହିଁ ଲୋକଙ୍କର, ସବୁ ପ୍ରାୟ ଶୂଦ୍ର ହେବେ, କଳୁ ସର୍ବେ ଶୂଦ୍ର ସମ୍ଭବ, ପ୍ରାୟ ଶୂଦ୍ର ଭଳି କର୍ମ କରିବେ, ପରିଚର୍ଯ୍ୟାତ୍ମକ କର୍ମ ଶୂଦ୍ର ସାପି ସ୍ୱଭାବ, ସବୁ ଲୋକମାନେ ଶୂଦ୍ର ହେଇଯିବେ। ଏଠି ଲେଖିଲେ ବା ଶୂଦ୍ର କେବେ କହୁନାହାନ୍ତି, ଶୂଦ୍ରା ଦାସ ଇତର ଜନ, ଏ ପଞ୍ଚମ ଜାତିର ଲୋକ ଆମେ, ଆମ ଗୁରୁଦେବ କହୁଛନ୍ତି ଆମେ ପଞ୍ଚମ ଜାତିର ଲୋକ, ଆମର ଗୁରୁଦେବ କିଏ ଦେଖିଛନ୍ତି କହିଲେ ହାତ ଟେକିଲେ, ଏଠିକି ଆସିଛନ୍ତି ଆପଣ ଦେଖିନାହାନ୍ତି, ପ୍ରେମାନନ୍ଦ ବାବୁ ସାର୍ ଦେଖିଛନ୍ତି, ଏ ସେ ବାବା ଭାଇ ପଛରେ ଦେଖିଛନ୍ତି, ଏଠିକି ଆସିଛନ୍ତି, ପ୍ରବଚନ ଦେଇକି ଯାଇଛି, ତିନି ଥର ଆସିଛନ୍ତି, ତାଙ୍କର କରୋନାରୁ ଆପଣମାନେ ଏତିକି ଆସୁଛନ୍ତି, ଗାଁ ଗହଳି ଲୋକ ଶୁଣୁଛନ୍ତି, ଆମେ ତାଙ୍କର କରୋନା ଯାହା ସେ ଆମକୁ ଶିକ୍ଷା ଦେଇଛନ୍ତି ତାଙ୍କ କରୋନାରେ ଆମେ କହୁଛୁ। ସେ କୁହନ୍ତି କଳି ଯୁଗରେ ଚତୁର୍ଥ ଜାତି ଲୋକ ବି ପାଇବନି, ଏସବୁ ପଞ୍ଚମ ଜାତିର ଲୋକ ମାନେ ଏଇଟା ଅନ୍ତେଜ୍ୟ, କାହିଁକି ନା ଶୂଦ୍ରର ଗୋଟେ ଲକ୍ଷଣ ହେଇଛି ଶୂଦ୍ର ସତ କଥା କହିବ, ଯେ ଚାକର ସତ କଥା କହିବ କି ନାହିଁ, କଳି ଯୁଗର ଲୋକ ସତ କଥା ବି କହୁନାହାନ୍ତି, ଆମେ ଶୂଦ୍ର କେମିତି ହେଲୁ, ଆମେ ପଞ୍ଚମ ଜାତିର ଲୋକ, ଏ ଓଡ଼ିଆ ଭାଗବତରେ ତାହିଁ ଲେଖା ହେଇଛି, ଏ ଶ୍ଳୋକ ଟିକେ ଅନୁବାଦ ଠିକ କରିଛନ୍ତି, ଏ ଯୁଗେ ଯେତେ ଲୋକମାନେ ନିର୍ଦ୍ଦୟ ଦୁରାଚାର ମନେ କରିଅ କାରଣ ବୈରି ଅଭାଗ୍ୟବନ୍ତ ହତ ସିରି ଅତ୍ୟନ୍ତ ଲୋଭୀ ଜନ ହେବେ ଶୂଦ୍ର ଯେ ବହୁତ ବଢ଼ିବେ। କିନ୍ତୁ ଛାଡ଼ିଦେଲେ ଶୂଦ୍ର ଦାସ ଇତର ଜନ, ବହୁତ ବଢ଼ିବେନି ଦାସ ହେଇଯିବେ, ପୁଣି ଶୂଦ୍ରଠୁ ବି ଦାସଗିରିଟା ଆହୁରି ନିଚ ଜିନିଷ, ଏଇ କଥା କହୁଛନ୍ତି। ଆଉ ଏଠି ଗୋଟିଏ ୱାର୍ଡ ଲାଗିଛି ଶୁଷ୍କ ବୈରିଣ, ଶୁଷ୍କ ବୈରିଣ ମାନେ କ'ଣ, ଶୁଖିଲାରେ କଳିକଜିଆ ଲାଗେ, ଆଉ ଓଡ଼ିଆର ଅନୁବାଦ ସେଇଆ କଲେ କରି ଅକାରଣ ବୈରି, ଏ ଯେଉଁ କଳିକଜିଆ ହେଉଛି ତା ମାନେଟା ପଚାରେ, ଯେ ଦୁଇ ଜଣ ଲୋକ କଳିକଜିଆ ଲାଗି ତାକୁ ପଚାରେ ଭାଇ କାହିଁକି କଳି ଲାଗିବ, ଦେଖ କିଛି ନଥିବ ତାର ମୁଁ ଗୋଟେ ଫାଲତୁ କଥାରେ ଲୋକମାନେ କଳିଲେ, କଳ ସବୁ ଯୁଗରେ ଥିଲା କିନ୍ତୁ ତାର ଗୋଟେ ମୂଲ୍ୟ ଥିଲା। ମହାଭାରତ ମୁଁ ପ୍ରଥମ ଦିନ କହୁଥିଲି ନା, ମହାଭାରତ ଯୁଦ୍ଧ ଯୁଦ୍ଧ ହେଲା, ଗୋଟେ ନ୍ୟାର୍ଯ୍ୟ ଦାବି ପାଇଁ ଜଣେ ସୁନ୍ଦର ରାଜା ହେବେ ସେଥିପାଇଁ କଳ ହଉଥିଲା ନା, ଗୋଟେ କାରଣ ନେଇକି କଳ ଚାଲିଥିଲା, କଳି ଯୁଗରେ କାରଣ କିଛି ନଥିଲା, ବିନା କାରଣରେ କିଏ କେମିତି ଚାଲିଗଲା, କିଏ କେମିତି ଖାଇଲା, କିଏ କେମିତି କଥା କହିଲା, ସେ ତାକୁ ନ କହୁ ବରଂ ସେ ଆଉ କାହାକୁ କହୁ, ତାକୁ ଦେଖିକି ଘରେ ମାଡ଼ି ପିଟି ଲାଗିଥିଲେ, ଇଏ ଶୁଷ୍କ ବୟ। ଏବଂ ସୁଖଦେବ ଗୋସ୍ୱାମୀ ତାପରେ ଆରମ୍ଭ କରୁଛନ୍ତି ଯେ ଚାରି ଯୁଗ ଭିତରେ, ଚାରି ଯୁଗ କି ବିଶ୍ୱନାଥ ଚକ୍ର ଠାକୁର ଟୀକାର ରଚନା କରୁଛନ୍ତି, ପ୍ରତି ଯୁଗ ଭିତରେ କେମିତି ପ୍ରତି ଯୁଗ ଅଛି, କାରଣ ଆପଣମାନେ ତ ସବୁ ଶୁଣିଲେ କଳିର ଗୁଣ, ଯେମିତି ଆମ ୟାଦଶ୍ୟ ବାବୁ କଥା ପଡ଼ୁ ପଡ଼ୁ ସେ ଆସିଲେ, ସେ କହିଲେ ଆଜ୍ଞା ଏଟା ଡ୍ରେନ୍ ମଇଳା ଡ୍ରେନ୍ ପାଣି ଆଉ ଏଇଟା ସଫା କେମିତି ହବ କଳି ଯୁଗରେ, ମଇଳା ଡ୍ରେନ୍ ପାଣି କ'ଣ, ସମୁଦ୍ର ଡ୍ରେନ୍କୁ ସଫା ହବ, ସୁଖଦେବ ଗୋସ୍ୱାମୀ କହିଲେ ସଫା ହବ, ଆପଣ କଳି ଯୁଗରେ ସବୁ ରହିଛନ୍ତି, ଏ କଳି ଯୁଗ ଭିତରେ ବି ସତ୍ୟ ଯୁଗ ଅଛି, କିନ୍ତୁ କଳିର ପ୍ରାବଲ୍ୟ ରହିବ, ଏଟା ସବ୍ ଏଜ୍ ଅଧିଯୁଗ ଉପଯୁଗ ହିସାବରେ ରହିବ, କିଭଳି ସେ ବର୍ତ୍ତମାନ ପ୍ରମାଣ କରିଛନ୍ତି, सत्यम रजस्तम इति दृश्यन्ते पुरुषा गुणा कालम संचोदितास्ते वै परिवर्तन्ते आत्मनि जीवळि काल आम शरीर तीन गुण को परिवर्तन करछि काल संचोदिता ना आपण एडी बसछन्ति वर्तमान सत्य गुणर प्राबल्य छन्ति बोली बसछन्ति रज गुण दी अंतर पशिव एडी बसि थिबे किंतु कथा कानक बसु नथु मन जाय घराडा बुली आसिबे सांगे सांगे तम गुण प्राबल्य आसिबे त सांगे सांगे उठिबे चलिबे ଗୋଟେ ବିଡ଼ି ଖାଇଦେବ କୁଆଡ଼େ ବୁଲି ଆସିବା କୁଆଡ଼େ ଗପ କରିଦେବ ଇତମ ତିନିଟା ଗୁଣ ଶରୀର ଭିତରେ କାମ କରୁଛି ଯେଭଳି ତିନିଟା ଗୁଣ ଶରୀର ଭିତରେ କାର୍ଯ୍ୟ କରୁଛି କାଳ ସଞ୍ଚରିତା କାଳ ଦ୍ୱାରା ସେଭଳି ପ୍ରତି ଯୁଗରେ ମନୁଷ୍ୟଙ୍କ ଭିତରେ ଏଇ କାଳ ବି ପ୍ରବେଶ କରୁଛି ତିନିଟା ଗୁଣ ଅଛି ଏ କାଳ ଦ୍ୱାରା ସଞ୍ଚରିତ ହୋଇ ପ୍ରତି ଯୁଗରେ ପ୍ରତି ଯୁଗ ଅଛି ଏଇଟା ବିଶ୍ୱନାଥ କଥାକୁ କହୁଛନ୍ତି ଏକଶ୍ୟାପି ଯୁଗସ୍ୟ ମଧ୍ୟ ଚତ୍ୱାରି ଯୁଗର ତିଷ୍ଠନ୍ତିଅତ ଗୋଟେ ଯୁଗ ଭିତରେ ମୁଖ୍ୟ ହେଲା ସତ୍ୟଯୁଗ ସତ୍ୟଯୁଗର ଲୋକମାନେ ସତ୍ୟଗୁଣ ରହୁଥିଲେ ଆପଣ ଶୁଣିବେ କିନ୍ତୁ ତା ଭିତରେ ବି ତ୍ରେତୟା ଦ୍ୱାପର କଳି ଥିଲା ସତ୍ୟଯୁଗରେ କ'ଣ ରାକ୍ଷସ ନଥିଲେ ଥିଲେ କିନ୍ତୁ ମୁଖ୍ୟତଃ 99% ଲୋକମାନେ ପ୍ରାୟ ଲେଖା ସବୁ ଲୋକ ସତ୍ୟଗୁଣ ରହୁଥିଲେ ତା ଭିତରୁ କେହି କେହି ଲୋକ ଯେଉଁମାନେ ଏଇଟା ନ କରୁଥିଲେ ସତ୍ୟଗୁଣ ନିୟମକୁ ସେମାନେ ରଜତମ ଗୁଣ ରହୁଥିଲେ କଳିଯୁଗରେ ଯେଉଁ ଶୁଣିଲେ କଳିର ଏସବୁ ଏତେ ପ୍ରାବଲ୍ୟ ଅଛି କିନ୍ତୁ ସବୁ ଗୁଣ କାଟି ଦିଆଯିବ କେବଳ ଗୋଟିଏ ଗୁଣ ସେ ସତ୍ୟରେ ରହିବ ସେଇଠି ସେ କାମଟା କରିବ ତେଣୁ ପ୍ରତିଯୁଗ ଭିତରେ କିଭଳି ପ୍ରତିଯୁଗ ଅଛି ବର୍ତ୍ତମାନ ଆପଣମାନେ ହିସାବ କରିବେ ସତ୍ୟରେ ଅଛନ୍ତି କି କଳିରେ ଅଛନ୍ତି ପିଲା ପଛରେ କିଏ ପାଟି କରୁଛନ୍ତି କେହି ପିଲା ପଛରେ ପାଟି କରିବ ନା ପ୍ରଭବନ୍ତି ଯଦା ସତ୍ୱେ ମନ ବୁଦ୍ଧି ଇନ୍ଦ୍ରିୟାଣିଚ ତଦା କୃତମ କୃତଯୁଗମ ବିଦ୍ୱାତ୍ ଜ୍ଞାନେ ତପସି ଯଦ୍ ରୁଚି ପୁରା ସରଳ ଜିନିଷ କହିଛନ୍ତି ସତ୍ୟଯୁଗ କେଉଁଟା ଲୋକ ଭାବନ୍ତି ସତ୍ୟଯୁଗ ତୃତୀୟ ଯୁଗ ଏସବୁ କିଛି ନାହିଁ ମ ନା ପ୍ରତି ଯୁଗ ଅଛି ଆଉ ପ୍ରତି ଯୁଗରେ ଲୋକମାନଙ୍କର ମନର ପ୍ରଭାବ କେମିତି ଥିଲା ଆଉ ଯଦି ବି ଆପଣ ଏଇ ଭାବନାରେ ଅଛନ୍ତି ଏଇ ସ୍ଥିତିରେ ଅଛନ୍ତି ଆପଣଙ୍କ ପାଇଁ ଏଇଟା ସତ୍ୟଯୁଗ ଦେଖିବେ ଆପଣ କୋଉ କୋଉ ଯୁଗରେ ଅଛନ୍ତି ପ୍ରଭବନ୍ତି ଯଦା ସତ୍ୱେ ସତ୍ୱେ ମାନେ ନିଷ୍କାମ ଧର୍ମରେ କିଛି କାମନା ନାହିଁ ଭଗବାନଙ୍କୁ ଯେଉଁ ଭଜନ କରିବା ଭଗବାନଙ୍କୁ ଡାକିବା ମନ୍ଦିରକୁ ଆସିବା ପ୍ରଭୁଙ୍କ ସେବା କରିବା ଏଇଟା ନିଷ୍କାମ ଭାବରେ କୌଣସି କାମନା ନାହିଁ ଯଦି କାମନା ହେଇକି ରହିଛି ସେ ନିଷ୍କାମ ହେଲା ସେଇଟା ସତ୍ୱଗୁଣ ହେଲା ଯଦି ମନ୍ଦିରକୁ ଆସୁଛନ୍ତି ଏଇଟା ଆମେ ଶୁଣୁଛୁ ନନାଙ୍କ କତିରେ ଜଣ ଜଣଙ୍କ ପରିବାରର ନାଁ କୁହାହଉଛି ପୁଅ ନା ଆୟା ପୁଅ ନା ଆୟା ଭଗବାନ ଆରେ ଭଗବାନ ଶିବଜୀକି ନ ଡକିଲେ ନ ଜଣେଇଲେ କଣ ସେ ଜାଣୁନାହାନ୍ତି ଆପଣ ମନ୍ଦିରକୁ କ୍ଷୀର ଫୁଲ ଧରିକି ଆସୁଛନ୍ତି ଯେ ଆପଣ ଜଣେଇଲେ ଶିବଜୀ ଜାଣିବେ ତାଙ୍କର ପିଲା ଛୁଆ କେତେଟା ଅଛନ୍ତି ତୁମର କେତେଟା ଅଛି ତାପରେ ଶିବଜୀ କଣ କାଲା ନା କଣ ନା ସେ ଜାଣନ୍ତି ରେ ତୁମର ପିଲା ଛୁଆ କେତେ ଅଛନ୍ତି ନା ନା ଭୋଳାନାଥ କାହିଁକି ଆଉ ଭୋଳା ଯିଏ ସିଏ ଦେବ ତୁମ ବର କେମିତି ଦେବ ପୁଣି ନା ଭଗବାନଙ୍କୁ କିଛି ମଗା ଯାଏ ନା ଯେ ବୁଦ୍ଧିମାନ ଲୋକ ଯେମିତି ମୁଁ ଗୋଟେ ଗଳ୍ପ କହୁଛି ଏଇଟା ସତ୍ୟ ଘଟଣା ଗଳ୍ପ ନାହିଁ ଆକବରଙ୍କ ପାଖରେ ବୀରବଲ ଥିଲେ ପ୍ରଥମ ଦିନ ଆକବର ବୀରବଲ କଥା ପଡ଼ିଥିଲା ଆଜି ଲାଷ୍ଟ କଥା ହି ପଡ଼ୁଛି ତାଙ୍କରି କଥା ସେ ବଡ଼ ବୁଦ୍ଧିମାନ ଥିଲେ ବୀରବଲ କ'ଣ କହିଲେ ରାଜା ଦିନ ଡିକ୍ରାଲ କଲେ ଯାହାର ଯାହା ମାଗିବାର ଅଛି ସବୁ ମାଗିନିଅ ସମସ୍ତେ ଆସିଲେ ତେଣୁ କିଏ ମାଗିଲା ଆଜ୍ଞା ମୋତେ ଘୋଡ଼ା ଦିଅ କିଏ କହିଲା ମୋତେ ଟଙ୍କା ଦିଅ କିଏ କହିଲା ମୋତେ ଗ୍ରାମ ଦିଅ ସମସ୍ତେ ସବୁ ଜିନିଷ ମାଗି ନେଇଗଲେ କିନ୍ତୁ ବୀରବଲ ଏତେ ଚାଲା ସେ କିଛି ମାଗୁନାହାନ୍ତି କିରେ ବାବା ମାଗି ନେଇଗଲା ପରେ ଆଉ ରାଜା ପାଖରେ ରହିପାରିବି କି ଇଏ ଲୋକଟା ମାଗି ନେଉଛନ୍ତି ମାଗି ନେଇକି ରାଜାଙ୍କ କତିରୁ ଦୂରେଇ ଯାଉଛନ୍ତି କିନ୍ତୁ ମୁଁ ଏମିତି ବାଟ କରିବି ଧନକୁ ଧନ ପାଇବି କିନ୍ତୁ ରାଜାର ପାଖରେ ରହିବି ଆପଣ ଯିଏ ଆକବରଙ୍କ କତିରୁ ମାଗି ନେଇଯିବ ମାଗି ନେଇ ସେ ଆକବର ପାଖକୁ ଆସିପାରିବେ ଦ୍ୱିତୀୟ ଥର ମାଗିବା ପାଇଁ ଦୂରେଇ ଯିବ ନା ଆଉ ଆପଣ ଯେମିତି ମନ୍ଦିର ଆସିକି ଗୁପ୍ତେଶ୍ୱର ମହାଦେବକୁ ଡାକି ଦେଉଛନ୍ତି ଡାକି ଦେଇକି ଫଳ ପାଇଗଲା ପରେ ଦୂରେଇକି ରହୁଛନ୍ତି ଆଉ ମାଗିବାକୁ ଆସିପାରିବେନି କିନ୍ତୁ ସିଏ ଏତେ ଚାଲା ବୀରବଲ କହିଲା ମୁଁ ଏମିତି ଗୋଟେ ବାଟ କରିବି ପ୍ରତିଥର ଯେମିତି ରାଜା ପାଖରେ ଥିବି ଯାହା ଅଭାବ ପଡ଼ିବ ଧନଟା ମାଗିପାରିବି ତା ସହିତ ବର୍ତ୍ତମାନ ଅଭାବକୁ ମେଣ୍ଟେଇ ପାରିବି ମୁଁ କିଛି ମାଗିବିନି ସମସ୍ତେ ମାଗନ୍ତୁ ସମସ୍ତେ ମାଗିଲେ ରାଜା ପଚାରିଲେ ବୀରବଲ ତୁ ବି କାହିଁକି କିଛି ମାଗୁନ କହିଲେ ମହାରାଜ ମୋର କିଛି ଦରକାର ନାହିଁ ନା ଟଙ୍କା ନା ରାଜା ହବ କି ନା ଆଜ୍ଞା ମୋର କିଛି ତ ଦରକାର ନାହିଁ କିନ୍ତୁ ବୀରବଲ ଗରିବ ଥିଲେ ତା ଘର ପୁରା ଭଙ୍ଗା କୁଡ଼ିଆ ଏଭଳିଆ ଥିଲା ରାଜା କହିଲେ ଏ ବୀରବଲ କହିଲେ, ମହାରାଜ ଆପଣ ଟିକେ ମୋ ଘରକୁ ଯାଇ ପାଦଟା ପକାନ୍ତୁ, ଘରକୁ ପାଦ ପକାନ୍ତୁ। ତା ମାନେ କଣ, ରାଜା ଆକବର ଯୋଉଠି ଯାଇ ପାଦ ପକେଇବେ ସେ ଘରଟା କେମିତି ହବ? ତେଣୁ ରାଜା ପଠେଇଲେ, ଏ ଯା ମୁଁ ଏତେ ପ୍ରୋଗ୍ରାମ କଲେ, ଯେମିତି ମିନିଷ୍ଟର ପ୍ରୋଗ୍ରାମ ହଉଛି, ମିନିଷ୍ଟର ପ୍ରୋଗ୍ରାମ ହେଲା ଟେଣ୍ଟ ଫେଣ୍ଟ ମାଇକ୍ ଲାଇଟ୍ ପଡ଼ିକି ସବୁ ପରିଷ୍କାର ପରିଚ୍ଛନ୍ନ ନେଇ ଖାଇବା ପିଇବା ବ୍ୟବସ୍ଥା ହଉଛି, ଆଉ ଆକବର ଯିବେ? ଆକବର ଗଲେ ତା ଘର କୋଠା ଭଡ଼ା ହେଲା, ଯାହା ଲାଟ୍ରିନ୍ ବାଥରୁମ୍ ଯୋଉଠି ଯାହା ହବା କଥା ସବୁ ହେଇଗଲା, କିନ୍ତୁ ଆକବରର ବି 10 ମିନିଟ୍ କାମ କାମ ହେଇଗଲା, ବୁଲିକି ଆସିଲା। ରାଜା ତଳେ ଗଲେ ତା ଘରକୁ ପଚାରିଲେ, କିରେ ବୀରବଳ ତୁ କାହିଁକି ଏ କଥା ମାଗିଲୁନୁ, ତୋର ତ ଏମିତି ଚାଳିଆ ଘର ଥିଲା, କ'ଣ ନୂଆ ଘର, ରାଜା ଆଗରୁ ଯାଇଛନ୍ତି ବୁଲିକି ଆସିଛନ୍ତି, ତୁ ତୋର କ'ଣ ଏମିତି ସବୁ ନୂଆ ଘର ହେଇଗଲାଣି? ନା ଆପଣ ଆସିବେ କିଛି ସମୟ ରହିବେ ସେଥିପାଇଁ ନୂଆ ଘର ହେଇଗଲା। ରାଜା ବୁଝିପାରିଲେ, କହିଲେ ଇ ବୀରବଳ ତ ମହାନ ଚାଲାକ ଅଛି, ମୋତେ ନୂଆ ଘର କରିବା ପାଇଁ କହିଲାନି, ମୋର ଭଙ୍ଗା କୁଡ଼ିଆ ମୋତେ ଘର କରିଦିଅନ୍ତୁ କହିଲାନି, କ'ଣ କହିଲା, ମୋ ପାଦରା ଟିକେ ପକେଇଦେବ। ତେଣୁ ରାଜା ଗଲା ମାନେ କାମ କାମ ହେଇଗଲା, ପାଖରେ ମନ୍ତ୍ରୀ ହେଇକି ରହିଲେ, ପୁଣି ଭବିଷ୍ୟତରେ ମାଗିପାରିବେ। ଆଉ ରାଜାଙ୍କୁ ଯିଏ ମାଗି ନେଇଗଲେ, ମୋତେ ଟଙ୍କା ଦିଅ ମୋତେ ଗ୍ରାମ ଦିଅ, ସେ ତ ଦୂରେଇ ଗଲେ ରାଜାଙ୍କ ନିକଟରେ। ଭଗବାନ କିଛି ମଗାଯାଏ ନା, ଭଗବାନଙ୍କୁ ଭକ୍ତିଟା ମଗାଯାଏ, ଭକ୍ତିଟା ମାନେ ପ୍ରଭୁ ମୋ ନିକଟରେ ଆପଣ ଥାଆନ୍ତୁ। ଭକ୍ତିର ମାନେ କ'ଣ, ମୁଁ ଆପଣଙ୍କୁ ସେବା କରି ରହୁଥିବି, ମୁଁ ଯଦି ଆପଣଙ୍କୁ ସେବା କରୁଥିବି ଆପଣ ତ ମୋ ପାଖରେ ଥିବେ, ଆଉ ପାଖରେ ଥିବା ଲୋକ ମାଗିବା କ'ଣ ଦରକାର, ସେ ତ ଜାଣୁଛନ୍ତି, ସେ ଜାଣିବେ ପାଖରେ ରହିବେ। ଆଉ ଭକ୍ତି ଭିତରେ ପୁଣ୍ୟ ଧର୍ମ ଅର୍ଥ କାମ ମୋକ୍ଷ ସବୁ ଭକ୍ତି ଦେବୀଙ୍କର ଦାସୀ, ଏବେ ଚାକର। ଆଉ ଲକ୍ଷ୍ମୀପତି ତୁମ କଥା ରହିଲେ ତୁମେ କ'ଣ ଦରିଦ୍ର ହବ? ଲୋକ କୁହନ୍ତି କୃଷ୍ଣଙ୍କୁ ଡାକନି ମୁଁ ସବୁ ଦରିଦ୍ର ହେଇଯିବ, କ'ଣ ହରିଭକତ ଯତ ନର ଭଙ୍ଗା କୁଡ଼ିଆ ତାର ଇ। ଆଉ ଶିବଜୀଙ୍କର ଭକ୍ତ ହେଲେ, ମାଙ୍କର ଭକ୍ତ ହେଲେ ବେଶୀ ଧନ ମିଳିବ? ନା ନା ନା, ହରି ସିଏ କଷି କଷାଇ ଧନ ଦେବେ, ନହେଲେ ବାହୁଡ଼ାଇ ଦେବେ। ଭଗବାନ ଧନ ଦେବା ପୂର୍ବରୁ ବିଚାର କରିବେ, ଆକୁ ଧନ ଦେଲେ ୟାର ମଦ ଆସିଯିବ କି, ୟାର ଗର୍ବ ଆସିଯିବ କି, ୟାର ଅପକାର ହେଇଯିବ କି? ଭଗବାନ ସେଥିପାଇଁ ଦିଅନ୍ତି। ଭଗବାନଙ୍କ ପାଖରେ ଡେରି ଅଛି କିନ୍ତୁ ଅନ୍ଧକାର ନାହିଁ, କିନ୍ତୁ ଇଏ ଦେଲାବେଳେ ଭୋଳାନାଥ ବିଚାର କରନ୍ତି, ବିଚାର କରିବେ ନେଇଯା ବାପା ବର, ଦେଖୁନାହାନ୍ତି ଆକୁ ଦେଇଦେଲେ ବର ବୁକାସୁରକୁ, ରାବଣଙ୍କୁ ବର ଦେଇଥିଲେ କି ନାହିଁ? ବର ଦେଲାବେଳେ ବିଚାର କରିବେନି, ବୃତାସୁରକୁ ଏମିତି ବର ଦେଇଦେଲେ ବୃତାସୁର ମାଂସ କାଟିକି ପକେଇଲା। ଶିବଜୀ ପାର୍ବତୀ ପାଖରେ ବସିଛନ୍ତି, ପାର୍ବତୀ ଆହୁରି ଦୟା, ବୃତାସୁର ସ୍ୱଭାବ ଜାଣନ୍ତି ଶିବଜୀ, ସେ ଯେତେ ଡାକୁଛି ଓଂ ନମଃ ଶିବାୟ ଓଂ ନମଃ ଶିବାୟ ମୋଟା ଆସୁନା। ପାର୍ବତୀ କହୁଛନ୍ତି ଦେଖ ତୁମ ଭକ୍ତ କ'ଣ କଲାଣି, ସେସବୁ ବୃତାସୁର ଚାଲା ଏକୁ କହୁଛି ବୃତା ବୃକା ବୃକାସୁର ବା ଭସ୍ମାସୁର ଯାହା କୁହାଯାଏ, ତା ନା ବୃକ, ବୃକ କ'ଣ କଲା କାଟିଲା ମାଂସ କାଟିକି ଶିବଜୀଙ୍କ ନାଁରେ ଆଉଟ ଦେଲା। ପାର୍ବତୀ ସେ ଯେତେବେଳେ ଜବରଦସ୍ତି ପଠେଇଲେ ଆସିଲେ, ଆସି କହିଲେ କ'ଣ ଦରକାର, ନା ମୁଁ ଯାହା ମସ୍ତକରେ ହାତ ଦେବି ସେ ଧ୍ୱଂସ ହେଇଛି, ଦେଖୁନ ଇଏ ବି ହଁ ମାରିଦେବେ। କିରେ ବର ଦଉଛ, ବର ଦେବା ପୂର୍ବରୁ ଚିନ୍ତା କରିବା ଦରକାର ନା, ଇଏ ତ ମରିବ ବର୍ତ୍ତମାନ, ସେଇ ଭସ୍ମାସୁର ମରିବ, କିନ୍ତୁ ତୁମର ଭକ୍ତ କେମିତି ବର ଦେଇଦେଲ? ଦେବାଦେବୀ ମାନଙ୍କର ଏଇ ବର ଦେଲାବେଳେ ଏଇ ହେଉଛି ଫଳ, ସେମାନେ ଚିନ୍ତା କରନ୍ତି ଆମ ଭକ୍ତର କ'ଣ ଅବସ୍ଥା ହବ, କିନ୍ତୁ ଭଗବାନ ତା କରିବେ ନା, ଭଗବାନ ଡେରି କରିକି ଦେବେ ଧନଟାକୁ, ଧରିଥିବେ ଟାଇଟ୍ କରିକି, ଏଇଟା ଏଇ ଧନ ଦେଇଦେବି ଲୋକଟାକୁ, ଏ ଗର୍ବ ହେଇଯିବ କାରଣ ଗରିବ ଥିଲା, ତେଣୁ ଆକୁ ଦୁଃଖ ଦେଇ ଧନଟାକୁ ଏ ପରିମାଣରେ ଦେବି ଯେତେବେଳେ ଲକ୍ଷ୍ମୀଙ୍କର ମର୍ଯ୍ୟାଦାଟା ସେ ବୁଝିବ, ଗରିବ ଥିବ ତାକୁ ତାକୁ ଲକ୍ଷେ ଟଙ୍କା ମିଳିଲା ସେ କ'ଣ କରିବ? ଏ ଯାଇଥିଲୁ ଏବେ କ'ଣ ସେଇଟା ଚମ୍ପୁଆ, ଏଇ ଆଇରନ୍ ଟ୍ରକ୍ ଚାଲିଲା, ଆଇରନ୍ ଟ୍ରକ୍ ଚାଲିଲା, ମଦ ମାଂସରେ ଚମ୍ପୁଆ ବଜାର ଉଡ଼ିଲା, ସବୁ ଲୋକ ରାତାରାତି ଲକ୍ଷ ଲକ୍ଷ ଟଙ୍କା କମେଇଲେ, ଗରିବ ଯେଉଁମାନେ ଥିଲେ ବର୍ତ୍ତମାନ ଆଇରନ୍ ଟ୍ରକ୍ ବନ୍ଦ, ବର୍ତ୍ତମାନ ସେ ପଇସାକୁ ଉଡ଼େଇ ଦେଇଛି ସବୁ ଖାଇକି, ଟ୍ରକ୍ ବର୍ତ୍ତମାନ ଟାଣିକି ଗଭର୍ଣ୍ଣମେଣ୍ଟ ନେଉଛି। ଆରେ ଧନଟାକୁ ଭଗବାନ ଦେଲାବେଳେ କଷିକି ଦେବେ, ଶିବଜୀ ଦେଖୁନା ଦେଇଦେଲେ ବାବା ତୁ ଯାହା ମୁଣ୍ଡରେ ହାତ ଦେବୁ ସିଏ ଧ୍ୱଂସ ହେଇଯିବ, ତେଣୁ ଇଏ ଦେଖିଲା ପାର୍ବତୀ ବି ପାଖରେ ଆସୁଛନ୍ତି। ହଁ ଶେଷରେ ଶିବଙ୍କୁ ହାତ ଦେବ ଯେ ଆଗେ ପାର୍ବତୀଙ୍କୁ ଦେଖିଲା, କହିଲେ ପାର୍ବତୀ ତ ବଢ଼ିଆ ସୁନ୍ଦରୀ ଅଛନ୍ତି, ଇଏ ଶିବଜୀ ବର ଦେଇଛନ୍ତି ତାଙ୍କ ମୁଣ୍ଡରେ ଆଗେ ଟେଷ୍ଟ କରିବି ଆଉ, କହିଲେ ଶିବଜୀଙ୍କୁ ଧ୍ୱଂସ କଲା ପରେ ପାର୍ବତୀକି ସ୍ତ୍ରୀ କରି ରଖି, ଆଉ ଦେଖୁନା ମଥାରେ କେମିତି ବୁଦ୍ଧି ଢୁକିଲା, ଯା ମଥାରେ ଏଇ ବୁଦ୍ଧି ଅଛି ତାକୁ ବର କେମିତି ତୁମେ ଦେଲ? ଆପଣ କହିଲେ ଭୋଳାନାଥ, ଭୋଳାନାଥ କ'ଣ ଭଲ କଲେ ତାକୁ ବର ଦେଲ? ତୁମକୁ କେତେ ଡାକୁଥିଲ, କାହିଁ ବର ଦେଉଥିଲ, ମନା କରିଥାନ୍ତ? ନାଇଁ ଭଗବାନ ଆଉ ଦେବତାଙ୍କ ଭିତରେ ଏଇ ହେଉଛି ପାର୍ଥକ୍ୟ। ଭୂତାନାମ ଦେବ ଚରିତ ସୁଖାୟ ଚ ଦୁଃଖାୟ ଚ ସୁଖାୟ ଏବଂ ସାଧୁନାମ ତାଦୃଶ ଅଚ୍ୟୁତାତ୍ମାନ। ଭଗବାନଙ୍କ ଭକ୍ତ ଆଉ ଭଗବାନଙ୍କର ଦୁଇଟା ସ୍ୱଭାବ। ସେ ଭକ୍ତ ଲୋକ ଯେଉଁଥିରେ ଦୁଃଖ ପାଇବ ସେ ସେ ରାସ୍ତା ଦେବେନି, କିନ୍ତୁ ଦେବତାର ତା ନାହିଁ। ଭୂତାନାମ ଦେବଚରିତ ସୁଖାୟ ଚ ଦୁଃଖାୟ ଚ ଦେବତାମାନେ ସୁଖ ଦୁଃଖ ଦୁଇଟା ଦେବେ। ତାଙ୍କ ପୂଜା ସେବା କରୁଥିବେ ତ କିଛି କିଛି ପକଉଥିବେ। ଯେଉଁଦିନ ଆପଣଙ୍କର ବେଲପତ୍ର ଆଉ କ୍ଷୀର ବି ବନ୍ଦ, ମୁଣ୍ଡିଆ ମରା ବନ୍ଦ, ଶିବଜୀ ବି ଚାବି ବନ୍ଦ, ଡ୍ରେନ୍ ବନ୍ଦ, ୱାଟର ବନ୍ଦ କରିଦେବେ, ବାପାକୁ ବନ୍ଦ କରିଦେବେ, ଆଉ ଦୁଃଖ ଦେଇଦେବେ। ଯେଉଁଦିନ ପୂଜା ବନ୍ଦ କରିବ ଦୁଃଖ ଦେଇଦେବେ, କିନ୍ତୁ ଭଗବାନ ତା ନୁହନ୍ତି। ଆପଣ ପୂଜା କରିନାହାନ୍ତି ବିଷ୍ଣୁଙ୍କୁ, ପୁଣି ପୂଜା କଲେ ଭଗବାନ ବନ୍ଦ କରିବେ। ସୁଖାଇ ଅଛ ଦୁଃଖାଇ ଅଛ, ଦେଖୁନ ଏ ପର୍ଜନ୍ୟଙ୍କ ଅମଳରୁ ନନ୍ଦ ମହାରାଜଙ୍କର ତାଙ୍କ ବଂଶରେ କ'ଣ କରୁଥିଲେ, ଇନ୍ଦ୍ରଙ୍କୁ ପୂଜା କରୁଥିଲେ। ଇନ୍ଦ୍ର ପୂଜା କରୁଥିଲେ କି ନାହିଁ? ଇନ୍ଦ୍ରଙ୍କର ପୂଜା ଚାଲିଥିଲା ଗୋଟିଏ ବର୍ଷ। ଭଗବାନ ଶ୍ରୀକୃଷ୍ଣ କହିଲେ 7 ବର୍ଷ ବୟସରେ, କହିଲେ ନା ଇନ୍ଦ୍ର ପୂଜା କରିବା ଦରକାର, କାହାର ପୂଜା କର, ଗୋବର୍ଦ୍ଧନଙ୍କର। ଇନ୍ଦ୍ର କ'ଣ କଲେ, କାହିଁକି ବର୍ଷା କଲେ, ତୁମର ଭକ୍ତ ସିଏ କେତେ କେତେ ଯୁଗ ଯୁଗରୁ ପୂଜା କରିକି ଆସୁଛନ୍ତି, ଗୋଟିଏ ବର୍ଷ ପୂଜା ନକଲେ ଆର ବର୍ଷକୁ ଅପେକ୍ଷା କର, ପୁଣି ଭଗବାନ ସେଇଠି ଅଛନ୍ତି। ପ୍ରଳୟକାଳୀନ ବର୍ଷା ବାୟୁ ଆରମ୍ଭ କରିଥିଲେ, ଭକ୍ତ ଉପରେ ଏଇ ଅତ୍ୟାଚାର, କାହିଁ ପୂଜା କଲେ। କିନ୍ତୁ କଂସ, କଂସ କେବେ ଇନ୍ଦ୍ରକୁ ପୂଜା କରିଛି? ବର୍ଷା ଗୋପପୁରରେ ରହୁଛି, ମଥୁରାରେ ଠୋପେ ନାହିଁ, କଂସ ଆରାମସେ ବସୁଛି। ଦେଖ ଯିଏ ଡାକୁଥିଲା ଭକ୍ତ ଗୋଟେ ବର୍ଷ ପୂଜା ନକଲା ବୋଲି ତା ଉପରେ ଏଇ ଅବସ୍ଥା ହେଲା, କିନ୍ତୁ କଂସ ଟୋଟାଲ ପୂଜା କରୁନି, ତା ଏଠି ବର୍ଷା ନାହିଁ, କିଛି ଝଡ଼ ନାହିଁ, ସେ ଆରାମସେ ବସିଛି। ସେଥିପାଇଁ ବୁଦ୍ଧିମାନ ଲୋକ ସେ ଭଗବାନଙ୍କୁ ଭଜନ କରିବ, ଆଉ ଭଗବାନଙ୍କୁ ଭଜନ କଲା ମାନେ ଆପଣଙ୍କୁ ଦେବାଦେବୀ ନା ଦେବାଦେବୀ କି ଭଜନ କରାଯାଏ, ତାଙ୍କୁ କ'ଣ ମଗାଯାଏ, ଏଇ ନିଷ୍କାମ, ପ୍ରଭୁ ମୋର କିଛି ଦରକାର ନାହିଁ। ଶିବଜୀ ଜଗତରେ ସମସ୍ତେ ତାଙ୍କ ପାଖ ମାଗିବା ପାଇଁ ଆସୁଛନ୍ତି, ତାଙ୍କ ଶରୀରକୁ ଭାଗବତରେ ଅଛନ୍ତି, ତାଙ୍କ ଶରୀରକୁ ଏତେ ସୁନ୍ଦର, ତାଙ୍କ ଶରୀରକୁ ଦେଖିଲେ ଦେବତାମାନେ ମୋହିତ ହେଇଯିବେ। ଆଉ ଶିବଜୀ ତାଙ୍କ ଶରୀରର ରୂପକୁ ଲୁଚେଇବା ପାଇଁ କେବଳ ଭସ୍ମ ମୂଳନ୍ତି, ଏତେ ସୁନ୍ଦର ରୂପ, ଭଗବାନଙ୍କ ରୂପ ଭଳି, ଭଗବାନଙ୍କ ତୁଲ୍ୟ। ଶିବଜୀଙ୍କ ପୋଷ୍ଟ ବ୍ରହ୍ମାଙ୍କଠୁ, ବ୍ରହ୍ମାଙ୍କ ପୁଅ ହେଲେ ବି ଶିବଜୀଙ୍କର ପୋଷ୍ଟ ଗୋଟେ ଅଦ୍ଭୁତ ପୋଷ୍ଟ। ସେ ବିଷ୍ଣୁ ନୁହନ୍ତି କି ଜୀବ ନୁହନ୍ତି, ସେ ଜୀବତତ୍ଵ ନୁହନ୍ତି କି ବିଷ୍ଣୁ, ତାଙ୍କର ସ୍ଥିତି ଗୋଟେ ସ୍ୱତନ୍ତ୍ର ସ୍ଥିତି, ତାଙ୍କ ସ୍ଥିତିକି ମଣିଷ ପହଞ୍ଚି ପାରିବନି। 100 ଜନ୍ମ ଜଣେ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ, ଏଇ ଚାରୋଟା ଧର୍ମକୁ 100 ଜନ୍ମ ଜଣେ ପାଳନ କଲେ କଡ଼ାକଡ଼ି ଭାବରେ ସେ ବ୍ରହ୍ମା ପୋଷ୍ଟ ପାଇବ, କିନ୍ତୁ ଶିବଜୀଙ୍କ ପୋଷ୍ଟ ମଣିଷ ପାଇପାରିବନି, ଅଦ୍ଭୁତ ସ୍ଥିତି ତାଙ୍କର। କିନ୍ତୁ ସିଏ ନିଷ୍କାମ, ଦେଖୁ ହରଦ୍ୱାର ଅଛି କିଛି ନାହିଁ, ବସିକି ସେଇ ପ୍ରଭୁଙ୍କୁ ଡାକୁଛନ୍ତି। ଆମେ ଯାହାଙ୍କୁ ଧନ ମାଗୁଛେ ସେ ଭଗବାନଙ୍କୁ ଭଜନ କରୁଛନ୍ତି, କିନ୍ତୁ ଯେଉଁମାନେ ନିଷ୍କାମ ଭକ୍ତି କରନ୍ତି ସତ୍ୟଯୁଗ, କାହା କେଉଁ ଲୋକମାନଙ୍କ ପାଇଁ ସତ୍ୟଯୁଗର ଗୁଣ ହେଉଛି ଏହା, ମନ ବୁଦ୍ଧି ଇନ୍ଦ୍ରିୟାଣାମ, ମନ ବୁଦ୍ଧି ଆଉ ଇନ୍ଦ୍ରିୟ ଇଏ ନିଷ୍କାମ ଭାବରେ କ'ଣ କରୁଥିବେ ନା ତପସ୍ୟା କରୁଥିବେ, ଭଗବାନ ଡାକୁଥିବେ ପ୍ରଭୁ ମୋର କିଛି ଦରକାର। ଜଗନ୍ନାଥ ଆପଣଙ୍କର କ'ଣ ଦରକାର ଜଗନ୍ନାଥ ଜାଣନ୍ତିନି, ଯଦି ଜଗନ୍ନାଥ ଜାଣନ୍ତିନି ତା ଭଗବାନ କେମିତି ହେଲେ, ସିଏ ଆପଣଙ୍କର କ'ଣ ଦରକାର ଯେ ଶିବଜୀ ଜାଣନ୍ତିନି ସେ ଈଶ୍ୱର କେମିତି ହେଲେ, ଆପଣଙ୍କର କ'ଣ ଦରକାର ସେ ଜାଣନ୍ତି, ଆପଣଙ୍କ କର୍ତ୍ତବ୍ୟ ହିସାବରେ ଆପଣ ଆସିବେ ପ୍ରଭୁଙ୍କୁ ସେବା ପୂଜା କରିକି ଯିବେ, ଏତିକି ମାଗିବା ଦରକାର। ଆଉ ମାଗିଦେଲେ ଯେ ମିଳିଯିବ, ନ ମାଗିଲେ ଯେ ମିଳିବନି, ଏଇଟା ଭୁଲ ଧାରଣା। ଲକ୍ଷ୍ମୀଙ୍କୁ ପୂଜା କଲେ ଶିବଜୀଙ୍କୁ ପୂଜା କେବଳ ଧନ ମିଳିବ, ମୁସଲମାନ କ'ଣ ଶିବଜୀଙ୍କୁ ଲକ୍ଷ୍ମୀ ପୂଜା କରୁଛନ୍ତି ତାଙ୍କ ଧନ ମିଳୁନି, ଖ୍ରୀଷ୍ଟିଆନ ମାନେ ତ ଟୋଟାଲି ପୂଜା କରନ୍ତିନି ଲକ୍ଷ୍ମୀଙ୍କୁ, ତ ବିଶ୍ୱରେ ସବୁଠୁ ବଡ଼ ବଡ଼ ଧନୀ ଲୋକମାନେ ଖ୍ରୀଷ୍ଟିଆନ, ସତ କେମିଛି ଧନ ବେପାର ସହିତ ଭଗବାନଙ୍କ ଭଜନର କିଛି ଦରକାର, ଧନ ସହିତ ଜନ ସହିତ ପ୍ରଭୁଙ୍କୁ ଡାକିବା, ପ୍ରଭୁ ଏ ମେସିନ ସହିତ ସବୁ ଫିଟ୍ ହେଇକି ରହିଛି, କିଛି ଚିନ୍ତା କରିବା ଦରକାର ନାହିଁ। ତା ମଣିଷ ଜନ୍ମରେ କେବଳ ପରମାର୍ଥ ପ୍ରଭୁଙ୍କୁ, ପ୍ରଭୁ କଲ୍ୟାଣ କରି ଦୁର୍ଲଭ ମାନବ ଜନ୍ମ ଦେଇଛନ୍ତି, ଯେମିତି ବାପା ବାପା ଆମକୁ ବଡ଼ କଲା, ବଡ଼ ହେଇଗଲା ପରେ ଆମର କର୍ତ୍ତବ୍ୟ କ'ଣ, ବାପାର ସେବା କରିବା, କାରଣ ବାପା ଆମକୁ କେତେ କଷ୍ଟରେ ବାପା ମା ଆମକୁ ଜନ୍ମ ଦେଇଛନ୍ତି, ସେଭଳି ଭଗବାନ କୃପା କରି ଆମକୁ ଏ ମାନବ ଜନ୍ମଟା ଦେଇଛନ୍ତି, ତେଣୁ ଆମର କର୍ତ୍ତବ୍ୟ ଏ ମାନବ ଜନ୍ମରେ ତାଙ୍କର ସେବା କରି ଟିକେ ଭକ୍ତି ଲାଭ କରି ଫେରିବ। ଧନ ସମ୍ପତ୍ତି ଯେ ଭଗବାନଙ୍କୁ ସେବା କଲେ ମିଳିବ, ନ ସେବା କଲେ ମିଳିବନି, ଏ ତ ନାସ୍ତିକ ଆଜିକାଲି କେଉଁ ପ୍ରେମାନନ୍ଦ ବାବୁ କହୁଥିଲେ, ମଦୁଆ ନାସ୍ତିକ ଗୁଣ୍ଡା ଗୁଡ଼ାକ ଟୋଟାଲ ମନ୍ଦିର ଯାଉଛନ୍ତି, ତାଙ୍କ କତିରେ କୋଟି କୋଟି ଟଙ୍କା ମାଫିଆ ଗିରି କରିକି ଜମି ଘେରେ ଦେବେ, ଗୋଟେ ରାତିରେ ଏକ ନିଜ ଜମି ହେଇଥାଉ, ଆପଣଙ୍କ ନାଁରେ ଥିବ ସେ ଘେରେ ଦେବେ, ଗୋଟେ ରାତିରେ 10 ଲକ୍ଷ ଟଙ୍କା ଇନକମ୍। ଟଙ୍କା ସହିତ ଆପଣଙ୍କର ଯାହା ପୁଣ୍ୟ ପୂର୍ବ ଜନ୍ମରେ ଅଛି ପୁଣ୍ୟ ହିସାବରେ ଧନାଶି ମିଳିଯିବ, ବାସ୍ ସେଥିପାଇଁ ଚିନ୍ତା କରିବା ଦରକାର। ତେଣୁ ସତ୍ୟ ଯୁଗରେ ଲୋକମାନେ ନିଷ୍କାମ ତାଙ୍କର ଇନ୍ଦ୍ରିୟ ମନ ବୁଦ୍ଧିରେ ତପସ୍ୟା କରୁଥିଲେ, ଆଉ ସ୍ୱାଭାବିକ ନିଷ୍କାମ ଥିଲେ, ଏଇଟା ସତ୍ୟ ଯୁଗ। ଯଦି ଆପଣ ଏଇ ଯୁଗରେ ରହିକି ବି ଏଇଭଳିଆ ମନୋଭାବ ଅଛି ସତ୍ୟ ରହିଛନ୍ତି, ଆଉ ସତ୍ୟ ଯୁଗର ଲୋକମାନେ ସତ୍ୟ ଗୁଣରେ ସମସ୍ତେ ରହୁଥିଲେ। ଆଚ୍ଛା ତ୍ରେତୀୟ ଯୁଗ କ'ଣ ନା, ଯଦା କର୍ମସୁ କାମ୍ୟେଷୁ ଭକ୍ତି ଯଶସି ଦେହି ନାମ ତଦା ତ୍ରେତା ରଜ ବୃତ୍ତି ଇତି ଜାନା ଇତି ଜାନାଭି ବୁଦ୍ଧିମାନ। ବୁଦ୍ଧିମାନ ଲୋକ ଜାଣିବା ଦରକାର ତ୍ରେତୀୟ ଯୁଗରେ ରଜଗୁଣ। ଏଠି ଯଦି ଯଦି ଭଗବାନଙ୍କୁ ଭଜନ କରୁଛି କିନ୍ତୁ ତାର କ'ଣ ଦରକାର, ଯଶ ଦରକାର। ଏଠି କହୁଛନ୍ତି ଯଦା କର୍ମେଷୁ କାମ୍ୟେଷୁ ସକାମ ଭକ୍ତି କରୁଛି, ବିଶ୍ୱନାଥ ଚୋପା ଠାକୁର କହୁଛନ୍ତି, ସ୍ୱାମୀବାଦ କହୁଛନ୍ତି, ଯଦା ଧର୍ମାଦିଷୁ ଭକ୍ତି ପ୍ରୀତି ରଜଗୁଣୀ ବୃତ୍ତି ପ୍ରଧାନ ତ୍ରେତା ଯୁଗମ ଇତି ଜାନିତ। ଭଗବାନ ଠେଲା ପୂଜା କରୁଥିବେ କିନ୍ତୁ ତାଙ୍କର କ'ଣ ମନୋଭାବ ଥିବ, ଧର୍ମରେ ପ୍ରୀତି ଅଛି କିନ୍ତୁ ରଜ ବୃତ୍ତି ପ୍ରଧାନ, ଯଶ ଦରକାର, ଅର୍ଥ ଦରକାର, ଏ ରଜଗୁଣର ଜିନିଷ। ଏଇଟା ହେଲା କ'ଣ ନା ତ୍ରେତା ଯୁଗ। ଆଉ ଦ୍ୱାପର ଯୁଗ, ଦ୍ୱାପର ଯୁଗ କହୁଛନ୍ତି ଯଦା ଲୋଭ ସନ୍ତୋଷ ମାନୋଦମ୍ବ ଅଥମଶ୍ଚର୍ଯ୍ୟ କର୍ମଣାଞ୍ଚପି କାମ୍ୟାନମ ଦ୍ୱାପର ତତ୍ର ଯତମମ। ସତ୍ୟ ଯୁଗ ହେଲା କେବଳ ସତ୍ୟ ଗୁଣରେ ନିଷ୍କାମ ଭକ୍ତି, ରଜଗୁଣରେ ଲୋକମାନେ ଧର୍ମ କିଛି ପୁଣ୍ୟ ପାଇଁ କିଛି ଯଶ ପାଇଁ କିଛି ଅର୍ଥ ପାଇଁ ଭକ୍ତି ଜାଗରଣ କରିଛନ୍ତି, ଆଉ ଦ୍ୱାପରରେ ଲୋକମାନଙ୍କର ଅବସ୍ଥା ଏହା ଏହା ଥିଲା। ଆଉ ବର୍ତ୍ତମାନ ଯଦି ଆପଣ ସେଇଭଳି ଅବସ୍ଥାରେ ଅଛନ୍ତି ମାନେ ଆପଣ ଦ୍ୱାପରରେ ଅଛନ୍ତି କି ସତ୍ୟରେ ଅଛନ୍ତି କି ତ୍ରେତୀୟରେ ଅଛନ୍ତି ଆପଣ ଜାଣି, ଦ୍ୱାପର ଯୁଗ ଲୋକମାନେ କ'ଣ ଥିଲେ ନା କାମ୍ୟାନାମ କର୍ମଣାମ ବିଷୟ ଯଦା ପ୍ରୀତି ତଥା ରଜସ୍ତମ ପ୍ରଧାନ ଦ୍ୱାପରମ ଜାନୀୟ ଇତି ଜ୍ଞେୟ। ସିଦ୍ଧ ସ୍ୱାମୀ କହୁଛନ୍ତି ଯେଉଁ ଯୁଗରେ ରଜତମ ମିଶିକି ରହିଛି, ଆଉ ଲୋକମାନେ କ'ଣ କରୁଥିଲେ ଯଦା ଲୋଭ ସନ୍ତୋଷ, ଦ୍ୱାପର ଯୁଗ ଲୋକମାନଙ୍କର ଲୋଭ ଥିଲା, ଅସନ୍ତୋଷ ଥିଲା, ଆଉ ମାନ ଦମ୍ଭ ଅଥ ମତ୍ସର୍ଯ୍ୟ, ମାନ ସମ୍ମାନ ଦମ୍ଭ ମତ୍ସର୍ଯ୍ୟତା ଥିଲା, ଆଉ କର୍ମଣାଞ୍ଚ ବି କାମ୍ୟାନ କାମ୍ୟ କର୍ମ କର୍ମ କରି କିଛି ପୁଣ୍ୟ ପାଇବେ, ଏଇ ଯେଉଁ ମନୋଭାବ ଏଇଟା ହେଉଛି ଯଜ୍ଞରେ ପଶୁ ଆଦି ବଦ୍ଧ ଅଧର୍ମରେ ମତି, ଏଇଟା ହେଉଛି ଦ୍ୱାପର ଯୁଗ। ଆଉ କଳିଯୁଗ କ'ଣ, ଏ କଳିଯୁଗ କହୁଛନ୍ତି ଯଦା ମାୟା ଅନୃତମ ତନ୍ଦ୍ରା ନିଦ୍ରା ହିଂସା ବିଷାଦଜମ ଶୋକ ମୋହ ଭୟମ ଦୈନ୍ୟ ସକଳି ତମସା ସ୍ମୃତ। କଳିଯୁଗ ହେଉଛି ତମଗୁଣ, କଳିଯୁଗରେ ତମଗୁଣ, ତମଗୁଣରେ କ'ଣ କ'ଣ ଲୋକମାନଙ୍କର ଅବସ୍ଥା, ଯଦା ମାୟା, ମାୟା ମାନେ ପ୍ରବଞ୍ଚନ, କଳିଯୁଗରେ ସମସ୍ତେ ଚାହିଁବେ ସମସ୍ତଙ୍କୁ ଠକିବା ପାଇଁ, ଆମେ ଶୁଣୁଥିଲେ ନା ଠକ ଠକାମିର କେମିତି ବେପାର ଚାଲିଛି କଳିଯୁଗରେ, ଏଇଟା ଲକ୍ଷଣ। ଆପଣ ବିଚାର କରନ୍ତୁ ଆପଣ କଳିରେ ଅଛନ୍ତି କି ସତ୍ୟରେ ଅଛନ୍ତି କି ତ୍ରେତୀୟରେ ଅଛନ୍ତି କି ଦ୍ୱାପରରେ ଅଛନ୍ତି, ମାୟା ପ୍ରଥମେ କଳିର ଲକ୍ଷଣ, ପ୍ରବଞ୍ଚନା ଅନୃତମ ମିଥ୍ୟା, ତନ୍ଦ୍ରା ଆଳସ୍ୟତା, ନିଦ୍ରା ହିଂସା, ଆଉ ବିଷାଦ ଦୁଃଖ, ସବୁବେଳେ ମନର ଦୁଃଖ, ହସ ହେଉଛି କାଲି ଶୁଣୁଥିଲେ ବା ଭବିଷ୍ୟ ପର୍ବରେ କହୁଛନ୍ତି କିଏ ହରିବଂଶରେ ଦାସଦେବ ଜନ୍ମଜୟ କହୁଛନ୍ତି କଳିଯୁଗର ଲୋକ ଯେତେ ହସିବା ପାଇଁ ଚେଷ୍ଟା କରିବ ସେତେ କ୍ରୋଧ ଆସିବ, ମାନେ ଏତେ ବିଷାଦ ରହିବ, ଦୁଃଖର ତ ଅନ୍ତର ପୋଡ଼ିଯାଉଛି, କାହାକୁ କହିବ ଲୋକ ଆଗେ, ଆମେ ଆଗେ ଦେଖିଛୁ 5 ବର୍ଷ 10 ବର୍ଷ ପୂର୍ବେ ଲୋକମାନେ ବିଦେଶରେ ରହୁଥିବେ ଘରକୁ ଫେରିଲେ କେତେ ଆନନ୍ଦ, ଚାକିରି ବାକିରି କରିଥିବେ କି କଲିକତାରେ ରହୁଥିବେ ବିଦେଶକୁ, ଆଜିକାଲି ଲୋକ ଘରୁ ଆସିବା ପାଇଁ ଯାଉନାହାନ୍ତି ଏତେ ଝମେଳା, ବାହାରେ ରହିଲେ ବରଂ ଭଲ, ଘରକୁ ଆସିକି ପହଞ୍ଚିଲା ମାନେ ବେଶୀ ଦୁଃଖ। ତେଣୁ ଲୋକମାନେ କଳିଯୁଗରେ ବିଷାଦ ଅବସ୍ଥା ରହିବେ, ଏସବୁ କଳିର ଲକ୍ଷଣ। ଆଉ ଶୋକ ମୋହ ଆଉ ଭୟ, ତିନିଟା କଳିଯୁଗର ଲୋକଙ୍କ ପଛରେ ତିନିଟା ଜିନିଷ ଲାଗି ରହିବ, ଶୋକ, ଶୋକ ମାନେ ଦୁଃଖ, କେଉଁଥିପାଇଁ ଦୁଃଖ, ଯେଉଁଟା ଚାଲିଗଲା, ଯେଉଁ ଜିନିଷଟା ଚାଲିଗଲା ତା ପାଇଁ ଶୋକ, ମୋ ଟଙ୍କାଟା ଲସ୍ ହେଇଗଲା, ମୋର ପୁଅଟା ମରିଗଲା, ଭାଇ ସେ ଚାଲିଗଲାଣି ନା ଫେରି ଆଣିପାରିବେ, ଯେଉଁଟା କାଳ ଦ୍ୱାରା ନଷ୍ଟ ହେଇଗଲା ଆପଣ କିଛି କରିପାରିବେ ତା ପାଇଁ, କିନ୍ତୁ ଅଯଥା ଶୋକ କରିବେ। ଦ୍ରୌପଦୀର 5 ପୁତ୍ର ମରିଗଲେ, ଦ୍ରୌପଦୀ ତ ଆପଣ ଶୁଣିଲେ ନା ଆଖି ଆଗରେ କ'ଣ କହିଲେ, ଛାଡ଼ିଯାଉ ତମେ ଶୋକ କଲେ ଭୁଲିଗଲେ, କଳିଯୁଗର ଲୋକମାନେ ବେଶୀ ଦୁଃଖୀ ହେବେ କେବଳ ପୂର୍ବ କଥା ଚିନ୍ତା କରି, ସୁଖ ମୋତେ ଏମିତି କହିଦେଲା, କିଏ କ'ଣ ଗାଳି ଦେଇଦେଲା ସେଇ ଚିନ୍ତାଟା ମୁଣ୍ଡ ରହିବ, ମୋତେ ଏମିତି କହିଦେଲା ସେ କହିସାରିଲାଣି, ସେଇଟାକୁ ଚିନ୍ତା କରି 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 ଲୋକ ଦୁଃଖ ସୁଖ। ଆଉ ମୋହ, ବର୍ତ୍ତମାନ ପାଇଁ ମୋହ, ଏଇଟା ମୋ ଘର, ଏଇଟା ମୋ ସ୍ତ୍ରୀ, ଏଇଟା ମୋ ଟଙ୍କା, ଏଥିପାଇଁ ଦୁଃଖ। ଆଉ ଭବିଷ୍ୟତ ପାଇଁ ଭୟ। ଆଉ ସୁଖ କେତେବେଳେ, ଶାନ୍ତି କେତେବେଳେ କୁହନ୍ତୁ? ଅତୀତ ପାଇଁ ଦୁଃଖ କଲେ, ଅତୀତ ଘଟଣା ପାଇଁ, ବର୍ତ୍ତମାନ ଘଟଣାରେ ମୋହର ରହିଲେ, ଆଉ ଭବିଷ୍ୟତ ପାଇଁ ଭୟ। ସବୁବେଳେ ମୋ ଶରୀର ମୋତେ ରୋଗ ହେଇଯିବ, ଡାଇବେଟିସ୍ ହେଇଯିବ କି, ମୋତେ ବ୍ଲଡ଼ ପ୍ରେସର ହେଇଯିବ କି, ଟଙ୍କା ବ୍ୟାଙ୍କ ରଖିଛି କାଳେ ସେ LIC ବନ୍ଦ ହେଇଯିବ କି, ସବୁବେଳେ ଭୟ। ଏ ମଣିଷ ଜୀବନରେ କଳିଯୁଗରେ ଲୋକମାନଙ୍କର କିଭଳି ଭୟ ଦେଖନ୍ତୁ, ଅତୀତ ଜିନିଷ ପାଇଁ ଶୋକ, ବର୍ତ୍ତମାନ ପାଇଁ ମୋହ, ଭବିଷ୍ୟତ ପାଇଁ ଭୟ। ଆଉ ସୁଖ ଶାନ୍ତି କେତେବେଳେ କୁହନ୍ତୁ? ତିନି କାଳ ଆମେ ଶୁଣୁଥିଲେ ନା, ବିଫଲେ ସେ ବିନୁ କୃପଣ ଦୁରୁଜନୁ ଚପଲ ସୁଖ ଲଭ ଲାଗେ, ଏତେ କଷ୍ଟ ସହୁ ଯେ କିନ୍ତୁ ତିନୋଟି ଅବସ୍ଥା ଆମର ଦୁଃଖ ଯାଉଛି। ପୂର୍ବ ଯୁଗର ଲୋକମାନେ ଶୋକ କରୁନଥିଲେ, ଏତେ ଶୋକ ନଥିଲା କି ଭବିଷ୍ୟତ ପାଇଁ ଭୟ ନଥିଲା। କାହିଁ ଭୟ କରିବ? ଯେ ଭଗବାନଙ୍କର ଭକ୍ତ ସେ କେବେ ଭୟ କରିବ ନା, କାହିଁକି ନା ସେ ଅଭୟ, ଭଗବାନଙ୍କ ଚରଣ କମଳ ହେଉଛି ଅଭୟ। ଅଶୋକ ମୃତ ଅଭୟର ସ୍ଥଳ, ଅଶୋକ ମୃତ ଅମୃତର ସ୍ଥଳ, ଅଶୋକ ମୃତ ଅଭୟର ସ୍ଥଳ, ଅଶୋକ ମୃତ ଅଭୟର ତୁମାର ଚରଣ ହୋଇନୁ ପରମ ସୁଖୀ, ହୋଇନୁ ପରମ ସୁଖୀ, ଆମାର ଦୁଃଖ ଦୂର ଗେଲା ଚିନ୍ତାର ରହିଲା, ଦୁଃଖ ଦୂରେ ଗେଲା ଚିନ୍ତାର ରହିଲା, ଆମାର ଦୁଃଖେ ଦୂରେ ଗେଲା ଚିନ୍ତାର ରହିଲା, ଦୁଃଖ ଦୂରେ ଗେଲା ଚିନ୍ତାର ରହିଲା। ଆତ୍ମନିବେଦନ ତୋୟା ପଦେ କରି, ଆତ୍ମନିବେଦନ ହୋଇନୁ ପରମ ସୁଖୀ, ହୋଇନୁ ପରମ ସୁଖୀ। ଏଠି ଭକ୍ତିମନ ଠାକୁର କହୁଛନ୍ତି, ପ୍ରଭୁ ମୋର ଭୟ କାହିଁ? ଭଗବାନଙ୍କ ଚରଣର ଆଶ୍ରୟ ହେଲେ ଭଗବାନଙ୍କର ତିନିଟା ଗୁଣ କ'ଣ? ଅଶୋକ ଅଭୟ ଅମୃତ। ତିନି କାଳରେ ଆମେ ଦୁଃଖ ପାଉଛେ ନା, ତିନି କାଳର ଦୁଃଖକୁ ତରିବା ପାଇଁ ଯିଏ ଜଗନ୍ନାଥଙ୍କ ଚରଣରେ ଭଗବାନ ରାମଚନ୍ଦ୍ର ମହାପ୍ରଭୁଙ୍କ ଚରଣରେ ଶରଣ ନେଇଦେବ। ଆତ୍ମନିବେଦନ ମାନେ କ'ଣ? ଆତ୍ମନିବେଦନ ମାନେ ପ୍ରଭୁ ଇଏ ନିଜେ ଶରଣ କଲେ ହବ ନା, ମୁଖରେ ଶରଣ କଲେ ହବ ନା, ଅନ୍ତରରେ ସବୁ ଏ ଘର ଦ୍ୱାରା ଯେମିତି ଗତକାଲି ପଡ଼ୁଥିଲା, ଏ ମୋ ସ୍ତ୍ରୀ ମୋ ପିଲା ଏ ଘର ଏ ସମ୍ପତ୍ତି ସବୁ ଆପଣଙ୍କର, ମୁଁ ହେଉଛି ଯୋଗବାଳ, ମୋର କିଛି ନାହିଁ, ମୁଁ ତ ମୋର ନୁହେଁ, ଆଉ ଆପଣ ଆପଣଙ୍କର କି? ଯଦି ଆପଣ ଆପଣଙ୍କର ଆପଣ ଶରୀରଟା ନଷ୍ଟ ହେଇ ରଖୁନାହାନ୍ତି, ଆମେ ତ ଆମର ନୁହେଁ ନା। ଏଇଟା ହେଉଛି ଆତ୍ମନିବେଦନ, ପ୍ରଭୁ ମୁଁ ତ ମୋର ନୁହେଁ, ଏ ଶରୀର ତ ମୋର ନଷ୍ଟ ହେଇଯିବ, ତେଣୁ ଭଗବାନଙ୍କ ଚରଣରେ ଆତ୍ମନିବେଦନ କଲେ ତିନି କାଳ ପାଇଁ ଦୁଃଖ ନାହିଁ। କେମିତି ନା ଅଶୋକ ଶୋକ ଆସିବ, ଆପଣ କହିବେ ଆଜ୍ଞା କେମିତି ଏଇଟା ଭୁଲିଯିବୁ ନା, ଭଗବାନଙ୍କ ଭଜନ କଲେ ଆପଣଙ୍କ ଆପଣ ଯେଉଁ ବାବାଜୀ ହେଇଛନ୍ତି ଆପଣ ବି ସୁଖ ଆସୁଥିବ, ସୁଖ ଆସିବ, ସୁଖ ଆସିଲେ ବି ଯେଉଁ ଭଜନ ଆମେ କରୁଛୁ ଆମକୁ ଧୈର୍ଯ୍ୟ ଆସିକି ପହଞ୍ଚିବ, ଭଗବାନ ବୁଝିଦେବେ ଏ ସେଥିପାଇଁ ସୁଖ କରନି, ସେଟା ଭୁଲିଯିବ ଅଶୋକ। ଆଉ ଅଭୟ, ଭୟ ନାହିଁ, ଭୟ ଲାଗେ। ଆଉ ଅମୃତ, ଭଗବାନଙ୍କ ଚରଣରେ ଅମୃତ, ଦୁଃଖ ନା ଏଇ ସଂସାର ମୃତ। ଯାହା ଏଠି ଯିଏ ଯାହା ପାଖରେ ଆପଣ ଆଶ୍ରୟ ନିଅନ୍ତୁ, କିଏ ଆପଣଙ୍କୁ ଅମୃତ ଦେଇପାରିବ? ଅମୃତ ମାନେ କ'ଣ? ନୂତନ ଜୀବନ। ଏ ସଂସାର ଦେଖନ୍ତୁ, ସମସ୍ତେ ତିନି ତାପରେ ଜଳିକି ପୋଡ଼ିକି ଆମେ ମରୁଛେ ଭାଇ। ଯିଏ ଆନନ୍ଦର ଥିବ ତ ସିଏ ଆମକୁ ଆନନ୍ଦ ଦେଇପାରିବ। ସଂସାର ଆପଣ କାହା ପାଖକୁ ଗଲେ କହିବେ? ଯାହା ପାଖକୁ ଯିଏ ସିଏ ଆପଣଙ୍କ ପାଖରେ ଦୁଃଖର କାହାଣୀ କହିବେ। ଏତେ ଲୋକ ବସୁଛନ୍ତି, ଜଣେ ଜଣଙ୍କ ପାଖକୁ ଗଲେ କହିଲେ ଆଜ୍ଞା ମୋ ଦୁଃଖରୁ ଟିକେ ମୋତେ ଉଦ୍ଧାର କର, ସିଏ କହିବେ ଆଜ୍ଞା ମୋର ବି ଦୁଃଖ ଅଛି। କାହାର ପୁଅ ଅଛି ତ, କାହାର ଧନ ନାହିଁ, କାହାର ଧନ ଅଛି, ଜମିବାଡ଼ି ଅଛି, ସବୁ ଅଛି, ପୁଅ ମଦ ଖାଇଲାଣି, କାହାର ସବୁ ଭଲ, ଝିଅ ତାର କାହା ସାଙ୍ଗରେ ପଳେଇଗଲାଣି, କାହାର ସବୁ ଭଲ, ସ୍ତ୍ରୀ ଦେଖିଲା ବେଳକୁ ଗଣ୍ଡଗୋଳ କରୁଛି, କୁଆଡ଼େ ନା କୁଆଡ଼େ ଜଗତରେ ମୃତ ଅବସ୍ଥା ଥିବ, ଦୁଃଖ ଅବସ୍ଥା ଥିବ। ଭଗବାନଙ୍କ ଚରଣରେ ତାହା ନାହିଁ। ଯିଏ ଆତ୍ମନିବେଦନ କରିଦେଲା ହୋଇନୁ ପରମ ସୁଖୀ, ମୁଁ ପ୍ରଭୁ ଦୁଃଖୀ ଥିଲି, ଆପଣଙ୍କ ଚରଣରେ ସମର୍ପଣ କରିଦେଲା ପରେ ମୁଁ ସୁଖୀ ହେଇଯିବି। ଆଉ ଚିନ୍ତା ନା, ଚିନ୍ତା ଦୂରେ ଗଲ ଦୁଃଖ ନା ରହିଲ, ମୋର ଦୁଃଖ ନାହିଁ ଆଉ ଚିନ୍ତା ନାହିଁ। କାହିଁକି ଚିନ୍ତା କରିବେ? ଆପଣ ଚିନ୍ତା କଲେ ବି ଆପଣ କ'ଣ କରିପାରିବେ ମୋତେ କହିଲେ? ଆମେ କେବଳ ଚିନ୍ତା କରିକରି, କଳିଯୁଗର ଲୋକ ଏତେ ଚିନ୍ତା କରୁଛନ୍ତି, ବ୍ଲଡ୍ ପ୍ରେସରର ମୁଖ୍ୟ କାରଣ ହେଉଛି ଚିନ୍ତା। ଏ ଯେଉଁ ବ୍ଲଡ୍ ପ୍ରେସର ହେଉଛି, ବ୍ଲଡ୍ ପ୍ରେସର ଆଉ ଡାଇବେଟିସ୍ ମିଶିଗଲା ପରେ ପାରାଲିସିସ୍, ଷ୍ଟ୍ରୋକ୍ ମାରୁଛି, ପାରାଲିସିସ୍ ହେଇଛନ୍ତି ଲୋକ। ଡକ୍ଟରମାନେ କହୁଛନ୍ତି ଚିନ୍ତା କମ୍ କର। ଚିନ୍ତା ତ ଆପଣ ନଚାହିଲେ ମଥୁରା ଆସିକି ଢୁକୁଛି, ଆଉ କାଢ଼ିବେ କେମିତି? ଏ ଚିନ୍ତା ଭଗବତ ଚିନ୍ତାଟା ତ ପଶିବ, ଆଉ ଗୋଟେ ଚିନ୍ତା ପଶିଲେ ଚିନ୍ତା ବାହାରିବ। ଲୋକ ଭଗବାନ ଚିନ୍ତା କରୁନାହାନ୍ତି, ଚିନ୍ତା ମୁଣ୍ଡଟା କ'ଣ ଫାଙ୍କା ରହିବେ କି? ମୁଣ୍ଡ ଫାଙ୍କା ରହିବନି। ଏ ମୁଣ୍ଡ ଗୋଟେ ଏମିତିଆ ଜିନିଷ ଭଗବାନ ତିଆରି କରୁଛନ୍ତି ମନଟାକୁ, ରାତିରେ ଶୋଉନାହାନ୍ତି ଦେଖିବେ ସିଏ କ'ଣ ଭରି କରୁଛି। ରାତିରେ ଶୋଇଲା ବେଳେ ମନ ଭିତରେ ମନ ଚିନ୍ତା କରୁଛି, ମନ କେବେ ଫାଙ୍କା ରହିବନି। ତେଣୁ ମନ ଭିତରେ ଭଗବାନଙ୍କ କଥା ଯଦି ପଶିବ, ଭଗବତ ଚିନ୍ତା ରହିବ, ଇତର ଚିନ୍ତା ଗୁଡ଼ା ସେ ସବୁ କାଟିଦେବ। ତେଣୁ ସରଳ ଉପାୟ, ଭଗବାନଙ୍କୁ ଚିନ୍ତା କରିବା ପାଇଁ ସରଳ ଉପାୟ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆପଣ ପରୀକ୍ଷା କରୁନାହାନ୍ତି, ଆପଣ ବହୁତ ଚିନ୍ତା ଲାଗୁଛି, ବହୁତ କ୍ରୋଧ ଆସୁଛି, ସମ୍ଭାଳି ପାରୁନାହାନ୍ତି, ଆପଣ ଗୋଟେ କବାଟ ଖୋଲି ଦିଅନ୍ତୁ, ଗୋଟେ ଘର ଭିତରୁ କେବଳ ନାମ କଲେ ବସି କୀର୍ତ୍ତନ କରିବେ, ଦେଖିବେ ଆପଣ ବୁଦ୍ଧି ଆସିବେ, ସାଙ୍ଗେ ସାଙ୍ଗେ କ୍ରୋଧ ଆପଣଙ୍କର ପଳେଇବ, ସାଙ୍ଗେ ସାଙ୍ଗେ ଚିନ୍ତା ପଳେଇବ। ଉଚ୍ଚ ସ୍ୱରରେ ନାମ କରି, ଆମ ଗୁରୁଦେବ କୁହନ୍ତି, ଯଦି ମନଟା ସ୍ଥିର ରହୁନି, ଦୁଃଖ ଆସିକି ପହଞ୍ଚି, ଉଚ୍ଚ ସ୍ୱର ନାମ କରେ ତ ମନ ସ୍ଥିର ହେଇଯିବ। ପରୀକ୍ଷା କର ନାମର କେତେ ବଡ଼ ଶକ୍ତି। ହନୁମାନ ଭଳି କିଏ କ୍ରୋଧି ଅଛି? ଏତେ ଶାନ୍ତ କେମିତି? ପ୍ରଭୁଙ୍କ ସେବା, ପ୍ରଭୁଙ୍କ ନାଁ, ଅନ୍ତର ଗୋଟେ କୋମଳ ଭଳି, ନବନୀତ ଭଳିଆ କୋମଳ ହେଇଗଲା, ଏତେ କ୍ରୋଧି ସେ ଥିଲେ, କୋମଳ ହେଇଗଲା। ଦେଖିଲେ ଭଗବାନ, ଦେଖ ମୋ ଭକ୍ତ ବାହ୍ୟରେ କେତେ କ୍ରୋଧି ଜଣାପଡ଼ୁଛି, ମୋ ଭଜନର ଫଳ କ'ଣ ଦେଖ, କେବଳ ନାମ କରୁଛି, ତା ଅନ୍ତର କେତେ ସରଳ। ଗୋଟେ ଛୋଟ ପିଲା ବୋଲି ନା ହନୁମାନ, ସମସ୍ତେ ସବୁକିଛି ସବୁ କାର୍ଯ୍ୟ ହନୁମାନ କଲେ, କିନ୍ତୁ ବସିଲେ କେଉଁଠି? ପ୍ରଭୁ ସମସ୍ତଙ୍କୁ ପୋଷ୍ଟ ଦେଲେ, ବିଭୀଷଣଙ୍କୁ ରାଜା କରେଇଲେ, ସମସ୍ତଙ୍କୁ ରାଜା କରେଇଲେ, ହନୁମାନ କେଉଁଠି ରଖିଲେ? ପାଦ ତଳେ। ପୁଣି ସମସ୍ତଙ୍କୁ ନେଇଗଲେ, ତାଙ୍କୁ ଛାଡ଼ିଗଲେ, ହନୁମାନ କହିଲେ ତୁମେ ଯାଇପାରିବନି, ସମସ୍ତେ ଅଯୋଧ୍ୟା ଦେବେ, ତୁମେ ହେଠି ରହିବ। ଦେଖ ନା, କାହିଁକି ନା? ମୋ ବାଣୀ ପ୍ରଚାର କରିବ, ଛୋଟ ପିଲା ଭଳିଆ ମାନିନେଲେ, ଅନ୍ତର କେତେ କୋମଳ ତାଙ୍କ। ତେଣୁ ଇଏ ଜିନିଷଟା କେମିତି ଆସିବ? ଏଇ ଜିନିଷଟା ଜଣେ ଯେପର୍ଯ୍ୟନ୍ତ ଭଗବାନଙ୍କର ଚିନ୍ତାଟାକୁ ମୁଣ୍ଡରେ ନ ପୁରେଇବ, ସିଏ ଏଇ ଚିନ୍ତାଗୁଡ଼ା ବାହାର କରିପାରିବେନି। ସେଥିପାଇଁ କଳିଯୁଗର ଲୋକମାନେ ଇଏ ବିଷାଦ, ସବୁବେଳେ ବିଷାଦ ରହିବେ, କାରଣ ଭଗବାନଙ୍କ ଗୋଟେ ନାମ ଦୁଃଖ ହାରି। ଆରେ ବାପା ମା' କ'ଣ ଆମର ଦୁଃଖ ନେଇପାରିବେ? ସଂସାର କେହି ଦୁଃଖ ନେଇପାରିବେ? ଦୁଃଖ ଦେବେ, ଦୁଃଖ ଦେବା ପାଇଁ ଏ ଜଗତରେ ସମସ୍ତଙ୍କୁ ଭଗବାନ ସୃଷ୍ଟି କରିଛନ୍ତି। ଦୁଃଖ ହରଣ କରିବାର ଲୋକ ଜଣେ, ଯିଏ ଦୁଃଖଟା ହରଣ କରିବ କେବଳ ହରି। ହରିଙ୍କର ନାମ କାହିଁକି ହରି? କୃଷ୍ଣଙ୍କର ନାମ ଗୋଟେ ହରି, ହରି କାହିଁ? ଦୁଃଖ କେବଳ ହରଣ କରନ୍ତିନି, ଦୁଃଖ କେବଳ ହରଣ କଲେ ହରି, ଦୁଃଖ ହରଣ କରିଦେଲେ ତ ପୁଣି ମନ ଭିତରେ ଆଉ ଗୋଟେ ଦୁଃଖ ଆସି ପହଞ୍ଚିବ ନା? ଭକ୍ତି ଦିଆ ପ୍ରେମ ଦିଆ ହରେ ମନ, ମନଟାକୁ ହରଣ କରିଦେବେ, ମନଟାକୁ ତ ହରିନେବେ ନା, କେମିତି ହରିବେ? ଦୁଃଖଟା ଯେଉଁ ମନ ଭିତରେ ଆସି ପହଞ୍ଚୁଛି, ଚିନ୍ତାଟା ପହଞ୍ଚୁଛି, ଭକ୍ତିଟା ଦେଇଦେବେ, ପ୍ରେମଟା ଦେଇଦେବେ, ଭକ୍ତିଟା ଦେବେ। ଭକ୍ତିଟା ପାଇଗଲା ମାନେ ଲୋକ ବଡ଼ ଧନ ପାଇଗଲା, ତା ମନକୁ ଦୁଃଖ ଆସିବନି। ତେଣୁ ଭଗବାନ କେବଳ ଦୁଃଖ ହରଣ କରନ୍ତିନି, ଦୁଃଖ ହରଣ କରିକି ଭକ୍ତି ଆନନ୍ଦଟା ଦେଇଦେବେ। ଦ୍ରୌପଦୀର ଦୁଃଖକୁ ହରଣ କରିଦେଲେ, ଆନନ୍ଦ ଦେଲେନି, ଆନନ୍ଦ ଦେଇଥିଲେ ନା ସବୁବେଳେ। ଦ୍ରୌପଦୀ ଯେତେ ବିପଦରେ ପଡ଼ିଲେ ପ୍ରଭୁକୁ ଡାକୁଥିଲା ନା ଆନନ୍ଦ। ପାଣ୍ଡବମାନେ ଏତେ ଦୁଃଖରେ ବଣ ଭିତରେ ବୁଲୁଥିଲେ, କେବେ କାନ୍ଦିଛନ୍ତି? କେବେ ବିଶ୍ୱାସ ନା ଭଗବାନ ଆମକୁ ସୁରକ୍ଷା ଦେବେନି ଏ ଚିନ୍ତା କରିଛନ୍ତି କାହିଁକି? ଆଉ ସିଏ ଜାଣନ୍ତି ଦୁଃଖ ହରଣ କରିବେ ସିଏ, ଆଉ ଆମକୁ ଆନନ୍ଦ ଦେବେ। ଭଗବାନଙ୍କର ଗୋଟେ ନାମ ହରି, କିନ୍ତୁ କଳିଜିଙ୍କର ଲୋକ ଏଠି କହୁଛନ୍ତି ବିଷାଦ ଚମ୍ ସୁଖଦେବ କହୁଛନ୍ତି ସବୁ ବିଷାଦ ରହିବେ, କାରଣ ଦୁଃଖକୁ କେହି ଦୁଃଖ ହାରି ନିକଟରେ ତାଙ୍କ ଶରଣ ଯିବେ ନା କି ଦୁଃଖ ଜଣେଇବେ। ଏ ମନ୍ଦିର ସବୁ କାହିଁ କରାହେଇଛି? ଯା ଆପଣଙ୍କ ଗାଁରେ ତ କିଛି ଜଣେ ବୁଢ଼ୀ ମା ଅଛି, ପ୍ରତିଦିନ ଭୋରୁ ଆସିକି ସେ ଝାଡ଼ୁ ମାରୁଛି, ଯା ଯେଉଁ ଆସୁଛନ୍ତି ପ୍ରଭୁଙ୍କ ମନ୍ଦିରରୁ। ଇଲେକ୍ସନ ଆଇଲା, ଇଲେକ୍ସନ ଏତେ ନେତାମାନେ ଏତେ କଥା କହୁଛନ୍ତି, ଦେଖିବା କେଉଁ ନେତାକୁ ଏଇ ବାଟେ ଗଲାବେଳେ ତାକୁ ଲେଖିଦେବେ ରାସ୍ତାରେ, ଆଜ୍ଞା ଆମ ଟିୱେଲ ଖରାପ ହେଇଯାଇଛି ଆପଣ ସଜେଇ ଦେବେ। ସଜେଇ ଦେବ ସିଏ କ'ଣ କହିବ? କହିବ ଅଫିସକି ଯାଉ ନା, ସରପଞ୍ଚ ଅଫିସ ଆମର ଯେଉଁ ଅଫିସ ଅଛି ଏମଏଲ ଅଫିସରେ ଗୋଟେ ଲେଖା ଦେଇକି ଆସ, କହିବେ କି ନାହିଁ? ଯେଉଁଠି ପାରେ ସେ ଠିଆ ହେଲା କ'ଣ କାମଟା ହେଇଯିବ? ଲେଖିକି ଦେବାକୁ ପଡ଼ିବ, ଅଫିସକି ଯିବାକୁ ପଡ଼ିବ। ଆଉ ଭଗବାନଙ୍କୁ ଜଣେଇବାକୁ ହେଲେ ଭଗବାନ ଅଫିସ କେଉଁଟା? ଶିବଜୀଙ୍କର ଅଫିସ, ଜଗନ୍ନାଥଙ୍କର ଅଫିସ ସେଠି ଅଛି, ଅଫିସକୁ ଯିବାକୁ ପଡ଼େ। ପ୍ରତିଦିନ ଭଗବାନଙ୍କ ମନ୍ଦିରକୁ ଯିବାକୁ ପଡ଼େ, ପ୍ରତିଦିନ ଗୋଟେ ପ୍ରଣାମ କରେ। ଦୁଃଖ ମଥା ଲଗେଇ କାହିଁ ପ୍ରଣାମ କରାଯାଏ? ଦୁଃଖ ଜୀବନରେ କେତେବେଳେ ଆରମ୍ଭ ହୁଏ? ଦୁଃଖ ଆରମ୍ଭ ହେଉଛି ମାତୃଗର୍ଭର ପ୍ରବେଶ। ମାତୃଗର୍ଭରେ ଜୀବର ସ୍ତୁତି ତୃତୀୟ ସ୍କନ୍ଧରେ ଶୁଣିଲେ ଜୀବ କି ସ୍ତୁତି କରୁଛି, ପ୍ରଭୁ ମୋତେ ଏଠୁ ଉଦ୍ଧାର, ମୁଁ ଚାହୁଁନି ଏ ମାତୃଗର୍ଭରୁ ଯିବା ପାଇଁ, ମୁଁ ଏ ଅନ୍ଧକାର ଭିତରେ ରହିବା ପାଇଁ ଚାହୁଁଛି। କାହିଁକି ନା ଏଇଠି ରହିଲା ବେଳକୁ ମୁଁ ଯେତେ ଜନ୍ମରେ ପାପ କରିଛି ସବୁ ମୋର ସ୍ମରଣ ଆସୁଛି, ମୁଁ ଏଠୁ ବାହାରିବି। ଜୀବ ଏହା ଚାହେଁ, କିନ୍ତୁ ଦୈବ ବଶତଃ ଯେଉଁ କୁହନ୍ତିନି ଶୂଳବାୟୁ, ଭଗବାନ ଶୂଳବାୟୁ ରୂପରେ ତାକୁ ଠେଲିକି ବାହାର ପକେଇବ ମାୟାରେ, ଯାହା ବାପା। ଜୀବ ଗର୍ଭରେ ସ୍ତୁତି କରେ, ଏତେ କଷ୍ଟ ସେ ଯେ ମଥା ଲଗାଇକି ଯେ ତିନିବାର ହରିଙ୍କୁ ପ୍ରଣାମ କରୁଛି, ସେ ମାତୃଗର୍ଭରେ ଆଉ କେବେ ଆସିବନି। ମଥା ଲାଗେ ପ୍ରଭୁ ଏ ମାନବ ଜନ୍ମରେ ମୋତେ ଉଦ୍ଧାର କର, ମୋତେ ଆଉ ଏ ମାତୃଜ୍ୱନିକି ଦେନା, ମଥା ଲଗେଇ ସେଥିପାଇଁ ପ୍ରଣାମ କର। ଆଉ ମାତୃଜ୍ୱନିରେ ଆସିଲା ବେଳେ ମଥା ଦେଇକି ଆସୁଛି କି? ମସ୍ତକ ଦେଇକି ଆସୁଛି, ସେଠି ମସ୍ତକ ଲଗେଇ ପ୍ରଣାମ କର। ଯେ ମନ୍ଦିରକୁ ଯିବା ଦରକାର, ଦୁଃଖ ହରିଙ୍କୁ ଦୁଃଖ ପ୍ରାର୍ଥନା କରିବା ଦରକାର। କଳିଯୁଗରେ ଏସବୁ ରହିବ, କଳିଯୁଗର ଲୋକମାନେ ଏତେ ହେଇଯିବେ, ଏଇ ଲେଖିଲେ ବିଷାଦ ଜମ ଆଉ ଶୋକ ମୋହ ଭୟ ଦୈନ୍ୟ ସବୁବେଳେ ଦିନତା ରହିବେ। ସକଳି ତାମସା ସ୍ମୃତ କଳିଯୁଗରା ତମ ଗୁଣ। ତେଣୁ ପ୍ରତି ଯୁଗ ଭିତରେ ପ୍ରତି ଯୁଗ ଅଛି କଳିର ଏସବୁ ଗୁଣ। ଯିଏ ଦୁଃଖ ହାରିଙ୍କୁ ଦୁଃଖ ଜଣେଇଲା, ଯିଏ ଭଗବାନଙ୍କର ଭକ୍ତ ହେଲା, ନାମ କୀର୍ତ୍ତନ କଲା, ନିଷ୍କାମ ଭକ୍ତି ଯାଜନ କଲା, ତା ପାଇଁ କେଉଁ ଯୁଗ ସତ୍ୟ? ଯିଏ ରଜ ତମ ଗୁଣ ମିଶିକି ଭଗବାନଙ୍କ ଭକ୍ତି ଭୋଜନ ସାଧନ କରୁଛି, ପାପ କରୁନି, ତା ପାଇଁ ଦ୍ୱାପର। ଯିଏ କେବଳ ରଜ ଗୁଣରେ ଭଗବାନଙ୍କୁ ଭକ୍ତି କରୁଛି, ଯଶ ଚାହୁଁଛି, ତା ପାଇଁ ତ୍ରେତୟ। ଆଉ ଯିଏ ଟୋଟାଲ ଭଗବାନ କିଛି ଡାକୁନି, ଟୋଟାଲ ଏଇ ଗୁଣରେ ସବୁ ଅଛି, ମିଥ୍ୟା ଚୁଗୁଲି ପର ବଦମାସୀ କାମ କରିକି ଦିନ କରୁ, ତା ପାଇଁ କଳି। କିନ୍ତୁ ଆପଣ ପ୍ରଶ୍ନ କରିବେ ଏତେ ଭୟଙ୍କର କଳିଯୁଗ, କିନ୍ତୁ ସବୁ ଯୁଗ ଭିତରେ ସବୁ ଯୁଗ ଥିଲେ ବି କଳିଯୁଗରେ ଗୋଟା ପ୍ରାଧାନ୍ୟ ରହିବ, ତମ ଗୁଣର ପ୍ରାଧାନ୍ୟଟା ଅଧିକ ରହିବ। ସେଥିପାଇଁ ସାଧୁସଙ୍ଗ ନାମ କୀର୍ତ୍ତନ ନ କଲେ ଆପଣ ରଖିପାରିବେ, କଳି ପଶିଯିବେ। କଳି କମ୍ କ'ଣ ଚାଲାକ ନା କ'ଣ ମଠ ମନ୍ଦିର ଆଗେ ମଠ ମନ୍ଦିର ଭିତରେ କଳି ପଶିବ? ଏ ଯେଉଁ ମାୟାବାଦୀ ମାନେ ମାୟାବାଦୀ ନା କ'ଣ କେଉଁଠି ଆକ୍ରମଣ କରୁଛନ୍ତି? ଆଗେ ପୋଲିସ ଷ୍ଟେସନ ଉପରେ ଦେଖୁଛନ୍ତି ନା, ନୟାଗଡ଼ରେ କେଉଁଠି ଆଗେ ପୋଲିସ କି ଦୁର୍ବଳ କରିଦେଲା ମାନେ କ'ଣ ହବ? ତାପରେ ଲୋକମାନଙ୍କୁ କ୍ୟାପଚର କରିବା ସହଜ, ଗୋଟେ ଧନୀ ଲୋକଠୁ ଚୋରି କରିବାକୁ ହେଲେ ଆଗେ ପୋଲିସଟାକୁ ଯଦି ମାରିଦେଇଥିବେ ଧନୀ ଲୋକଠୁ ଚୋରି କରିହେବ ନା? ସେଭଳି ମାୟା ଚାହେଁ ଆଗେ ସାଧୁମାନଙ୍କୁ ଧରିବା, ତାଙ୍କ ତଣ୍ଟିକି ଧରିବା, କାରଣ ଇଏ ଆମ ବିରୁଦ୍ଧରେ ପଚାର କରୁଛି। କଳି ଚାହେଁ, କଳି ବିରୁଦ୍ଧରେ ଏଇଟା ପଚାର ନା, ମଦ ଖାଅନି, ମାଂସ ଖାଅନି, ଜୁଆ ଖେଳନି, ରାଜନୀତି ପ୍ରଚାର ଏସବୁ କରନି, ଏଗୁଡ଼ାକ କଳି ବିରୁଦ୍ଧରେ ପ୍ରଚାର। ତେଣୁ କଳି ଚାହୁଁଛି ଇଏ ବେଶୀ କଥା କହୁଛି, ୟା ମୁହଁକୁ ବନ୍ଦ କରିବ, ତେଣୁ ସିଏ ପଶିବ। କଳି ଏତେ ଇଏ ବଦମାସ, ତେଣୁ କଳିକୁ ତରିବାକୁ ହେଲେ ଏ ପ୍ରଭୁଙ୍କର ନାମ କୀର୍ତ୍ତନ ଆଉ ସାଧୁ ସଙ୍ଗ ଯଦି ନ ରହିବେ, ଆପଣ ସାଧୁ ହୁଅନ୍ତୁ, ଗୃହସ୍ଥ ହୁଅନ୍ତୁ, ବ୍ରହ୍ମଚାରୀ ହୁଅନ୍ତୁ, ବ୍ରାହ୍ମଣ ହୁଅନ୍ତୁ, ଯିଏ ବି ହୁଅ କଳି ପଶିବ, କଳି ପଶିଯିବ। ସେଥିପାଇଁ ସାଧୁ ସଙ୍ଗ ପୂର୍ବ ଲୋକମାନେ କ'ଣ କରୁଥିଲେ, ପ୍ରତିଦିନ ଭାଗବତ, ପ୍ରତିଦିନ ନାମ କୀର୍ତ୍ତନ। ବ୍ୟାଟେରୀଟା ଆପଣ ବ୍ୟବହାର କରିବେ, ଚାର୍ଜ କରିବେ, ରହିବ, ଖାଇଯିବ। କଳିଯୁଗ ଲୋକ କହୁନ୍ତି, ହଁ ଆଜ୍ଞା ଆମେ ନାମ କରୁଛୁ, ଆମେ ନାମ କରୁଛୁ, ବର୍ତ୍ତମାନ ଆସିଗଲା ଏଯୁ କ'ଣ ଭୋଟ ଟାଇମ, ବର୍ତ୍ତମାନ ହାତରେ ସମସ୍ତଙ୍କର ଠେଙ୍ଗା, ରାତି 12 ଗୋଟେ ପାଞ୍ଚ ଶୋଇବେନି, ଛକମାନଙ୍କର ରହି ଖାଲି ହୋ ହାଲା ମାଡ଼ ପିଟା ପିଟି ଆରମ୍ଭ। ତୁମେ କ'ଣ କରୁଛ, କଲ କ'ଣ, ଯାହା ତ ବ୍ୟାଟେରୀ ଚାର୍ଜ କରିଦେଲ ସବୁ କଲା, ଇଏ ହବ ନା। ନାମ କୀର୍ତ୍ତନ କରିବାକୁ ଯିଏ, ନାମ କୀର୍ତ୍ତନ ସାରିଗଲା ବେଳକୁ ଭିଡ଼ିଲେ ଗଞ୍ଜେଇ, ନହେଲେ ଏଇ 5 ଟଙ୍କିଆ ମଦ ପକେଟ ସବୁ ମିଳିଲାଣି, ଇଏ ଲାଭ କ'ଣ କରୁଛ, ଏତେ କଷ୍ଟ କରି ଖରା ଦିନରେ ଶିବଜୀଙ୍କର, ଏଇଟା ଶିବଜୀଙ୍କର ବ୍ରତ ନା ଦଣ୍ଡ, ଶିବଜୀଙ୍କର ବ୍ରତ, ଏତେ ଦଣ୍ଡ କରିବେ ପୁଣି ଶେଷରେ କ'ଣ କରି ଜାତି ହେବେ, ଜାତି ହେଇକି ମାରିବେ କାହିଁ, ବଳି କରି ତାକୁ ଖାଇବେ। କେଉଁ ଶିବଜୀ କେଉଁଠି ବଳି ଖାଆନ୍ତି, ପୁରାଣରେ ଅଛି ଯେ ଶିବଜୀଙ୍କି ଦେବୀଙ୍କୁ ବଳି ଦିଅନ୍ତି। ମହାଭାରତରେ କିଛି ଦିନ ଏଠି ପୂର୍ବରେ ପରେ କଥାରେ ମହାଭାରତ କଥା ଏଠି କିଛି କହିବାକୁ ପଡ଼ିବ। ଶିବଜୀ ପାର୍ବତୀ କହୁଛି, କାରଣ ଶିବଜୀଙ୍କର ମନ୍ଦିର ଅଛନ୍ତି, ଶିବଜୀ ପଚାରିଥିବେ, ଏ ପାର୍ବତୀ ପଚାରିଥିବେ, ଯେଉଁମାନେ ଆମିଷ ଭକ୍ଷଣ କରନ୍ତି ନା ସେମାନଙ୍କର ଫଳ କ'ଣ, ଶିବଜୀ କେତେ ପ୍ରଶଂସା କରି କହିଥିବେ, ଯେଉଁମାନେ ନିରାମିଷ ସେମାନଙ୍କର ଗତି କ'ଣ, ଶିବଜୀ କାହିଁକି ଯେଉଁଟା ଖାଇବେ, ଯେଉଁ ବଳି ପ୍ରଥା ସବୁ ଅଛି, ବଳି ଦେଉଛ କ'ଣ ଶିବଜୀ ଖାଇବେ, ତାଙ୍କ ଭୂତ, ଯେଉଁ ଭୂତ ପ୍ରେତକୁ ରଖିଛନ୍ତି ତାଙ୍କ ପୋଲିସ ଡିପାର୍ଟମେଣ୍ଟ, ସିଏ ସବୁ ଖାଇବେ, ଆଉ ତୁମେ ଶିବଜୀଙ୍କୁ ଡାକିଲ କିନ୍ତୁ ଭୂତଙ୍କ ଏଇଟା ଖାଇବ, ଆଉ ତୁମ ବୁଦ୍ଧି କ'ଣ ହବ, ଭୂତ ଇଏ ନାହିଁ, ଏତେ କଷ୍ଟ କଲ, ଏତେ ଇଏ କଲ, ସେସବୁ ଆମିଷ ଭୋଜନ କଲ, ଇଏ କଳି ପଶିଲା। ତେଣୁ କଳି ଯୁଗରେ ଏସବୁ ବହୁତ ବଦଲକ୍ଷଣ ରହିବ, ତେଣୁ ସବୁ ସମୟରେ ସାଧୁସଙ୍ଗ ଆଉ ନାମ କୀର୍ତ୍ତନ କରିବାକୁ ପଡ଼ିବ। ତାପରେ ସୁଖଦେବ ଗୋସ୍ୱାମୀ ଆରମ୍ଭ କରୁଛନ୍ତି ପୁଣି କଳି ଯୁଗରେ କ'ଣ କ'ଣ ହବ, ଏଇଟା କହିଲା ପରେ ଉତ୍ତର ଦେବେ। ଦସ୍ୟୁ ଉତ୍କୃଷ୍ଟା ଜନାପଦା ବେଦା ବାଖଣ୍ଡ ଦୂଷିତା ରାଜନଶ୍ୟ ପ୍ରଜା ଭକ୍ଷା ଶିଷ୍ଣୋଦର ପରାଦ୍ୟୁଜା। ଏ ସୁଖଦେବ, ଏ ସୁଖଦେବ କହୁଛନ୍ତି, ହେ ପରୀକ୍ଷିତ, ଦସ୍ୟୁ ଉତ୍କୃଷ୍ଟା ଜନାପଦା, ଗାଁ ଗହଳିରେ ଜନାପଦା ମାନଙ୍କରେ ଦସ୍ୟୁ ଉତ୍କୃଷ୍ଟା, ଉତ୍କୃଷ୍ଟ ମାନେ ପ୍ରଚୁର, ଯେସା ତେ ତେଫା ଭବିଷ୍ୟନ୍ତି, ଗାଁ ଗହଳିରେ ସବୁ ଦସ୍ୟୁ ହେଇଯିବେ। ଦସ୍ୟୁ ମାନେ କ'ଣ, ସୂର୍ଯ୍ୟବର୍ତ୍ତୀ କରିବେ ସବୁ ଗୁଣ୍ଡା, ଯେଉଁ ଟୋକା ଦେଖୁନାହାନ୍ତି, ଚୋର କିଏ ଯାଉ, ଏମାନେ ମଦ ମାଂସ ଖାଇ କ୍ଲବ ଘର, ଆଜିକାଲି ସରକାର ସବୁ ପଇସା ଦେଉଛି କ'ଣ କ୍ଲବ ଘର କରିବା, କ୍ଲବ ଘର ବା ସେଠି ମଦ ବୋଟଲ କୁକୁଡ଼ା ମୁଡ଼ା ହବ ଆଉ ଟିଭି, ଇ ତ ମାତିବେ। ଦସ୍ୟୁ ଉତ୍କୃଷ୍ଟା ଜନାପଦା ବେଦ ପାଖଣ୍ଡ ପାଷଣ୍ଡ ଦୋଷିତା, ବେଦକୁ କମାନେ ନଷ୍ଟ କରିବେ, ପାଷଣ୍ଡ ମାନେ ସାଧୁ ବେଶ ଧରି ଇଏ ଦଳେ ବାହାରିବେ, ତ କଳି ଯିବେ, ତ ଦଳେ କ'ଣ, ତ ଶହ ଶହ ଦଳ ବାହାରିଲେଣି, ଆଉ ଇଏ ଗୋଟେ ପରେ ଗୋଟେ ଧର୍ମ ଚାଲିବ, ବେଦ ଧର୍ମ କିଛି ସବୁ ନୂଆ ନୂଆ ଧର୍ମ, ମୁଁ କହୁନଥିଲି ଗୁରୁବାର କିଏ କହିଲାଣି ଶୁକୁଆ ଖାଅ, କିଏ କହିଲାଣି ଏଇଟା କର, କିଏ କହିଲାଣି ସେଇଟା କର, ସେ କିଏ ଆମେ ଗଲୁ କେଉଁଠିକି ଜଳେଶ୍ୱର, କହିଲେ ମାଛ ଆମିଷ ନୁହେଁ ନା, କାହିଁକି ଏଇଟା ମତ୍ସ୍ୟ ଦେଶ, କହିଲେ ଆଜ୍ଞା ଆମେ ଛୁଆଟି ବେଳୁ ମାଂସ ଖାଇନୁ କିନ୍ତୁ ମାଛ ଖାଉ, ସେ ମୁଁ କହିଲି ମାଛ ମାଂସ କ'ଣ ଆଉ ମାଛ କ'ଣ, ମାଛଟା ମାରିଦେଲା ପରେ କ'ଣ ହେଉଛି, ତା ଦେହରୁ ମାଂସ ବାହାରୁଛି କି ନାହିଁ, ସେ କହିଲେ ମାଛଟା ପାଣିରେ ଜଳ, ସେ ଜଳ ଫଳ, ଇରେ ମାଛଟା ସବୁଠୁ ଦୂଷିତ ଜିନିଷ, ବିଷ୍ଠା ଖାଏ, ଗୋରୁ ମାଂସ ଯାହା ପଚା ମଢ଼ ସବୁ ଖାଇବ, ଅଖାଦ୍ୟ ସେ ଖାଇବ, ତାକୁ ମିଳିଛ ନା, ସେ ସବୁ ପୁରା ମାତିଛନ୍ତି, ସେ ସବୁ ନାମ କୀର୍ତ୍ତନ କରିବେ ପ୍ରତିଦିନ ନାମ କୀର୍ତ୍ତନ, ମାଛ ନହେଲେ ଭାତ ଯିବ, ଆଉ କହିବି ଆମ ଗୁରୁ ଦୀକ୍ଷା ଦେଇଛନ୍ତି ଏଇଟା କହିଛନ୍ତି, ଏଇସବୁ ପାଷଣ୍ଡ ପାଷଣ୍ଡ ମାନେ କଳି ଯୁଗରେ ମାତିବେ, ସାଧୁ ଧରି ଧର୍ମ ସଂସ୍ଥା ସବୁ ଖୋଲିବେ, ଲୋକମାନେ ଯାହା ଚାହିଁବେ ତାଙ୍କ ମନକୁ ଦେଖି ସବୁ କାମ କରା ହବ, ସୋମବାର ଦିନ ଆଇଁଷ ଖାଇବୁ ନା ମଙ୍ଗଳବାର ଦିନ ଆଇଁଷ, କିଏ କହୁଛି ଶୁକ୍ରବାର ଦିନ ଖାଅ ନା ଶନିବାର ଦିନ ଖା, କିନ୍ତୁ ସୋମବାର ଦିନ ନ ଖାଇଲେ କ'ଣ, ମଙ୍ଗଳବାର ଦିନ ଖାଇଲେ ଶିବଜୀ ବେଶୀ ପ୍ରସନ୍ନ ହେଇଯିବେ ନା ବର ଦେଇଦେବେ, ଆମିଷଟା କ'ଣ ସୋମବାର ଦିନ ଆମିଷ ମଙ୍ଗଳବାର ଦିନ ଆମିଷ ନୁହେଁ, ଏସବୁ ପାଷଣ୍ଡ ମାନେ ବାହାରିବେ, ଲୋକମାନଙ୍କୁ ଚଏସ୍ କଲା ଭଳିଆ, ଲୋକମାନଙ୍କୁ ସୁହେଇଲା ଭଳିଆ ଧର୍ମ ସବୁ ତିଆରି କରିବେ, ବେଦ ପାଷଣ୍ଡ ଦୂଷିତା, ପାଷଣ୍ଡ ମାନେ ବେଦକୁ ଦୂଷିତ କରିଦେବେ, ଆଉ ରାଜନଶ୍ଚ ପ୍ରଜା ଭକ୍ଷା, ଏ ଯେଉଁ ବଡ଼ ବଡ଼ କଥା ସବୁ କହିକି ବର୍ତ୍ତମାନ ମାଇକିରେ ବୁଲୁଛନ୍ତି, କିଏ କହିଲେ ମୁଁ ସୁନା କରିଦେବି, କିଏ କହିଲେ ମୁଁ ରୂପା ଗଛ ଫଳେଇଦେବି, ଇଏ ରାଜନଶ୍ଚ ପ୍ରଜା ଭକ୍ଷା, ପ୍ରଜାଙ୍କୁ ସବୁ ଶୋଷଣ କରିବେ, ପ୍ରଜାଙ୍କୁ ସବୁ ଶୋଷଣ କରିବେ, ପଇସା ପତ୍ର ନେଇ କୋଟି କୋଟି ଟଙ୍କାର ମାଲିକ, ଆଉ ଶିଷ୍ଣୋଦର ପରାଦ୍ୟୁଜା, ବ୍ରାହ୍ମଣ ମାନେ କେବଳ ପେଟ ଚିନ୍ତା କରିବେ, ତାଙ୍କର ଯୋଉ ରାଜାକୁ କଣ୍ଟ୍ରୋଲ କରିବା, ଲୋକମାନଙ୍କୁ ଉପଦେଶ ଦେବା, ଏଇ କଥା ନୁହଁ। ସିଏ ତ ବସିକି ଭିଡ଼ିବେ କଣ ଯାଇ ଶୂଦ୍ର ଲୋକଙ୍କ ସାଙ୍ଗରେ, ସିଏ ବି ହୋଟେଲରେ ଖାଇବେ, ତାଙ୍କର ସଂସ୍କାର ବି ଚଳିବେ, ଏ ତ ସବୁ ଲେଖା ହେଇଯାଉଛନ୍ତି। ଆଉ ସାଧୁମାନଙ୍କର ଚାରି ଜଣଙ୍କର ଅବସ୍ଥା ଦେଖନ୍ତୁ, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ, ଏ ଚାରି ଜଣଙ୍କର ଅବସ୍ଥା କ'ଣ ହବ ପୁଣି ସୁଖଦେବ ସେ ଭାଗବତରେ କହୁଛନ୍ତି। ଅପ୍ରତାବଟବ ଅଶୌଚା ଅଶୌଚା ଭିକ୍ଷାବଶ କୁଟୁମ୍ବିନ ତପସ୍ୱିନା ଗ୍ରାମବାସୋ ନାସିନ୍ୟ ଅତ୍ୟର୍ଥ ଲୋ ଲୁପା। ବ୍ରହ୍ମଚାରୀମାନେ ଅବ୍ରତା ବଟ ଅଶୌଚା, ବଟ ମାନେ ବ୍ରହ୍ମଚାରୀ, ବ୍ରହ୍ମଚାରୀମାନଙ୍କର ଦୁଇଟା ଜିନିଷ ସେମାନେ ଧର୍ମ ନଷ୍ଟ କରିଦେବେ। କ'ଣ ଅବ୍ରତା? ବିହିତ ଆଚାର ଶୂନ୍ୟା ଭବିଷ୍ୟତି, ସମ୍ପାଦ କହୁଛ ତାଙ୍କର ଯେଉଁ ଆଚାର ରହିବା କଥା ବ୍ରହ୍ମଚାରୀର ସେ ରଖିବେ। ଆଉ ଅଶୌଚା ଶୌଚ ଶୂନ୍ୟ ବ୍ରହ୍ମଚାରୀଣ ଭବିଷ୍ୟତ, ଶୌଚ ରହିବ। ବ୍ରହ୍ମଚାରୀର ବହୁତ ଷ୍ଟ୍ରିକ୍ଟ ଲାଇଫ, ତାର ଭୋଜନ, ତାର ଶୟନ, ତାର କଥାବାର୍ତ୍ତା, ଯାହା ପ୍ରତିଗ୍ରହ, ଯାହା ଧନ ଆଣିବ, କାହା ସହିତ ବ୍ୟବହାର କରିବ, ନାରୀର ମୁଖ ଦେଖିବ ନା, ବହୁତ ନିୟମ କଳିଯୁଗରେ ଏସବୁ ରହିବ। ଏଇଠି ଲେଖିଲେ ଅବ୍ରତା ଆଉ ଅଶୌଚା ଇଏ ହେଇଯିବ। ଆଉ ଭିକ୍ଷବଶ କୁଟୁମ୍ବିନା, କୁଟୁମ୍ବୀ ମାନେ ପିଲାଛୁଆ ନେଇକି ଯିଏ ଗୃହସ୍ଥ ରହିଛି ସେ କ'ଣ କରିବ, ଥାଳ ଧରିକି ବାହାରିବ ଭିକ୍ଷ ମାଗିବା ପାଇଁ, ଏଇବା ଲେଖା ହେଇଛନ୍ତି। କୁଟୁମ୍ବିନଶ୍ଚ ଗୃହସ୍ଥା, କୁଟୁମ୍ବୀ ମାନେ ଗୃହସ୍ଥା, ସ୍ୱୟଂ ଭିକ୍ଷାଟନ ପରା ଭବିଷ୍ୟନ୍ତି ନ ତୁ ଭିକ୍ଷା ଦାସ୍ୟନ୍ତି। ସିଦ୍ଧର ସ୍ୱାମୀ ଲେଖୁଛନ୍ତି, ବୁଝୁନ କେତେ ସହ, ଭିକ୍ଷା ଦେବେ ନାହିଁ, ଭିକ୍ଷା କରିବା ପାଇଁ ବାହାରି। ଆଉ ତପସ୍ୱିନା ଗ୍ରାମବାସ, ଯେଉଁମାନେ ଘର ପିଲା ଛୁଆ ଛାଡ଼ିକି ଯାଇଥିବେ, ପୁରୀରେ ରହିଥିବେ ବା ବୃନ୍ଦାବନରେ ରହିଥିବେ, 50 ବର୍ଷରେ ବାନପ୍ରସ୍ଥ ହେଇଥିବେ, ସେ ସବୁ ଘରକୁ ଫେରିବେ, କହିବେ ଆମେ ଗାଁ ପାଖରେ ମଠ କରିବୁ। ଗାଁ ପାଖରେ ମଠ କ'ଣ କରିବେ, ଗାଁ ପାଖରେ ମଠ ହେଇ ଟଙ୍କା ପଇସା କଲେ କରି ଘରକୁ ପଠେଇବେ। ଗ୍ରାମବାସ ଲେଖା ହେଇଛି, ତପସ୍ୱିନା ଗ୍ରାମବାସ। ଆଉ ସନ୍ନ୍ୟାସୀ ଅତ୍ୟର୍ଥ ଲୋଲୁପା, ସନ୍ନ୍ୟାସୀ ଗୁଡ଼ା ପୁରା ଟଙ୍କା ପଇସା, ପଇସା ବିନା ନା, ପଇସା ଦବ ତ କାମ, ପଇସା ନହେଲେ କିଛି କାମ କରିଯିବ। ଆଉ ପାଦ ଛୁଇଁବା ପାଇଁ ବା ଟଙ୍କା 10,000, 20,000, ଏଇ ଆଠଗଡ଼ରେ ଆମେ ହରିକୃଷ୍ଣ ଉତ୍ସବ ଚାଲିଛି, ସେ ଗୋଟେ ବାବା ପ୍ରବଚନ ଦେଉଥିଲେ, ଗୋଟେ ଲୋକ ଘର କରିଛି, ସେ ପ୍ରବଚନ ଶୁଣିଲା, କହିଲା ବାବା ମୁଁ ଗୋଟେ ନୂଆ ଘର କରିଛି, ଟିକେ ଆସ ପାଦ ପକେଇବ, କହିଲା ମୁଁ ଭଗବାନଙ୍କ ସେବା ପାଇଁ 100,000 ଟଙ୍କାରୁ କମ୍ ନହେଲେ ମୁଁ ଯିବି। ସିଏ ଆଜ୍ଞା ଗୋଟେ ହାଇସ୍କୁଲ ନା ଏମ୍ଇ ସ୍କୁଲର ମାଷ୍ଟର ଥିଲା, ସିଏ ଜାଣିନଥିଲା ଏ କଥା ଯେ ବାବା ଆସିକି ମୋତେ 100,000 ଟଙ୍କା ମାଗିବେ। ସିଏ ଯାହାକୁ କହିଛି ଯେ ବାବା କହୁଛନ୍ତି 100,000 ଟଙ୍କା ଦେବୁ, ସିଏ ଆଉ କହିଲି କାରଣ ତୁମେ କିଛି ଭିକ୍ଷା ଦେବା, ବାବା ଆସିଲେ କହିଲେ ଭଗବାନ ପାଇଁ 100,000 ନହେଲେ ମୁଁ ତୋଠୁ ଉଠିବିନି, ଏଇ ତ ଡାକିଛି କଲ୍ୟାଣ କରିବା ପାଇଁ, ବାବା ତ ଅସନ୍ତୁଷ୍ଟ ହେଇଗଲେ ମୋ ଘର ଦ୍ୱାର ବୁଡ଼ିଯିବ ଇଏ ଭାବିଲା। 100,000 ଟଙ୍କାର ଚେକ୍ କାଟି ବାବାକୁ ଦେଲା, ତାପର ଦିନ ଠାରୁ ସ୍ତ୍ରୀ ପିଲା ଛୁଆଙ୍କର ଖାଇବା ପିଇବେ ନାହିଁ। ତୁମେ ତୁମେ ସନ୍ନ୍ୟାସୀ, ଭଗବାନ ଲକ୍ଷ୍ମୀ ତାଙ୍କର କ'ଣ ଟଙ୍କା ଅଭାବ ଅଛି, ତୁମେ 100,000 ଟଙ୍କା ନେଲେ ତାଙ୍କ ସେବା ଚଳିବ? ଅତ୍ୟର୍ଥ ଲୋଲୁପା, କୋଟିପତି ହେବେ ସେମାନେ, ପ୍ରଭୁପାଦ ଲେଖିଛନ୍ତି ତାଙ୍କ ଗୁରୁଦେବ। ଇଏ ମୁଁ କହୁଥିଲି ସାଧୁମାନେ ଗୃହସ୍ଥ ଲୋକମାନେ ସନ୍ନ୍ୟାସୀଙ୍କ ପାଖଠାରୁ ଲୋନ୍ ନେବେ, ପ୍ରଭୁପାଦ ଲେଖିଛନ୍ତି ଏତେ ଅର୍ଥ ଲୋଲୁପା ହେଇଛି। ମଠ ମନ୍ଦିର ନାଁରେ କଲେକ୍ସନ, ଆଜ୍ଞା ଦିଅନ୍ତୁ ଆଜ୍ଞା ମନ୍ଦିର କରିବେ, କଲେକ୍ସନ କରି ସବୁ ନେବେ, ସବୁ ବ୍ୟାଙ୍କରେ ଡିପୋଜିଟ୍ କରି ରଖିବେ, ଏଇ ପ୍ରଚାର କରିବା, ଏସବୁ କରିବା ସନ୍ନ୍ୟାସୀମାନଙ୍କର ଗୁଣ ରହିବ, ଏସବୁ ଅବସ୍ଥା ହେଇଛି। ଆଉ କ'ଣ ନା, ପତି ତ୍ୟକ୍ଷନ୍ତି ନିର୍ଦ୍ଦବ୍ୟ ଭୃତାପି ଅଖିଲୋତ୍ତମ ଭୃତ୍ୟ ବିପର୍ଣ୍ଣ ପତୟୋ କୋଳ ଘାସ ପୟସିନ। ଗାଈ ବୁଢ଼ା ହେଇଗଲେ ଘାସ ଅପୟସିନ, ଗାଈ ବୃଦ୍ଧା ହେଇଗଲା ମାନେ ଦୁଗ୍ଧ ନଦେଲେ ତାକୁ ବିକିଦେଲେ, ହଉଛି କି ନାହିଁ, ତ୍ୟାଗ କରିଦେଲେ। ମୁସଲମାନଙ୍କୁ ଦିଅ କ'ଣ ହେଟା କି ହାଟ, ତିଳେଶ୍ୱର, ତିଳେଶ୍ୱର ହାଟକୁ ଆସୁଛନ୍ତି ନା, ଆଉ ଆମ ହିନ୍ଦୁ ଲୋକ ଭଲ କାମ କରୁଥିବେ, ଫଳ କରି ରଖିଥିବେ, ନହେଲେ ଗାଈ କ୍ଷୀର ଖାଇକି ରଖିଥିବେ, ତାକୁ ନେଇକି ଦେଖିଦେବେ, ନା 500 ଟଙ୍କା ହେଲା ମୋ ପେଟ ଚଳିବ। କିନ୍ତୁ ତୁମେ 500 ଟଙ୍କାର ଗୋରୁକୁ ବିକିଲନି, ନର୍କକୁ ତ ଯିବ, ସେ 500 ଟଙ୍କା ଦେଲେ 5,000 ଟଙ୍କାର ମେଡ଼ିସିନ ଖର୍ଚ୍ଚ ହେଇଯିବ। ଗାଭୀରେ କେବେ ବୃଦ୍ଧା ହେଲା ମାନେ ଅପୟସିନୀ, କ୍ଷୀର ଦେବୁନି ମାନେ କେବେ ବିକ୍ରି କରିବେ? ନିର୍ଦ୍ଦୟ କଳି ଯୁଗ ଲୋକମାନଙ୍କର ଦୟା ବୋଲି ଗୋଟେ ବସ୍ତୁ କିଛି ନାହିଁ। ଆଉ ପତି ତ୍ୟକ୍ଷନ୍ତି ନିର୍ଦ୍ଦବ୍ୟ, ପତି ମାନେ ଏଠି ହେଉଛି ସ୍ୱାମୀ, ସ୍ୱାମୀ ମାନେ ସ୍ୱାମୀ ସେଦ ସ୍ୱାମୀ ଲେଖୁଛନ୍ତି ଯେ ପ୍ରଭୁ ଚାକର, ମାଲିକ ପାଖରେ ଚାକର ରହିବେ, ଯେତେବେଳେ ଚାକର ଦେଖିବ ମାଲିକ ଗରିବ ହେଇଗଲା, ଦ୍ରବ୍ୟ ଶୂନ୍ୟ ହେଇଗଲା, ଚାକର ଛାଡ଼ିକି ପଡ଼ିବ। ଅଖିଳ ଉତ୍ତମ, ସବୁ ଗୁଣର ଲୋକ ହେଇଥାଉ, ସୁନ୍ଦର ମାଲିକଟିଏ ହେଇଥାଉ, ତାର ଯଦି ପଇସା ନ ରହିଲା ଚାକର ତାକୁ ଛାଡ଼ି ପଳେଇବ। ଆଉ ଚାକର କଣ କରିବ, ଏ ମାଲିକ କଣ କରିବ, ଭୃତ୍ୟ ବିପର୍ଣ୍ଣ ପତୟ, ଜୀବନ ସାରା ତା ବାପା ସବୁ ଖଟିଥିବ ତୁମ ବଂଶରେ। ଆମର ସବୁ ସିଆଡ଼େ ସବୁ ଅଛି, ଆପଣଙ୍କ ଆଡ଼େ ଅଛି ମୁଁ ଜାଣିନି, ଯିଏ ସବୁ ହଳିଆ ରୁହନ୍ତି ଆମର, ତାର ବାବା କାମ କରୁଥିବ, ସିଏ ବି କାମ କରିବ, ସିଏ ବୁଢ଼ା ହେଇଗଲା ପରେ ବି ଆମର ତାଙ୍କୁ ସବୁ ଡାକି ଖାଇବାକୁ ଦିଆଯାଏ, ସେ ପଇସା ତାକୁ ଦିଆହବ, ବୁଢ଼ା ହେଲେ ବି ସେ ଆମର ଘରେ ଖାଇବ, ତା ଘରେ ରୋଷେଇ ହବ, ଏ ପରମ୍ପରା ଥିଲା, ମାନେ ତା ଘରକୁ ଭାତ ପଠା ହବ କଳିଯୁଗରେ। ତା ଯିଏ ତୁମର ବାପାର ସେବା କରୁଥିବ, ଯିଏ ତୁମର ହଳିଆ ଅଛି ଘରେ ତୁମ କାମ କରୁଥିବ, ସିଏ ତଳେ ରୋଗଗ୍ରସ୍ତ ହେଇଯିବ, ତାକୁ ମାଲିକ କହିବ ଭାଇ ତୋର ଟଙ୍କା ଦିଅ ତୁ ଯା, କିନ୍ତୁ ଜୀବନ ସାରା ତୋର ପାଖରେ ଖଟିଛି, ସିଏ କୁଆଡ଼େ ଯିବ, ଏ ନିର୍ଦ୍ଦ ହେଇଯିବ। ଏବେ ଲେଖା ନା ଭୃତ୍ୟ ବିପନ୍ନ ପ୍ରତ୍ୟୟ କୌଲମ ଗାଶ୍ଚ ଅପୈସିନା, କୂଳର ଯିଏ ଭୃତ୍ୟ ତାକୁ ତ୍ୟାଗ କରିଦେବ, ସିଏ ଅକର୍ମ ହେଇଗଲା, ରୋଗୀ ହେଇଗଲା, ଇଏ ଭୟଙ୍କର କଳିର ଅବସ୍ଥା ହବ। ଆଉ ପିତା ଭାଇ ଏମାନଙ୍କର ଅବସ୍ଥା କଣ ହବ ନା, ପିତୃଭ୍ରାତୃହୃଦ୍ୟାନ୍ତିନ୍ୟାଲ୍ୟ କଳୌ ନରା, କଳିଯୁଗର ଲୋକମାନେ ସ୍ତ୍ରୀ ଆସକ୍ତ ହେଇଯିବେ, ସବ ସ୍ତ୍ରୀ ପ୍ରତି ଆସକ୍ତ, ଆଉ ଘରେ ସୁହୃତ ବୋଲି କିଛି ରହିବେ, ଗୋଟେ ମିଳିମିଶିକି ରହିବା, ଏଇଟା ସୁହୃତ ରହିବେ, କାହା ଭିତରେ ପିତା ଭାଇ ବନ୍ଧୁ ତାଙ୍କ ଭିତରେ କିଛି ରହିବ। ଆଉ କଣ କରିବ, ନନାନ୍ଦ୍ରୁ ଶାଲ୍ୟ ସମ୍ବଦା, ନନାନ୍ଦ୍ରୁ ଅଥର କହୁଛନ୍ତି ଭାର୍ଯ୍ୟା ଭଗିନ୍ୟ, ତା ମାନେ କିଏ ଭାର୍ଯ୍ୟାର ଭଗିନ୍ୟ, ଭାର୍ଯ୍ୟାର ଭଉଣୀ, ଶାଲ୍ୟା ଭାର୍ଯ୍ୟା ଭାତର ସ୍ତ୍ରୀ, ସମ୍ପାଦ କହୁଛନ୍ତି ଭାର୍ଯ୍ୟାର ଭାଇ, ତା ମାନେ ଶଳା ଶାଳୀଙ୍କ ସହିତ ସମ୍ବାଦା, ସମ୍ବାଦ ମାନେ ମନ୍ତ୍ର ଆଲୋଚନା, ଜିସା ଘର ଚଲାଇବା ପାଇଁ ଯାହା ମନ୍ତ୍ର ଦରକାର, ଶଳାଶାଳୀ ତ ଆଉ ଆଗରୁ ଯିବାକୁ ପଡ଼ୁଥିଲା ଶଳାଶାଳୀ, ବର୍ତ୍ତମାନ ଯିବା ଦରକାର ନାହିଁ, ତ ଅଛି କର୍ମ ପିସାଚି ଆଉ ଖାଲି ଲଗେଇଦେ, ଶାଳୀ ସେଠୁ କହିବ ଏଇ ଡ୍ରେସ୍ ଦରକାର, ଏମିତି କର, ଏଇଠି ଗୋଟେ କୋଠା ଇଏ କର, ସବୁ ଶଳା ହେଠୁ ଯାହା ମନ୍ତ୍ର ଦେଲା, ଏବେ ଲେଖା ହେଇଛନ୍ତି ସ୍ୱାମୀବାଦ ଲେଖୁଛନ୍ତି, ସମ୍ବାଦ ମାନେ ମନ୍ତ୍ର ଆଲୋଚନା ଜେସାମ ତେ, ସବୁବେଳେ ପୁରୁଷ ଶଳାଶାଳୀ ଏମାନଙ୍କ ସହିତ ମନ୍ତ୍ର ଆଲୋଚନା କରିବ, ପିତା ମାତା ଭାତ ସହିତ କରିବ ନାହିଁ, ସେ ତ ନିରାଟ ସତ କଥା। ଆଉ କେଉଁମାନେ ସାଧୁ ପ୍ରାୟ ହେଇଯିବେ, ଏଠି କହୁଛନ୍ତି ସାଧୁର ଗୁଣ ନଥିବ, ଶୁଦ୍ରା ପ୍ରତିଗୃହିଷ୍ୟନ୍ତି ତପବେଶ ଉପଜୀବିନା, ଧର୍ମ ବକ୍ଷନ୍ତି ଅଧର୍ମଜ୍ଞା ଅଧିରୁୟ ଉତ୍ତମାସନେ, ବେଶୀ ପ୍ରବଚନ ଦେବେ ଅଧର୍ମା ଲୋକ, ହେଣେ ଆପଣଙ୍କୁ ଗୋଟେ କଥା କହିଦେଇକି ଯିବେ, ଦିନରେ ରାମ କଥା, ଏ ଦିନରେ ରାମ କଥା ରାତି ହେଲା ମାନେ ସନ୍ଧ୍ୟା ବାଜିଲା ମାନେ ଢୋଲେ ଢୋଲେ ପିଇକି ଗଡ଼ୁଥିଲି, ବାବା ଗୋଟେ ଯାଇଥିଲା ପ୍ରବଚନ ଦେବାକୁ, ସେ ଟିଭିରେ ଦେଉଛି, ଯାଇଥିଲା କେଉଁଠିକି କେଉଁଠି ସେଇଟା ସେ ପିପିଲି ପାଖରେ, କଥା କହୁ କହୁ ଅଭଦ୍ର ଭାଷା କହିଲ, ଲୋକ ଚପଲ ଅଣ୍ଡା ଫିଙ୍ଗିଲେ ଯେ ତା ଉପରେ ମାଡ ମାରିବା ପାଇଁ ଗୋଟେ ଗାଡ଼ିରେ ବାଟ ପାଇଲାନି କୁଆଡ଼େ ଆସି, ତୁମର ଭାଷାର ସଂସ୍କାର ନାହିଁ, ତୁମେ ଲୋକଙ୍କୁ କ'ଣ କଥା କହିବ, ଏଠି କଥା କହିକି ଆଣି ଗଲା ପରେ ଭାଙ୍ଗ ଚଢ଼େଇକି ଆଣେ ପୁରୀ ଟାଉନ୍ରେ ବୁଲିଛ, ପ୍ରବଚନ ପ୍ରବଚନଟା ଗୋଟେ କ'ଣ ଖେଳର କଥା ନା କ'ଣ, ନିଜ ଜୀବନରେ ଆଚରଣ କରିବାର ନା କଥା କହିବ ନା, ଏ କଥାଟା କାନରେ ପଶିବିନି, ପାଞ୍ଚ ପଇସାରେ ଲାଗିବନି, ଆଉ ମୁଁ ଆପଣଙ୍କୁ ଉପଦେଶ ଦେଇ ପଳାଉଛି, ମୁଁ ନିଜେ ଭଜନ କରିବିନି, ମୁଁ କୁଆଡ଼େ ଯିବି, ମୁଁ ମଲାବେଳେ ବି ଯମରାଜଙ୍କ ଦ୍ୱାରା ଦୂତମାନେ ଆସି କହିବେ ବାପା ତୁ ବହୁତ ବାବା ତୁ ପ୍ରବଚନ ଦେଇଛୁ, ବହୁତ ଲୋକଙ୍କୁ ବୁଝେଇଛୁ, କରିଛୁ କ'ଣ, ମୋତେ ବି ଘୁଷାରି ଘୁଷାରି କାନରେ ଛାଡ଼ିବାର ନାହିଁ, ଭଗବାନଙ୍କ ଦରବାର ସବୁବେଳେ ନିକିତ ସମା, ଭଗବାନ ଦେଖୁନାହାନ୍ତି ଭାଗବତରେ କ'ଣ ଜଣ କଥା କୁହାଯାଇଛି, ସାଧୁ କଥା କୁହାଯାଇଛି, ଗୃହସ୍ଥ କଥା କୁହାଯାଇଛି, ସମିତି କଥା, ଭଗବାନଙ୍କ ଦରବାର ନ୍ୟାୟ ନ୍ୟାୟ, ଉପଦେଶ ଦେଲେ ଚଳିବ ନା, ଆପଣଙ୍କୁ ମୁଁ ଗୋଟେ ଆଙ୍ଗୁଳି ଦେଖୁଛି, କେତେଟା ଆଙ୍ଗୁଳି ମୁଁ ଆଡ଼କୁ ଆସୁଛି, ପ୍ରମାନନ୍ଦ ବାବୁ ଗୋଟେ ରହିଲା ସାକ୍ଷୀ, ଦେଖୁଛନ୍ତି ନା ହାତରେ, ଏମିତି ଚାରି ଆଙ୍ଗୁଳି, ଚାରି ଆଙ୍ଗୁଳିରୁ ଗୋଟେ ଆଙ୍ଗୁଳି ସାକ୍ଷୀ ରହୁଛି, ତିନିଟା ଆଙ୍ଗୁଳି ମୁଁ ଆଡ଼କୁ ଆସୁଛି, ମୁଁ ଆପଣଙ୍କୁ ଭାଗ୍ୟ ଭୋଜନ କରିବା କଥା କହିବି, ମୋତେ ତିନି ଭାଗ ଭୋଜନ କରିବାକୁ ପଡ଼ିବ, ଖାଲି ପ୍ରବଚନ ଲେକ୍ଚର ମାନେ ଚଳିବ ନା, କଳିଯୁଗରେ ଏଇଟା ହବ, ଏଇଟା ଲେଖିଲି ଧର୍ମ ବକ୍ଷନ୍ତି ଅଧର୍ମଜ୍ଞା, ସବୁ ଅଧର୍ମ ଶ୍ରେଣୀ ଲୋକ ଜୀବନରେ କିଛି ଆଚରଣ କରୁନଥିବେ, ଲୋକଙ୍କୁ ଖାଲି ପାଲା ଗାୟକ ଭଳିଆ କର, ଆଜ୍ଞା ଭଜନ କର, ଦୁଃଖ ଚାଲିଯିବ, ସବୁ ହବ, ଏ ଆଉ ଅଧିରୁ ଏ ଉଚ୍ଚ ଆସନ, ଉଚ୍ଚ 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 ଆସନ, ବଡ଼ ଆଡମ୍ବର ଷ୍ଟେଜ୍ରେ ବସିକି କଥା କହିଛି, ଏବେ ଲେଖା କହିଲି। ଆଉ ସାଧୁ କେଉଁମାନେ ହେବେ, ଶୁଦ୍ରା ପ୍ରତିଗୃହିଷନ୍ତି, ବ୍ରାହ୍ମଣ ଗୁଣ କିଛି ନଥିବ, ତପସ୍ୟା କରିବା ଭଗବାନ ଡାକିବା ଏସବୁ ଗୁଣ ନଥିବ, ଶୁଦ୍ର ଗୁଣ, ଆଉ କାହିଁକି ସବୁ ସାଧୁ ହେଇଯିବେ ନା, ତପବେଶ ଉପଜୀବି ନା, ପେଟ ପୋଷିବା ଏବେ ଉତ୍ପାଦ କରିବେ, ସବୁ କଳିଯୁଗରେ ଏସବୁ ଅବସ୍ଥା ହବ। ଆଉ କ'ଣ ହବ, କଳିଯୁଗ ଏତେ ଭୟଙ୍କର କାଣି କାକଣିକେ କାକଣିକେ ମାନେ କହିଲେ କୋଡ଼ିଏ କୋଡ଼ି ଟିକାରେ ଲେଖା ହେଇଛି କୋଡ଼ିଏ କୋଡ଼ି ଆପଣ ଜାଣିଥିବେ କୋଡ଼ି କୋଡ଼ି ଆମେ ଜାଣିଛୁ କୋଡ଼ିଏ କୋଡ଼ିରେ ଗୋଟେ ପଇସା ହୁଏ ନା କ'ଣ ଗୋଟେ ପଇସା ପାଇଁ କୋଡ଼ିଏ କୋଡ଼ି ପାଇଁ କଳିଯୁଗରେ ବିଗ୍ରହ ତ୍ୟକ୍ତ ସୌଦା ନିଜର ବନ୍ଧୁ ବାନ୍ଧବ ନିଜ ବାପାକୁ ବି ଛାଡ଼ିଦେଲେ ଏତେ ଅର୍ଥନୈତିକ କଳିଯୁଗ ଲୋକମାନେ ହେଇଛି ଆଉ ହନିଷ୍ୟତି ଦରକାର ପଡ଼ିଲେ ନିଜେ ମରିବେ ନହେଲେ ତାକୁ ମାରିଦେବେ ଗୋଟେ କୋଡ଼ି ପଇସା କୋଡ଼ିଏ କୋଡ଼ି ବା ଗୋଟେ ପଇସା ପାଇଁ ଏହି ଅବସ୍ଥା କଳିଯୁଗରେ ହବ ଆଉ ସବୁଠୁ ଏଇ କେତୋଟି ଶ୍ଳୋକର ଅନୁବାଦ ଓଡ଼ିଆ ଭାଗବତରେ ମହାଦେବ ଦାସ ଏତେ ସୁନ୍ଦର କରିଛନ୍ତି ବାସ୍ତବିକ ସେଥିପାଇଁ ମୁଁ ଆଜି ପଢ଼ୁଥିଲି ବହୁତ ସୁନ୍ଦର କରିଛନ୍ତି ସାର କଥା ଗୁଡ଼ିକ ପୁରା ଡିଟୋ ଏ ଶ୍ଳୋକରେ ଲେଖିଛନ୍ତି ଆଉ ବହୁତ ସୁନ୍ଦର ଅନୁବାଦ କଳନ ରାଜନ ଜଗତା ପରମ ଗୁରୁ ତ୍ରୈଲୋକ୍ୟନାଥାନତ ପାଦ ପଙ୍କଜଂ ପ୍ରାୟେଣ ମର୍ତ୍ତ୍ୟା ଭଗବନ୍ତ ଅଚ୍ୟୁତଂ ଯକ୍ଷନ୍ ଯସ୍ୟନ୍ତି ପାଷଣ୍ଡ ବିଭିନ୍ନ ଚେତସ ହେ ରାଜନ୍ ସବୁଠୁ ଦୁଃଖର କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ କଳିଯୁଗରେ ଲୋକମାନେ ଏତେ ପାଷଣ୍ଡଚିତ ହେବେ ଜଗତାମ୍ ପରମ ଗୁରୁ ଜଗତର ଯିଏ ପରମ ଗୁରୁ ଶ୍ରେଷ୍ଠ ଗୁରୁ ତ୍ରୈଲୋକ୍ୟନାଥା ପାଦ ପଙ୍କଜ ନତ ପାଦ ପଙ୍କଜଂ ତ୍ରିଲୋକର ନାଥମାନେ ଶିବଜୀ ବ୍ରହ୍ମାଜୀ ଯାହାଙ୍କର ଚରଣ ବନ୍ଦନ କରନ୍ତି କଳିଯୁଗର ଲୋକମାନେ ତାଙ୍କୁ ସେବା କରିବେ ନା କି ପ୍ରଣାମ କରିବେ ଆଉ କ'ଣ କହିବେ କଳିଯୁଗର ଦୋଷ ଶୁଣିଲେ ଏତେ ଦୋଷ ଭିତରେ ଭଗବାନଙ୍କୁ ଟିକେ ପ୍ରଣାମ ବି କରିବେ ନା ତାଙ୍କର ସେବା ଏଠି ନ ଜସ୍ୟନ୍ତି ତାଙ୍କୁ ଆରାଧନା କରିବେ ନା ଓଡ଼ିଆ ଭାଗବତରେ ବହୁତ ସୁନ୍ଦର ଲେଖିଛନ୍ତି କଳିର ତମ ଆଚ୍ଛାଦନେ ବିଷ୍ଣୁଙ୍କୁ ନା ଭଜିବେ ଜନେ ଶ୍ରୀକୃଷ୍ଣ ପାଦ ପଦ୍ମରସ କେହି ତ ନ କରିବେ ଗ୍ରାସ ପାଷଣ୍ଡ ଚିତ ବୁଦ୍ଧି ଭେଦେ ନବଜେ ଚରଣାର ବିନ୍ଦେ ପାଷଣ୍ଡ ଚିତ୍ତ ତାର ବୁଦ୍ଧି ଭେଦ ହେଇଯିବ ସିଏ ହରିଙ୍କୁ ଭଜନ କରିବ ଏଠି ଲେଖିଲେ ନା କେତେ ସୁନ୍ଦର କଥା ଲେଖିଲେ ଶ୍ରୀକୃଷ୍ଣ ପାଦ ପଦ୍ମରସ କେହି ତ ନ କରିବେ ଗ୍ରାସ ଗ୍ରାସ ମାନେ ଭୋଜନ ପାଦ ପଦ୍ମର ରସକୁ ଭୋଜନ କେମିତି କରିବେ କୃଷ୍ଣଙ୍କର ପାଦ ପଦ୍ମର କୃଷ୍ଣଙ୍କୁ ତ ଦେଖୁଛୁ ନା କୋଉଠି କୃଷ୍ଣ ଅଛନ୍ତି ତାଙ୍କ ପାଦ ପଦ୍ମରୁ ରସ ବାହାରିବ ଗ୍ରାସ କରିବ କ'ଣ ସେଇଟା ପ୍ରଭୁଙ୍କର ନାମ କୋଉଦିନେ ହରିନାମ ରସରେ ମଜରେ ନାମ କଲେ ପ୍ରଭୁଙ୍କ ରସ ଭକ୍ତି ଆସିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଲେଖିଲେ କେହି ନା କରିବେ ଗ୍ରାସ ଏଇଟା ଗ୍ରାସ ଭୋଜନ ଭାତ ଡାଲି ତରକାରୀ ରୋଷେଇ ଖିଆ ହଉଛି କିନ୍ତୁ ନାମ କେତେ କରାହଉଛି ନାମ କଷ୍ଟ ଅଛି କିଛି କଷ୍ଟ ନାହିଁ ଚାଷରେ ବିଲରେ ବାଡ଼ିରେ ଚାଷ କଲାବେଳେ ସବୁ କଲାବେଳେ ଜଣେ ନାମ କରିପାରିବ କିନ୍ତୁ ନାମ କରିବାଟା ସହଜ ତାକୁ ଭଲ ଲାଗିବ ତ ରୁଚି କେତେ କପଡ଼ା ଉପରେ ହଉ ଭଲ ଲାଗିବ ନାମ ମାଳା ଦୁଇ ମାଳା କଟିଲେ କ'ଣ ଏତେ ସେ ହରେକୃଷ୍ଣ ହରେକୃଷ୍ଣ ହିଁ ଭଲ ଲାଗିବ ଆଉ ନାମର ମହାତ୍ମା ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ଏତେ ସୁନ୍ଦର ଅନୁବାଦ କରିଛନ୍ତି ପୁରା ସୁନ୍ଦର ଅନୁବାଦ ଓଡ଼ିଆରେ କରିଛନ୍ତି ମୁଁ ମୂଳ ଶ୍ଳୋକ କହି ଓଡ଼ିଆ ଅନୁବାଦ କହି ଯତ୍ନାମଧେୟମାଣୁର ପତନ ସ୍କଳନ ବିବେଶ ଗୃଣନ୍ ପୁମାନ ବିମୁକ୍ତ କର୍ମାଙ୍ଗଲ ଉତ୍ତମାଙ୍ଗତି ପ୍ରାପ୍ନନ୍ତି ଯକ୍ଷନ୍ତି ନତୌକଲୋଚନ ହେ ରାଜନ୍ କଳିଯୁଗର ଲୋକ ଏତେ ହତଭାଗା ହେବେ ଏତେ ତ ଦୋଷ ତୁମେ ଶୁଣିଲ ଯେଉଁ ପ୍ରଭୁଙ୍କର ନାମ କୀର୍ତ୍ତନ ହେଲେ ଯତ ନାମ ଧ୍ୟେୟମ୍ ଯାହାଙ୍କର ନାମକୁ ଧ୍ୟାନ କଲେ କୀର୍ତ୍ତନ କଲେ ମ୍ରିୟମାଣ ମରିବା ଅବସ୍ଥାରେ ବି ଜଣେ ମୁକ୍ତି ପାଇଯିବ କର୍ମାଙ୍ଗ ଏଠି ଲେଖୁଛନ୍ତି ନା ବିମୁକ୍ତ କର୍ମାଙ୍ଗଳ ଉତ୍ତମାଙ୍ଗତି କର୍ମାଙ୍ଗଳ ମାନେ କର୍ମର ଅଗଳ ଆମକୁ ଲାଗିଛି ପାପ ପୁଣ୍ୟର ଚକ୍ରଟା ଲାଗିଛି କି ନାହିଁ ଏଥିରୁ ମୁକ୍ତ ହେଇଛି ଆଉ ଉତ୍ତମାଗତି କେବଳ ପାପ ପୁଣ୍ୟ କଟିବନି ଲୋକ କୁହନ୍ତି ନାମ କରିକି ଆସିଲେ ମୋର ପାପ କଟିଗଲା ଆରେ ପାପ କ'ଣ କଟିଲା ନାମ କରିବା ଏ ଭାଗବତ ଶୁଣିବା ଏଇ ଭାଗବତ ସପ୍ତାହରେ ସାହାଯ୍ୟ ଏଇଟା ପୁଣ୍ୟ ନୁହେଁ ଆରେ ପୁଣ୍ୟର କ'ଣ ଅଛି ଗୋଟେ ପୁଣ୍ୟ ତ ନଷ୍ଟ ହେଇଯିବ ଏଇଟା ହେଉଛି ଭକ୍ତି ଭକ୍ତି ନଷ୍ଟ ହୁଏ ପୁଣ୍ୟଟା ନଷ୍ଟ ହେଇଯାଏ ପୁଣ୍ୟଟା ଭୋଗିଦେଲେ ନଷ୍ଟ ହେଇଯିବ ଭକ୍ତିଟା ନଷ୍ଟ ହବନି ଗୀତାରେ କହିଲେନି नेह विक्रमनाशोस्ति प्रत्यवायन विद्यते स्वल्पम अपि अस्य धर्मस्य त्रायति महतभया। स्वल्प जे करछि ए एति आपण माने आछन्ति के बुझु न बुझ खाली सुनिला एटा दिने त मानव जन्म तार चक्र रो जन्म मृत्यु चक्र रे महान विपद रु उद्धार करि ए छोट कथा न ए भागवत कथा देखना कोन कोछन जतनामधेयम मृयमाण आतुर आतुर अवस्था रे मरिबा अवस्था रे जो प्रभुंकर नाम कले बा पत्तम स्कलन विवस गुणन पड़ा अवस्था पाद खसी जाऊँ ये अवस्था जदि भी कई नाम करदे विमुक्त कर्मा गिल उत्तम गति कर्म मंदर से मुक्त पाई उत्तम गति वैकुंठ को जीव प्राप्त जक्षती नतम कलोजना ये परीक्षित प्रभुंकर नाम करवा केहज कितु कलिजुग लोक मैंने नाम करेंगे कि आराधना ओडिया भागवत बहुत सुंदर बुझे ज्ञान अनुवाद
करतीत पावन महावीपति विनाशन मरण काले जेउ नाम धरिले नदंड इजम अति आतुरे विवशरे पतन स्खलन कालरे जे नाम ग्रहण मात्रेण कर्म बंधन निवारण वैकुंठ पद कुल बई जे सुख तिनि लोके नाही तांकु ना भजे मृढ़ मूढ़ प्राणी माया को सत्य प्राय मणि।
कितने सुंदर कथा लिखे जो वैकुंठ पद तीन लोक सुख ना वैकुंठ जो सुख अच्छे वैकुंठ मान कुंठा रहित से कुंठा किसी ना दुख किसी ना केवल नाम कले कलिजुग लोक मैंने नाम भल पार कौन
पुंसा कलि कृतान द्रव्य देश काल आत्मसंभवान द्रव्य देश आत्मसंभवान सर्व सर्वान हरति चितोस्तो भगवान पुरुषोत्तम
द्रव्य जुगु देश जुगु काल जुगु कलि जो दोष गुडाक अच्छी सब नष्ट यदि भगवान हृदय पचारिदे ना कलि किभली कलि दोष को अतिक्रम कर ये कहे भगवान हृदय रही अरे भगवान हृदय केमती रे भगवान का नाम उच्चारण कले पुणी तक प्रतिपादन कर
श्रुत संकीर्त अध्यात संकीर्तित अध्यात पूजित आदृत पिवा नृणाम धुनोति भगवान हृतस्त जन्मयुत अशुभ अयुत जन्मर अशुभ नष्ट
श्रुत जे शुणुंट भगवान कथा केवल अशुभ नष्ट होनी समीपाद कहते
चित्तस्त श्रुतसन्न केवल एतान एव दोषान हरति अपितु प्राचीन अर्वाचीन सर्वस्य अपि पापम इत्याह
केवल यही जन्मर पाप जीवनी भगवान कथा शुणिले भगवान नाम कले
प्राचीन अर्वाचीन
प्राचीन जिते पूर्व जन्मर पाप अनंत जन्मर पाप यहाँ कहले
हृतस्त जन्म
बढ़ला टे कम अयुत अशुभम अयुत जन्मर अशुभ नष्ट किभली श्रुत भगवान का नाम शुणिले बा संकीर्तित भगवान कथा शुणिले संकीर्तित कीर्तन कले आत ध्यान कले भगवान पूजित पूजा कले आए कि आदृत जे आदर कर अयुत जन्मर पाप नष्ट ओडिया भागवत बहुत सुंदर तार अनुवाद देखते
जे नाम श्रवण कीर्तन आदरे पूजा अबाध्यान हृतक मल मध्य थाई अशेष पाप कुद हई अनंत कोटि जे कलमस स्मरणे ताहा करे नाश एकली जुगे का सार भजन श्रीकृष्ण पयर ए बिना अन्य गति नाई भज सृजने मन दे
देख आँ अच्छे कौन कलीर आपन कहते ड्रेन बोली सुखदेव गोस्वामी ड्रेन कहे सुखदेव गोस्वामी कहे कलीर दोष हूँ गोटे समुद्र कि समुद्र को तरीज केवल नाम केवल नाम वर्तमान आपण कहे जोग द्वारा तपस्या द्वारा ध्यान द्वारा ଏ ଦ୍ୱାରା ହବ କି ନା ନା ହବ ନା ହେଇପାରିବ ନା। ସେ ଉଦାହରଣ ଦେଉଛନ୍ତି, ଯଥା ହେମନି ସ୍ଥିତୋବର୍ଣ୍ଣି ଦୁର୍ବଣମ ହନ୍ତି ଧାତୁଜମ ଏବଂ ଆତ୍ମଗତ ବିଷ୍ଣୁ ଯୋଗୀ ନାମ ଅଶୁଭାଶୟମ। ଯୋଗୀର ଯୋଗଟା ତାର ଅଶୁଭକୁ ନଷ୍ଟ କରେ ନା। ଯୋଗୀ ଯେତେବେଳେ ଭଗବାନ ବିଷ୍ଣୁଙ୍କୁ ହୃଦୟରେ ଧାରଣ କରେ, ବିଷ୍ଣୁ ତାର ଅଶୁଭ ପାପକୁ ନଷ୍ଟ କରନ୍ତି, ଯୋଗ କରିପାରିବ ନା। ଯେପରି ଉଦାହରଣ ଦେଉଛନ୍ତି, ଏ ଯେଉଁ ହେମଟା ସ୍ୱର୍ଣ୍ଣଟାକୁ ଶୁଦ୍ଧ କରାଯାଉଛି, ନିଆଁରେ ପୋଡ଼ା ହେଉଛି ନା, ନିଆଁରେ ପୋଡ଼ା ହେଇକି ପାଣିରେ ପକା ହେଉଛି, ପାଣିରେ ପକେଇଲା ପରେ ଆମେ ଦେଖୁଛେ ସୁନାଟା ପିଓର ସୁନା, ଆମେ ଭାବୁଛେ ପାଣି ତାକୁ ଧୋଇଦେଲା, କିନ୍ତୁ ଧୋଇଲା କିଏ, ପୋଡ଼ିଲା କିଏ, ଅଗ୍ନି ନା। ସେ ଓଡ଼ିଆ ଭାଗବତରେ ଏ ଯେଉଁ ଲେଖା ହେଲା ନା, ଏକଳି ଯୁଗେ ନାମ ସାର ଭଜନ ଶ୍ରୀକୃଷ୍ଣ ପେୟର, ଏବିନୁ ମନ ଗତି ନା, ଏବିନୁ ଅନ୍ୟ ଗତି ନାହିଁ, ଭଜ ସୃଜନେ ମନ ଦେ, ଆଉ ଗତି କିଛି ନାହିଁ। ତାପରେ କହୁଛନ୍ତି, ସୁବର୍ଣ୍ଣ ଅଗ୍ନିରେ ଦହିଲେ ତାହାର ମଳ ହରେ ଭଲେ, ଏ ରୂପ ପଶି ବିଷ୍ଣୁ ହୃଦେ ପାପ ନା ସନ୍ତି ପ୍ରାଣୀ ମଧ୍ୟ। ଏ ନାମ କୀର୍ତ୍ତନ କଲେ ହୃଦୟରେ ବିଷ୍ଣୁ ପଶିବେ, ଆଉ କିଛି ଉପାୟ ନାହିଁ, କିଛି ନାହିଁ। ଦେଖୁନାହାନ୍ତି ପାପି ଅଜାମିଲ ପୁତ୍ର ନାମକୁ ଡାକି ଆପଣ କଥା ଥର ଶୁଣୁଥିଲେ, ପ୍ରଭୁଙ୍କୁ ପାଇଲା ବାଲ୍ମୀକି, କ'ଣ ଥିଲେ ସେ ଦସ୍ୟୁ ରତ୍ନାକର ଥିଲେ, ହୃଦୟରେ କେମିତି ରାମ ପଶିଲେ, ହୃଦୟରେ ଯାହାର ପଶୁ ମାରିବା ଚିନ୍ତା ସେ କେମିତି ଆଜି ବାଲ୍ମୀକି ହେଲେ ନା। ଧ୍ରୁବ ଆଜି ବୈକୁଣ୍ଠ ଗଲେ, ଧ୍ରୁବ ଲୋକ ପାଇଲେ କିଭଳି, ନା ନା ଛଡ଼ା କିଛି ସାଧନ ନାହିଁ। ଆପଣଙ୍କ ଏ ବିଦ୍ୟା ତପସ୍ୟା ମନା କରାଯାଇଛି, ମୁଁ ତ ଓଡ଼ିଆ ଶ୍ଳୋକଟା କହୁଛି, ସଂସ୍କୃତ ଶ୍ଳୋକ ମୁଁ କହୁନି। ବିଦ୍ୟା ତପସ୍ୟା ପ୍ରାଣାୟାମ ମିତ୍ରତା ତୀର୍ଥ ଜଳେ ସ୍ନାନ, ତୀର୍ଥରେ ଯେନ ସ୍ନାନ କର, ମିତ୍ରତା ଥାଉ କିମ୍ବା ବିଦ୍ୟା ତପସ୍ୟା ଯାହା ବି କରିଥାଉ, ପ୍ରାଣାୟମ କରିଥାଉ। ଆଜିକାଲି ତ ସବୁ ଯୋଗ, ଯୋଗରେ ଆରେ ଯୋଗରେ କ'ଣ କରିବ, କିଛି ତୁମେ କରିପାରିବ, ଉଦ୍ଧାର ନା। ଦେଖୁନାହାନ୍ତି କହୁଛନ୍ତି, ଅପର ଜପ ବ୍ରତ ଦାନ, ଅପର ଜପ ବ୍ରତ ଦାନ, ଅଲଗା ଆଡ଼େ ଦାନ କର, ଅଲଗା ବ୍ରତ କର, ଅଲଗା ଜପ କର, ବିଷ୍ଣୁଙ୍କୁ ଛାଡ଼ିକି। ଏପା ଲେଖିଲେ ଅପର ଜପ ଦାନ ବ୍ରତ, ବ୍ରତ ଦାନ ଦେବତା ପୂଜା ନାନା କର୍ମ, ଦେବତାଙ୍କୁ ପୂଜ କି ନାନା କର୍ମ କର। ଏଠି କହୁଛନ୍ତି, ଇତେ ଅତ୍ୟନ୍ତ ଶୁଦ୍ଧି ନହେ ଆତ୍ମା ଉଦ୍ଧାର ନ ପାର, ଏ ସର୍ବ ଫଳେ ଅଧିକାରୀ ପାପ ପୁଣ୍ୟକୁ ଭୋଗ କରି, ବାସୁଦେବ ଭଜନ ବିନୁ ଉଦ୍ଧାରେ ନ ପାରଇ ତନୁ। ବାସୁଦେବଙ୍କର ଭଜନ ନ କଲେ, କୃଷ୍ଣଙ୍କର ଭଜନ ନ କଲେ ଶରୀର ଉଦ୍ଧାର ପାଇପାରିବ ନା। ଦେବାଦେବୀ ଯେତେ ଜଣ ଅଛନ୍ତି କୃଷ୍ଣଙ୍କ, ସେଥିପାଇଁ ଗୋଟେ ନାମ ହେଉଛି ମୁକୁନ୍ଦ, ମୁକୁନ୍ଦ କାହିଁକି, ମୁକ୍ତି ସିଏ ପ୍ରଦାନ କରନ୍ତି, ବ୍ରହ୍ମାଜୀ ଶିବଜୀଙ୍କୁ ବି ମୁକ୍ତି ପଦ ଦିଅନ୍ତି, ଆଉ ଜଗତର ଲୋକଙ୍କ କଥା କ'ଣ କହିବେ। ବ୍ରହ୍ମାଜୀଙ୍କର 100 ବର୍ଷ ଆୟୁଷ ସରିଲା ପରେ ବ୍ରହ୍ମାଜୀଙ୍କୁ ନେଇକି ଭଗବାନ ବୈକୁଣ୍ଠ ଲୋକଙ୍କୁ ଯାଆନ୍ତି, ଭକ୍ତ ହେଇଥିବେ ତାଙ୍କୁ ବି ମୁକ୍ତି ଦିଅନ୍ତି, ଯେ ଜଗତର ସବୁଠୁ ବଡ଼ ପୋଷ୍ଟ ରହିଛନ୍ତି। ତେଣୁ ବ୍ରତ ଦାନ ତପସ୍ୟା ଅଲଗା ଜପ ଦେବତା ପୂଜା ଆରାଧନା ଏସବୁ କିଛି କଳିଯୁଗରେ, କେବଳ କଳିଯୁଗ କଥା ନାହିଁ, ସବୁ ଯୁଗରେ ଭଗବାନଙ୍କ ଭଜନ ବିନା ଗତି ନାହିଁ। ଏବଂ ବର୍ତ୍ତମାନ ଶେଷ 2 ପ୍ରଶ୍ନର ଉତ୍ତର ମୁଁ ଦେଇ କଥା କହି ବିଶ୍ରାମ ଦେବି। ପ୍ରଶ୍ନ କ'ଣ ଥିଲା, କଳିଯୁଗର ଦୋଷକୁ କିଭଳି ପାର କରାଯିବ, ଆପଣ ତ କହିଲେ ଡ୍ରେନ, ବର୍ତ୍ତମାନ ଡ୍ରେନ ନାହିଁ, ଶୁଣନ୍ତୁ। କଲୋ ଦୋଷ ନିଧି ରାଜନ ଅସ୍ତି ଏକ ମହାନ ଗୁଣ, କୀର୍ତ୍ତନାତ୍ ଏବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ବ୍ରଜେ। ହେ ରାଜନ, ମୁଁ ଓଡ଼ିଆ ପଦ ଓଡ଼ିଆରେ ବହୁତ ସୁନ୍ଦର ପଦ, ହଁ ଏଇଠି ଅଛନ୍ତି, ଏଇ ଶ୍ଳୋକର ଓଡ଼ିଆ ଅନୁବାଦ କରିକି ମୁଁ ଆପଣଙ୍କୁ ବୁଝାଉଛି। ଶୁଣ ପରିଖ ନୁପବର ଏକଳି ଦୋଷର ସାଗର, ଦୋଷର ସାଗର ଡ୍ରେନ କଥା କ'ଣ କହୁଥିଲି, ସୁଖଦେବ କହୁଛନ୍ତି, ଏକଳି ଯୁଗର ମହିମା ଅଛଇ ଏକ ଗୁଣ ସୀମା, ସେ ବାସୁଦେବ ନାମ ଶୁଣି ବୈକୁଣ୍ଠ ଲଭେ ହେଳେ ପ୍ରାଣୀ,
ହେଳାରେ ବୈକୁଣ୍ଠ ବାସୁଦେବଙ୍କୁ ପ୍ରାପ୍ତ ହବ, ବୈକୁଣ୍ଠକୁ ଯିବ। ଗୋଟିଏ ଗୁଣ, କ'ଣ ସେ ଗୁଣ?
ସେ ବାସୁଦେବ ନାମ ଶୁଣି,
ନାମ କୀର୍ତ୍ତନ କରୁଛି, ସେ ବୈକୁଣ୍ଠ ନ ଯିବା ଆଉ କ'ଣ କହିବେ?
ଏଠି କହିଲେ କଲୌ ଦୋଷ ନିଧି ରାଜନ, ହେ ରାଜନ ଦୋଷ ନିଧି ମାନେ ସମୁଦ୍ର ଭଳି
ଅସ୍ତି ଏକ ମହାନ ଗୁଣ। ପରୀକ୍ଷିତ ଡରିଗଲେ, ଦୋଷ ଯଦି ସମୁଦ୍ର, ଗୋଟିଏ ଗୁଣରେ ଦୋଷଟା କେମିତି ପାର ହେବେ?
ଏଠି ବିଶ୍ୱନାଥ ଚକ୍ର ଠାକୁର ଲେଖୁଛନ୍ତି, ଇଦାନୀ କଳେ ସର୍ବଭ୍ୟ ଅପି ଯୋଗେଭ୍ୟ ଶ୍ରେଷ୍ଠ ଆହ।
ଆପଣ କହିଥିଲେ ନା ପ୍ରଥମ ଦିନ, ପ୍ରେମାନନ୍ଦ ବାବୁ କହିଥିଲେ କଳି ଯୁଗ ସବୁଠୁ ବଡ଼ ଶ୍ରେଷ୍ଠ ଯୁଗ, ଦେବତାମାନେ ବି, ଆପଣ କହିଥିଲେ ନା, ଆପଣ କହିଥିଲେ ଦେବତାମାନେ ବି ଇଚ୍ଛା କରୁଛନ୍ତି କଳି ଯୁଗରେ ଜନ୍ମ ହେବା ପାଇଁ। କେଉଁଥିପାଇଁ?
ଏଇଠି
ଏ କଳି ଯୁଗ ହେଉଛି ସବୁ ଯୁଗ ଠାରୁ ଶ୍ରେଷ୍ଠ। ଏ ଲେଖିଲେ ନା, ଇଦାନୀ କଲେ ସର୍ବେଭ୍ୟ ଅପି ଯୁଗେଭ୍ୟ ଶ୍ରେଷ୍ଠ ଆହ, ଏଇଟା କହୁଛନ୍ତି। କାହିଁକି ନା ଦୋଷାନାମ ନିଧେରପି, ଦୋଷର ସାଗର ହେଲେ ସୁଦ୍ଧା କଳେଇ ଏକ କଳୌ ଏକ ଗୁଣ ଅସ୍ତି, କଳି ଯୁଗରେ ଗୋଟିଏ ଗୁଣ ଅଛି। କ'ଣ ସେ ଗୁଣ? ଆପଣ କହିବେ ଗୋଟିଏ ଗୁଣ ଦୋଷ ସାଗର ଭଳିଆ କେମିତି ତରାଯିବ? ଯୁକ୍ତି ଦେଉଛନ୍ତି ଟୀକାରେ, ଯଥା ଏକ ରାଜା ଅସଂଖ୍ୟାନାପି ଦସ୍ୟୁ ନୁହନ୍ତି। ଗୋଟିଏ ରାଜା କେତେଟା ଦସ୍ୟୁକୁ ମାରୁଛି? ଲକ୍ଷ ଲକ୍ଷ ଦସ୍ୟୁକୁ ମାରିଦେଉଛି କି ନାହିଁ? ସେଭଳି କଳିର ଏଇ ଯେଉଁ ଗୁଣ ଗୁଡ଼ାକ ଶୁଣିଲେ, ଏଇଟା ଦସ୍ୟୁ। ରାଜା କିଏ?
ପ୍ରଭୁଙ୍କର ନା
ଏସବୁ। ତସ୍ୟବ ଏକ ଏବ ଗୁଣ ସର୍ବାନପି ଉପଲକ୍ଷଣ ଦୋଷାନ୍ ହରନ୍ତି ଇତି ଭାବ। ସବୁ ଦୋଷ ହରଣ କରନ କେବଳ ଗୋଟିଏ ଗୁଣ। ସ ଏବ କ, ସେଇଟା କ'ଣ ନା କୀର୍ତ୍ତନ ଏବ, କେବଳ ନାମ କୀର୍ତ୍ତନ। ଧ୍ୟାନ ଏଠି କହୁଛନ୍ତି ନତ୍ର ଧ୍ୟାନାତ୍ ଏବ ଉପେକ୍ଷିତ ଇତି ଅର୍ଥ, ଧ୍ୟାନ ଆଦି ଯୋଗାଦିକ ଅପେକ୍ଷା କରିବ ନା ନାମ, କେବଳ ନାମ କଲେ ସବୁ ଦୋଷକୁ ତରି ପଳେଇବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, କେବଳ ପ୍ରଭୁଙ୍କର ନାମ। ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା, ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା, ନାରଦାଦି ବ୍ୟାସଦେବ ଦିତେ ନାରେ ସୀମା, ନାରଦାଦି ବ୍ୟାସଦେବ ଦିତେ ନାରେ, ନାମ ଭଜନ ନାମେ ରସ।
କେତେ ସରଳରେ ବୁଝାଇଛି, କୃଷ୍ଣ ନାମ ଭଜ ଜୀବ ଆର ସବୁ ମିଛେ, କାର୍ଯ୍ୟ ତ ମିଛା, ଆଉ ଯାହା ଦାନ ତପସ୍ୟା ଧର୍ମ ଯାହା ଦେବତା ଅର୍ଚ୍ଚନ ଯାହା କରୁଛନ୍ତି, ଏ ଯମରାଜଙ୍କ କବଳ ଉଦ୍ଧାର ପାଇପାରିବେନି, ମୁକ୍ତିର ଦ୍ୱାରା ନୁହେଁ, କେବଳ ନାମ। ଆପଣ କି ପ୍ରଶ୍ନ କରିପାରନ୍ତି, ଆଜ୍ଞା ଆମେ ତ ସମସ୍ତେ ନାମ କୀର୍ତ୍ତନ କରୁଛୁ, ନାମର ଫଳ ନିଶ୍ଚିତ ଅଛି, ନାମ କରୁଛନ୍ତି ମାନେ କେବେ ହେଲେ ଆପଣ ଭାବନ୍ତୁ ନା ନିଷ୍ଫଳ ହେବ, ଫଳ ମିଳିବ, କିନ୍ତୁ ଆମର ଯେଉଁ ଚାରିତ୍ରିକ ପରିବର୍ତ୍ତନ ହେଉନି, ଆମର ଚରିତ୍ରରେ ପରିବର୍ତ୍ତନ ଆସୁନି, ଆମେ ଫଳଟା ଜାଣିପାରୁନେ, ଆମର ଉପଲବ୍ଧି ଆସୁନି, କାହିଁକି ନା ନାମ କରିକି ଆମେ ପାପ କରିଛେ। ଯେଉଁ କଳିର ପ୍ରଥମେ ଚାରିଟା ସ୍ଥାନ ମାଗିଥିଲା ଆପଣଙ୍କୁ ମୁଁ କହିଥିଲି, ଦ୍ୟୁତମ ପାନମ ସ୍ତ୍ରୀୟ ସୁନା ଯତ ଧର୍ମ ଚତୁର୍ବିଧା, ପଞ୍ଚମ ସ୍ଥାନ ସୁନା ମାଗିନେଲା, କଳିବା ସେଠି ରହିଲା। ତେଣୁ ନାମ କୀର୍ତ୍ତନ କରି ଯଦି କିଏ କଳି ଆଶ୍ରୟ ନିଅନ୍ତି, ସେ ଫଳଟାକୁ ଉପଲବ୍ଧି କରିପାରିବେ। ନାମ କୀର୍ତ୍ତନ ଏଣେ କରୁଥିବେ, ଏଣେ ଗଞ୍ଜେଇ ଖାଉଥିବେ, ନିଶା ଖାଉଥିବେ, ପାନ ଖାଉଥିବେ, ବିଡ଼ି ଖାଉଥିବେ, ତ ରଜଗୁଣ ତମ ଗୁଣ କଳି ତ ଏଠି ରହିଲା ନା, କଳିପା ସବୁ ଏଥିରେ ରହିଛି। ତେଣୁ କଳି କ'ଣ କରିବ ନା ଅନ୍ତରର ପରିବର୍ତ୍ତନ, ହରିଙ୍କୁ ହୃଦୟରେ ବସିବାକୁ ଦେବନି, ନାମ କୀର୍ତ୍ତନ କରୁଥାଉ, କିନ୍ତୁ ଫଳ ଅଛି, ନାମ କଲା ମାନେ ଧର୍ମ ଅର୍ଥ କାମ ନିଶ୍ଚିତ ମିଳିବ, କିନ୍ତୁ ମୁକ୍ତି ପାଇବାକୁ ହେଲେ ଏସବୁ କାମ ଛାଡ଼ିବାକୁ ପଡ଼ିବ, ଆଉ ଭକ୍ତି ପାଇବାକୁ ହେଲେ, ପ୍ରେମ ପାଇବାକୁ ହେଲେ ପାପ ଛାଡ଼ି ଗୁରୁପଦ ଆଶ୍ରୟ କରି ଶ୍ରବଣ କୀର୍ତ୍ତନ ସବୁବେଳେ କରିବାକୁ ପଡ଼ିବ। ଶ୍ରବଣ କୀର୍ତ୍ତନ ନ କଲେ, ଯେମିତି ଭକ୍ତିନାଥ ଠାକୁର କୁହନ୍ତି, ନାମ କୀର୍ତ୍ତନ ହେଉଛି କିନ୍ତୁ କାହିଁ ତ ଆମର ସଂସାର ଦୁଃଖଟା ଘୁଞ୍ଚୁନି, ଲୋକମାନେ କହୁଛନ୍ତି ଯେ ନାମର ଏତେ ମହାତ୍ମ୍ୟ, ନାମ କଲେ ଏତେ ଫଳ ମିଳିବ, କାହିଁ ଆମର ତ କିଛି ହଉନି ଫଳ ନା। ଭକ୍ତିସାଧନ ଠାକୁର କୁହନ୍ତି ସେ ଗଙ୍ଗାରେ ପାର ହେଉଛନ୍ତି କେଉଁମାନେ ବରଯାତ୍ରୀମାନେ, ଶୀତ ଦିନ ହେଇଛି, ଶୀତ ଦିନ ହେଇଛି ଗଙ୍ଗାରେ ବରଯାତ୍ରୀମାନେ ପାର ହେବେ, ଆଉ ବରଯାତ୍ରୀମାନେ ଜାଣିନାହାନ୍ତି ଦିନମାନେ କିଭଳି କାମଦାମ କରିକି ହାଲିଆ ହେଇଥିବେ। ସୋ ଆପଣ ଗଲେ ଦେଖିବେ ମାୟାପୁର ଆଡ଼େ ସେ ବୋଟ୍ ଗୁଡ଼ାକ ସବୁ ଘର ଭଳିଆ କରାହେଇଥିବ, ସେଥିରେ ଟ୍ରକ୍ ପାର ହେଉଛି, ଏଠି ଗୋଟେ ନୌକା ଅଛି, ତା ସବୁ ଘର ଭଳିଆ କରାହେଇଥିବ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ। ତେଣୁ ଏମାନେ ତାଙ୍କର ଦୁଇପଟରେ ପଲିଥିନ୍ ପକାଇବି, ଘର ଭିତରେ ଶୀତ ଶୀତ ହେଉଛି, ପଟା ପକାଇ ତାଙ୍କର ଶୋଇଲେ ବରଯାତ୍ରୀ। ଆଉ ବରଯାତ୍ରୀ ଯିଏ ବରଦଳର ଯିଏ ମାଲିକ ବାପା, ସିଏ କହିଲେ ଗଙ୍ଗାଟା ପାର କରିଦେବୁ କେତେ ଟଙ୍କା ନେବୁ, ନୌକାବାଲା କହିଲା ମୁଁ 100 ଟଙ୍କା, କହିଲା 100 କ'ଣ, ମୁଁ 200 ଦେବି, ଦାଉରି ପାଇଛି ତ ପୁଅର ଡିମାଣ୍ଡ ପାଇଛି, କହିଲା 200 ଦେବି, ତୁ ଶୀଘ୍ର ଭୋରୁ ଭୋରୁ ନେଇକି ନୌକାଟା ଗଙ୍ଗା ଆରପଟରେ ପହଞ୍ଚିବି। ଇଏ ତାଙ୍କର ତ ସବୁ ହାଲିଆ ହେଇଛନ୍ତି ଭୋଜି ଭାତରେ, ଭିତରେ ତାଙ୍କର ଶୋଇଛନ୍ତି, ଏମିତି ସବୁ ନୌକାରେ ବାଉଁଶ ଦିଆ ହେଇକି ଟେଣ୍ଟ ଭଳିଆ କରାହେଇଥିବ, ଇଏ ଶୋଇଛନ୍ତି ଭିତରେ, ଆଉ କ'ଣ ଇଏ ତାର ଟଙ୍କା ଲୋଭରେ ତାର ଅଧିକା ଲୋକ ଲଗେଇ କାତ ମରା ଚାଲିଛି। ଆଉ ଭୋରୁ ଭୋରୁ ଯେତେବେଳେ ହେଲାଣି, ସେ ଲୋକ ଆଉ ମାଝି ଯିଏ ତାର ଲିଡର, ଯିଏ ତାଙ୍କ ଭିତରେ କଳିବଳ ଲାଗିଛି, ଯେ କାହିଁକି ନା ନୌକା ତ କାହିଁ ଗଙ୍ଗାର ଏକୁଳକୁ ଟୋଟାଲ ଯାଇନି, ଏକୁଳରୁ ପାର ହେଇନି, ଯୋଉଠି ସେଇଠି ନୌକାଟା କ'ଣ ଘୁରୁଛି, ଲୋକ ବରଯାତ୍ରୀଙ୍କର ନିଦ ଭାଙ୍ଗିଲା, ଉଠିଲେ ଆଉ ଯେ କ'ଣ ହେଲା କ'ଣ ହେଲା କ'ଣ ହେଲା ନା ନୌକାଟା ମୋଟେ ଘୁଛିନି, ମାଝିକି କାଳି ବାଡ଼େ ପିଟେ, ବରଯାତ୍ରୀ କାଳି ବାଡ଼ ପିଟା ପାଇଁ ଏକ୍ସପର୍ଟ, ସେ ମଦ ମାଂସ ଖାଇକି ଯାହା ତେଜିଆ ନେଇଥିବେ, ଖାଲି ମାଡ଼ପିଟ କରିବେ, ବାଡ଼େଇବ ବାହାରିଲେ ମାଝିକି, ମାଝିକ ମୋର ଦୋଷ କ'ଣ ଆଜ୍ଞା, ଦେଖନ୍ତୁ ମୋ ହାତ ଫାଟିଯାଇଛି, ରାତି ମାନେ ତ ମୁଁ କାତ ମାରୁଛି ଆଉ ଆହୁଲା ମାରୁଛି, ଗୋଟେ ବୁଢ଼ା ତା ଭିତରେ ଥିଲା ବରଯାତ୍ରୀ ଭିତରେ, କହିଲେ କିରେ ଭାଇ ତୁ ରାତି ମାନେ ଯଦି ଆହୁଲା ମାରିଲୁ ତୋ ହାତ ଫାଟିଯାଇଛି, ନୌକାଟା ଘୁଞ୍ଚିଲାଣି କାହିଁକି, କିନ୍ତୁ ଯେତେ ଅଛନ୍ତି ତାଙ୍କ ଭିତରେ ମାଡ଼ପିଟ ଲାଗୁଛନ୍ତି। ବୁଢ଼ା ବସିକି ବସିକି ଚିନ୍ତା କଲା, ପଚାରିଲା ମାଝି ଭାଇ ନଙ୍ଗରଟା ଉଠିଛି କି ଦେଖିଲୁ, ଦୌଡ଼ିକି ଖୋଲିଛୁ ତ, ମାଝି କହିଲା ସାର୍ ମସ୍ତ ବଡ଼ ଭୁଲ କରିଦେଲି, ମୁଁ ତ ଭୁଲିଗଲି, ଏ ରାତି ମାନେ ପରିଶ୍ରମ କଲି କିନ୍ତୁ ନଙ୍ଗର ଉଠାଏ, ନଙ୍ଗର କହିଲେ କ'ଣ କହିଲେ, ଦୌଡ଼ିରେ ଗୋଟେ ଲୁହା ଲାଗିଥିବ, ସିଏ ନଙ୍ଗର ଉଠାଇନି କିନ୍ତୁ କାତ ମରା ଚାଲିଛି, କଣ ହବ ନୌକାଟା ସେଠି ଘୁରିବ ଆଉ କଣ? ଇଏ ଭକ୍ତି ସିଦ୍ଧାନ୍ତ ଠାକୁର ଏ ଗପଟା କୁହନ୍ତି, ନଙ୍ଗରଟା କଣ? ନଙ୍ଗରଟା ହେଲା ସଂସାର ଆସକ୍ତି, ସଂସାର ଆସକ୍ତି, ନିଶା ପ୍ରତି ଆସକ୍ତି, ଯେକୌଣସି ପ୍ରତି ଆସକ୍ତି, ନିଶା ପ୍ରତି ଆସକ୍ତି। ଏତେ ନାମ କୀର୍ତ୍ତନ କରିବେ, ଟିକେ ପାଠରେ ଟିକେ ପକେଇ ଦେଇଥିବେ। ନାମ କେତେ ପବିତ୍ର ଜିନିଷ, ତୁମର ତ ଆସକ୍ତି ରହିଲା ଗୋଟେ ନିଶା ପ୍ରତି, ନାମ ପ୍ରତି କୋଉଠୁ ରହିଲା? ତୁମେ ତ ନଙ୍ଗର ଲାଗିକି ରହିଲାଣି, ନୌକା ଘୁଞ୍ଚିବ କେମିତି? ନୌକାଟା ଘୁଞ୍ଚୁନି କାହିଁକି? ନା ଆସକ୍ତି ରହିଛି, ଆସକ୍ତିଟା କଟିବ କେମିତି? ଇଏ ଏତେ ସହଜ ଜିନିଷ ନୁହେଁ, ଶୁଣିଦେଲେ ଏଇଠୁ ଶୁଣିଦେବେ, ଏଇଠୁ ପଳେଇଯିବେ, ସେ ପୁଣି ମନ ଭିତରେ ପୁଣି ତ ମାୟା ଆସିକି କଳି ଆସିକି ପୁରେଇ ଦେବ, କ'ଣ ମିଳିବ ଭାଇ ଏଥିରୁ? କ'ଣ ଅଛି ପାନ ବା କ'ଣ? ଜଗନ୍ନାଥ ପାନ ଖାଉଛନ୍ତି ଲୋକ ଆମକୁ କହୁଛନ୍ତି, ଜଗନ୍ନାଥ ପାନ ଖାଉଛନ୍ତି, ଜଗନ୍ନାଥ ଷାଠିଏ ପୁଟି ଖାଉଛନ୍ତି, ତୁ ଖା ଷାଠିଏ ପୁଟି ଏକା ତାଙ୍କ ଖା, ତୁ ଜଗନ୍ନାଥ, ଜଗନ୍ନାଥ ପାନ ଖାଉଛନ୍ତି ଡିଲକ୍ସ ପକେଇକି, ଜଗନ୍ନାଥ ଯାହା ପାନ ଖାଉଛନ୍ତି ତୋର ଗୋଟେ ଦିନର ମଜୁରୀରେ ବାପା, ଚନ୍ଦନ କାଠ ଘଷା ହବ, କର୍ପୁର ଦିଆ ହବ, ତୁ କର୍ପୁର ଚନ୍ଦନ କାଠ ପକେଇ ତୁ ଖାଉନୁ, ଆଣିଲୁ ବାପା କେତେ ପାନ ଖାଇବା, ତୋର ଟଙ୍କା ଅଛି ତୋର? ନା ଜଗନ୍ନାଥ ବାପା ଖାଉଛନ୍ତି ବିଡ଼ିଆ ପାନ, ମୁଁ ସେଠୁ ଡିଲକ୍ସ ପାନ ଖାଏ, ତୁ ଜଗନ୍ନାଥଙ୍କ ବାପା। ଇଏ ଲୋକମାନେ ଖାଲି ଠାକୁରଙ୍କ ଆଳ ଦେଇକି କଳିରେ ପଶିବୁ, ଖସିବୁନା ତ କଳିରେ ପଶୁଛୁ ନା, ଏସବୁ ବଦଭ୍ୟାସ ଛାଡ଼ନ୍ତୁ, ଆପଣଙ୍କର ନିଜର ମଙ୍ଗଳ ହବ। ଆପଣଙ୍କୁ ମୁଁ କହୁଥିଲି ସେଦିନେ, ପାନ ମସଲା ଖୋଇନି, ଏଥିରେ ସ୍ୱତନ୍ତ୍ର ସ୍ପେଶାଲ କ୍ୟାନ୍ସର ହବା, ଯାହା କହୁଛି କ୍ୟାନ୍ସର ହବା ପାଇଁ ହିଁ ବର୍ତ୍ତମାନ କେମିକାଲ ତିଆରି କରାହେଇଛି, ଲୋକଟାକେ ଆଡିକ୍ଟେଡ୍ ହେବେ, ଟୋଟାଲ ଛାଡ଼ିପାରିବେ ନା। ଆଉ ଯେତେ ସବୁ କ୍ୟାନ୍ସର ବର୍ତ୍ତମାନ ମାଉଥ୍ କ୍ୟାନ୍ସର ଯେଉଁଟା ହେଉଛି, ଏ ଏବେ ସବୁ ହେଉଛି, ଆଗରୁ କ'ଣ ଲୋକ ପାନ ଖାଉନଥିଲେ? କେତେ ଲୋକଙ୍କୁ ପାନ ଖାଇ କ୍ୟାନ୍ସର ହେଇଥିଲା ମୋତେ କହିଲେ? ବର୍ତ୍ତମାନ ସବୁ ଏଇ ଯେଉଁ ଖୋଇନି, ରାଜା ଖୋଇନି, ସେ ରାଣୀ ଖୋଇନି, ସବୁ ଗୋଟେ କୁଷ୍ଠ ନାଁର ଗୋଟେ ବାହାରିଛି, କେଉଁଠି ବଲାଙ୍ଗୀର ନା କେଉଁଠି ଆସିଥିଲେ, ତା ନା କ୍ରିଷ୍ଣା, କହିଲା ଗୋଟେ କ୍ରିଷ୍ଣା ଦେଲ ଗଞ୍ଜାମ, ତ କ'ଣ କ୍ରିଷ୍ଣା ମାଗିଲାଣି କ'ଣ କିରେ ନେଲା, ଚିର୍ଲା ମା ଆଗରେ ପକେଇଦେଲା, ତାକୁ ଉଠେଇବି ପଚାରେ ଏଟା କ'ଣ ନା ଖୋଇ। ଏ ଅବସ୍ଥା, ଇଏ ସବୁ ନିଶା ଜିନିଷ ଆଜ୍ଞା ଛାଡ଼ନ୍ତୁ, ଧୀରେ ଧୀରେ ଆମିଷ ଜିନିଷ ଛାଡ଼ନ୍ତୁ, ଆଉ ଏସବୁ ଆସକ୍ତି ନ ଆସକ୍ତି ହେଲେ ତ ନୌକା ଘୁରିଲା ଆଉ ନଙ୍ଗର ଉଠିବୁନି, ଆଉ ନଙ୍ଗର ତ ଉଠେଇ ପାରିବେ ନା, ଡଙ୍ଗା ଯିବ କୁଆଡ଼େ? ଏସବୁ ଅଭ୍ୟାସ ଆପଣ ଛାଡ଼ିପାରିବେ, ଏଗୁଡ଼ା ସାଧୁ ସଙ୍ଗ କଲେ, ଭାଗବତ କଥା ଶୁଣିଲେ, ବା ବିଦେଶୀ ଗୁଡ଼ାକ ମୁଁ ଆପଣଙ୍କୁ କହୁଛି, ହଜାର ହଜାର ବିଦେଶୀ, ରଷିଆ ଗୋଟେ ଦେଶ ବର୍ତ୍ତମାନ ମିନିମମ 20,000 ଆମର ଇସ୍କନ ଭକ୍ତ, 20,000 ସବୁ ଖ୍ରୀଷ୍ଟିଆନ ଥିଲେ, ସବୁ ଗୋମାଂସ ଖାଇକି ମଦ ଖାଇକି ନଙ୍ଗଳା ହେଇକି ବୁଲିଆ, ଦେଖିଲେ ସେମାନେ ମାଳି ତିଳକ ପକେଇ ପ୍ରସାଦ, ତୁଳସୀ ନ ପକେଇଲେ ଖାଇବେନି, ଫଳ ଦେଇଦେଲେ ସେ ଖାଇବେନି, କହିଲେ ତୁଳସୀ ଭୋଗ ଲଗା, ମଦ ମାଂସରେ ବୁଡ଼ିକି ରହିଥିଲେ, ସେମାନେ ଛାଡ଼ିଦେଲେ, କାହିଁ ବୁଝିଲେ କଥା, ଆଉ ଭଗବାନ କଥା ନ ଶୁଣି ସେ ପାଗଳ ହେଇଯିବ, ଏଇଟା ଏବେ ଏବେ ଶୁଣିଦେଲେ ସରିଲା, ପୁଣି ଗଲେ ଘରକୁ ଗଲେ ପୁଣି ସରିଗଲା, ମନ ଭୁଲି ଭୁଲି ଦେଉଛି। ତେଣୁ ଆପଣମାନେ ପରସ୍ପର ବସି ଗୀତା ଭାଗବତ ପଢ଼ନ୍ତୁ, ନାମ କୀର୍ତ୍ତନ କରନ୍ତୁ, ଏଗୁଡ଼ା ସବୁ ଆଲୋଚନା କରନ୍ତୁ, ଏଗୁଡ଼ାକ ନଙ୍ଗରକୁ ଉଠେଇବ, ନଙ୍ଗର ଉଠେଇଲେ ନୌକା ପାର ହେଇଯିବ। ନାମ କୀର୍ତ୍ତନ ଅଳ୍ପ କରିବେ, ନାମ କୀର୍ତ୍ତନ ଯଦି ପାପହୀନ, ଯେ ପାପ ଛାଡ଼ିକି ଯିଏ ସ୍ୱଳ୍ପ ସମୟ, ଯେତିକି ସମୟ ମା ମିଳୁଛି ତାର କର୍ମ ପରେ ସେତିକି ନାମ କରେ, ତା ପାଇଁ ଯଥେଷ୍ଟ ମୁକ୍ତି ପାଇଁ ଯଥେଷ୍ଟ ସେ ଉପଲବ୍ଧି କରିବ ନାମ। ଆଉ ଚାରୋଟି ଯୁଗର ଧର୍ମ ଆପଣଙ୍କ ତପସ୍ୟା ଆଉ ଧ୍ୟାନ ଠାକୁର ଅର୍ଚ୍ଚନ, ଏ ସବୁ କଳି ଯୁଗର ନାମରେ ଅଛି, ତା ପରବର୍ତ୍ତୀ ଶ୍ଳୋକରେ କୁହାଯାଉଛି, କୃତେ ଯଧ୍ୟାୟତେ ବିଷ୍ଣୁ ତ୍ରେତୟାଜତେ ମୋକ୍ଷୈ ଦ୍ୱାପରେ ପରିଚର୍ଯ୍ୟା କଳୋତ ଥରି ସଂକୀର୍ତ୍ତନାତ୍। ବିଶ୍ୱନାଥ ଚକ୍ରଠାକୁର କହୁଛନ୍ତି, ଏ ଚକ୍ରପତି କହୁଛନ୍ତି, ସର୍ବଯୁଗଗତାନ ଭଗବତ ପ୍ରାପ୍ତି ସାଧନାନି କଳୈ ଏକ ଏବ ଦଦାତି। କଳିଯୁଗ ସବୁ ଯୁଗର ସାଧନ, ଭକ୍ତିର ସାଧନ କଳିଯୁଗ କେବଳ ଗୋଟିଏ ନାମରେ, କେବଳ ସତ୍ୟଯୁଗରେ ଲୋକମାନେ ଧ୍ୟାନ କରିକି ଭଗବାନ ପାଉଥିଲେ, ତ୍ରେତୟାରେ ଯଜ୍ଞ କରିକି ପାଉଥିଲେ, ଦ୍ୱାପରରେ ଅର୍ଚ୍ଚନ କରି ପାଉଥିଲେ, କଳିରେ ନାମ। ଓଡ଼ିଆ ଭାଗବତ ଲେଖିଲେ, ସତ୍ୟଯୁଗର ଧ୍ୟାନ ପଳ ତ୍ରେତରେ ଯଜ୍ଞାଦି ସକଳ ଦ୍ୱାପରେ ପୂଜାର ବିଧାନ କଳିରେ ନାମ ସଂକୀର୍ତ୍ତନ। ଦେଖ ଭାଗବତରେ କେତେ ସ୍ପଷ୍ଟ ଲେଖା ହେଇକି ରହିଛି, ଲୋକମାନେ ଧର୍ମ ନାମରେ ବାଟ ହୋଡ଼ିକି କିଏ କୁଆଡ଼େ ପଶିଲାନି, ମୁଁ ଦୀକ୍ଷା ନେଇଛି, ମୁଁ ଏହା କରୁଛୁ, ଉଦ୍ଧାର ରାସ୍ତା ଗୋଟିଏ, ଆମେ କ'ଣ କହୁଛୁ? ଏଇଟା ଇସ୍କନ, ଆମେ ଇସ୍କନ ସଂସ୍ଥା, ଆମ ଗୌଡ଼ିଆ ବୈଷ୍ଣବ ଧର୍ମ ତ ଚୈତନ୍ୟ ମହାପ୍ରଭୁଙ୍କ ପରେ ପରେ ପ୍ରଚାରିକି ଏଇଟା ହେଇଛି ନାମ, ଇଏ ତ ବ୍ୟାସଦେବ ରଚନା କରି ରଖିଛନ୍ତି, ସୃଷ୍ଟି ଆରମ୍ଭରୁ ନାମ, ସୃଷ୍ଟି ଆରମ୍ଭରୁ ଚାରିଯୁଗର ମହାମନ୍ତ୍ର ଅଛନ୍ତି ମନର, ଚାରିଯୁଗର ମହାମନ୍ତ୍ର ମୁଁ କହୁଛି, ସତ୍ୟଯୁଗର ମହାମନ୍ତ୍ର ନାରାୟଣ ପରା ବେଦା ନାରାୟଣ ପରାକ୍ଷରା ନାରାୟଣ ପରା ଗତି ନାରାୟଣ ପରା ମୁକ୍ତି ସତ୍ୟଯୁଗର ମହାମନ୍ତ୍ର। ସତ୍ୟଯୁଗର ଲୋକମାନେ ଏଇ ମହାମନ୍ତ୍ର କରୁଥିଲେ, ତା ସହିତ ଧ୍ୟାନ କରୁଥିଲେ। ତ୍ରେତା ଯୁଗର ଲୋକମାନେ ମହାମନ୍ତ୍ର କରୁଥିଲେ, ଯଜ୍ଞ କରୁଥିଲେ। ତ୍ରେତା ଯୁଗର ମହାମନ୍ତ୍ର କ'ଣ ନା, ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ କୃଷ୍ଣ କେଶବ କଂସାରେ ହରେ ବୈକୁଣ୍ଠ ବାମନ। ଏଇ ମହାମନ୍ତ୍ର କରୁଥିଲେ, ଯଜ୍ଞ କରୁଥିଲେ। ଦ୍ୱାପର ଯୁଗର ଲୋକମାନେ ମହାମନ୍ତ୍ର କରୁଥିଲେ, ଅର୍ଚ୍ଚନ କରୁଥିଲେ। ଦ୍ୱାପର ଯୁଗର ମହାମନ୍ତ୍ର କ'ଣ, ହରେ ମୁରାରେ ମଧୁ କୈଟାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସରେ ଯଜ୍ଞେ ସୁନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟ ମାଂ ଜଗଧୀଶ ରକ୍ଷ। ଦ୍ୱାପର ଯୁଗର ଲୋକମାନେ ମହାମନ୍ତ୍ର କରୁଥିଲେ, ଅର୍ଚ୍ଚନ କରୁଥିଲେ, କିନ୍ତୁ କଳି ଯୁଗରେ ହରେର୍ ନାମ ହରେର୍ ନାମ ହରେର୍ ନାମ ଏବ ହି କେବଳ କଲୁ ନାସ୍ତେବ 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 ଗତିର ଅନ୍ୟଥା, ଅଲଗା ଗତି କିଛି ନାହିଁ, ନାହିଁ ନାହିଁ ନାହିଁ, କେବଳ ହରିନାମ। ଆଉ ହରେର୍ ନାମ ହରେର୍ ନାମ ହରେର୍ ନାମ ଏବ ହି କେବଳ, କେବଳ କାହିଁ କୁହାଗଲା ନା, ଧ୍ୟାନ ଯଜ୍ଞ ଅର୍ଚ୍ଚନ ବିନା କେବଳ ନାମରେ, କେବଳ ମହାମନ୍ତ୍ରରେ ଆପଣ ଉଦ୍ଧାର ପାଇକି ଯିବେ। କଳିଯୁଗର ମହାମନ୍ତ୍ର କ'ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇଏ ହେଉଛି ମହାମନ୍ତ୍ର। ମହାମନ୍ତ୍ର ନାଁ ବି କିଏ ବାବା, ହଁ ସୁରେନ୍ଦ୍ର ସାର କହୁଥିଲେ ମତେ, କହିଲା ବାବା ବହୁତ ନାମ ବାହାରିଲାଣି ମହାମନ୍ତ୍ର ନାମ ବି, ବର୍ତ୍ତମାନ 30-40 ନାମ ପାଷଣ୍ଡ ବା ସବୁ ବାହାରିବେ। କଳିଯୁଗରେ ଜାଣିଲେ ନାମ ଛଡ଼ା ଉପାୟ ନାହିଁ, ତେଣୁ ସବୁ ନାମ ବି ତିଆରି କଲେଣି। ଆମେ ଯାଇଥିଲୁ କେଉଁଠି ଏଇଠିକି ପୁରୀକି, ସେଠି ଗୋଟେ ଦଳ ହରେ କଳିକି ହରେ କଳିକି ସିଏ ଗୋଟେ ନାମ କଲେ, ଏ କେତେ ନାମ ତିଆରି କଲେଣି। କିନ୍ତୁ ଏସବୁ ପ୍ରମାଣ ଅଛି, ବାୟୁପୁରାଣ ଗରୁଡ଼ ପୁରାଣ ପଦ୍ମପୁରାଣ, ହରେ କୃଷ୍ଣ ମହାମନ୍ତ୍ର କିଭଳି ତିଆରି ହେଇଛି, ଶିବ ପାର୍ବତୀ କହୁଛନ୍ତି, ବାୟୁପୁରାଣ କହୁଛନ୍ତି, ଷୋଡ଼ଶ ତାନି ନାମ୍ନାନି ଦ୍ୱାତ୍ରିଂଶ ବର୍ଣ୍ଣ କାନିଚ, ଷୋଳ ନାମ ଅଛି କି ନାହିଁ, ଦ୍ୱାତ୍ରିଂଶ ବର୍ଣ୍ଣ ଅଛି କି ନାହିଁ, କଳିଯୁଗେ ମହାମନ୍ତ୍ର ସମ୍ମତି ଜୀବ ତାରଣୀ, କଳିଯୁଗରେ ଇଏ ମହାମନ୍ତ୍ର ଜୀବକୁ ଇଏ ଉଦ୍ଧାର କରିବ। ହଁ ହଁ ରାମ ରାମ ହଁ। ଆପଣ କ'ଣ କହିଲେ ମୁଁ ବୁଝିଦେଲି, ଆପଣ କହିବା କଥା ଆଗେ ହରେ ରାମ ହବା କଥା, ପରେ ହରେ କୃଷ୍ଣ ହବା କଥା, ଏବେ ଏବେ କହୁଛନ୍ତି। ହଁ ନା ଠିକ କଥା ଆପଣ ଯାହା କହୁଛନ୍ତି, କେତୋଟି ଜାଗାରେ ହରେ ରାମ ବି ଅଛି ଶାସ୍ତ୍ରରେ, ହରେ ରାମ ବି ଅଛି ହରେ କୃଷ୍ଣ ବି ଅଛି। ଦେଖନ୍ତୁ ଯେମିତି ମେଡ଼ିସିନ, ସମାନ ରୋଗୀକୁ ଦୁଇ ଜଣ ପେଟ ରୋଗୀ ହେଇଥିବେ, ଡକ୍ଟର ଗୋଟେ ମେଡ଼ିସିନ କହିବ, ସେମାନ ମେଡ଼ିସିନ ତାକୁ କହିବା ଏ ତୁମେ ଖାଲି ପେଟରେ ଖା, ତୁମେ ଖାଇସାରି ଖା, କହୁଛି କି ନାହିଁ। ଗୋଟେ ଛୋଟ ପିଲାକୁ କହୁଛି ତୁମେ ଖାଇସାରିକି ସେ ମେଡ଼ିସିନ ଦେବ, ଦେଖିବ ସେ ମେଡ଼ିସିନ ଲେଖା ହେଇଥିବ, ଛୋଟ ପିଲାକୁ ଦେଲାବେଳେ କିଛି ଖୋଇକି ଦେବ, କିନ୍ତୁ ବଡ଼ ଲୋକ ଖାଇଲା ବେଳେ ଖାଲି ପେଟରେ ଖାଇବ, ଡୋଜ୍ଟା ସମାନ, କିନ୍ତୁ ତାକୁ ବିପରୀତ କରି କାହିଁ ଦିଆହେଉଛି, ରୋଗୀର କାପାସିଟି ହିସାବରେ, ଡକ୍ଟର ଯେମିତି ଲେଖୁଛନ୍ତି ସେମିତି ଚାଲିବାକୁ ପଡ଼ିବ। ତେଣୁ କଳିଯୁଗରେ ମହାପ୍ରଭୁ ଆସିଲେ, ଏଇ ମହାମନ୍ତ୍ର ନିଜେ ଭଗବାନ ପ୍ରଭୁ କହେ କହିଲା ମ ଏହି ମହାମନ୍ତ୍ର, ଏହା ଜପ ଇହା ସର୍ବ କରିଆ ନିର୍ବନ୍ଧ, ଏହା ହୋଇତେ ସର୍ବସିଦ୍ଧି ହୋଇବେ ତୁମାର, ସର୍ବକ୍ଷଣ ବୋଲଇଥେ ବିଧି ନାହିଁ, ସବୁ ସମୟରେ ବୋଲି ନାମ। କିନ୍ତୁ ଯେଉଁ ହରେ ରାମ କୁହନ୍ତି, ଆପଣ ଯେଉଁ ଉଦ୍ଦେଶ୍ୟରେ ପଚାରିଲେ ମୁଁ ବୁଝି ଦେଇଛି ଆପଣଙ୍କ ମନୋଭାବ, ସମସ୍ତେ ପଚାରନ୍ତି ରାମ ଆଗେ ଆସିଥିଲେ, ସେ ନାହିଁ ହରେ ରାମ ଆଗେ ହବ, ତ୍ରେତୟାଟା ଆଗେ, ତ୍ରେତୟା ରାମ ଆସିଥିଲେ, କୃଷ୍ଣ ଆସିଲେ ଦ୍ୱାପରରେ, ତେଣୁ କୃଷ୍ଣ ପଛରେ ରହିବେ ତାଙ୍କ ସିଏ, ଏଇଥିପାଇଁ କୃଷ୍ଣ ପଚାର ନା। ମହାମନ୍ତ୍ରଟା ହେଉଛି ରାଧାକୃଷ୍ଣଙ୍କର ଯୁଗଳ ମନ୍ତ୍ର, କୃଷ୍ଣ ନାମରେ, କୃଷ୍ଣ ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ଅବତାର ନା, ତାଙ୍କ ନାମରେ ସବୁ ଅବତାରଙ୍କର ନାମ ଅଛି, ପଢ଼ୁନାହାନ୍ତି, କେଶବ ଦ୍ରୁତ ରାମ ଶରୀର, କେଶବ କୃଷ୍ଣ ରାମ ଶରୀର ଧରିଲେ, କେଶବ ଦ୍ରୁତ ନରହରି ରୂପ, କେଶବ ନୃସିଂହ ରୂପ, ସିଏ ଆପଣ ରାଧେଶ୍ୟାମ ବାବୁ, ଆପଣ ଯେତେବେଳେ ଦୋକାନରେ ବସନ୍ତି ବିଜନେସ୍ମ୍ୟାନ୍, ଆପଣ ବିଜନେସ୍ମ୍ୟାନ୍ ନା, ଆପଣ ଯେତେବେଳେ ଶ୍ୱଶୁର ଶ୍ୱଶୁର ଘରକୁ ବା ଜ୍ୱଇଁ ଘରକୁ ଯିବେ ସେତେବେଳେ କ'ଣ ରାଧେଶ୍ୟାମ ବାବୁ ନା, ସମାନ ଲୋକ, କିନ୍ତୁ ନା ଅଲଗା ହେଇଗଲା, ପୋଲିସ ବାଲା ଷ୍ଟେସନରେ ବସିଛି ନା, ଆଜ୍ଞା ଇନ୍ସପେକ୍ଟର ବସିଛି, ଘରକୁ ଆଇଲେ ଦାସ ବାବୁ କେମିତି ଅଛ, ଜଣେ ଲୋକ ତା ପୋଷ୍ଟ ହିସାବରେ କାମ ହିସାବରେ ତା ନାଁଟା ଅଲଗା ହେଇଯାଉ, ସେ କୃଷ୍ଣ ଭିନ୍ନ ଭିନ୍ନ ଅବତାରରେ ସେ ନାମ ନେଇଛି, ଭକ୍ତମାନଙ୍କ ପାଇଁ ଲୀଳା କରିଛନ୍ତି, ଜଗତରେ ଉଦ୍ଧାର କରିବା ପାଇଁ ପାପୀ ମାନଙ୍କୁ ନିସ୍ତାର କରିବା ପାଇଁ, ଧର୍ମକୁ ତ୍ରାଣ କରିବା ପାଇଁ ଭିନ୍ନ ଭିନ୍ନ ଅବତାର ନେଇଛନ୍ତି। ତେଣୁ କୃଷ୍ଣ ଏଇ ଯୋଉ ରାମ, ରାମ ମାନେ ଇଏ ତିନି ଜଣ ରାମ ଅଛନ୍ତି, କୋଉ ରାମ ଇଏ ମା ମନ୍ତ୍ର ମତେ କହିଲେ ବଳରାମଙ୍କର ଗୋଟେ ନାମ ରାମ କି ନାହିଁ? ଶୁଣିଲେ ଆପଣ ଭାଗବତରେ ଶୁଣିଲେନି ରାମ କୃଷ୍ଣ ଲେଖା ହେଇଛନ୍ତି? ଆଚ୍ଛା ଏଇ ବଳରାମ କାହିଁକି ନ ହେବେ? ଆଚ୍ଛା ଦଶରଥ ତନ ରାମ କାହିଁକି ନ ହେବେ? ଆଉ ଜଣେ ରାମ ଅଛନ୍ତି କିଏ? ପରଶୁରାମ। ପରଶୁରାମ କାହିଁକି ନ ହେବେ? ତେଣୁ ଇଏ କୋଉ ରାମ କେମିତି ଜାଣିବେ? ଆରେ ହରେ କୃଷ୍ଣ, ଯଦି ହରେ ରାମ ରହୁଛି କି ନାହିଁ? ହରେ ରାମ, ହରେ ରାମ, ରାମ ପୂର୍ବରୁ ହରେ, ହରେ ମାନେ ସୀତାଙ୍କର ନାମ ହରେ ଅଛି କି? ହରେ କୃଷ୍ଣ, ହରେ ମାନେ କ'ଣ? ରାଧାରାଣୀ ନାମ, ରାଧାରାଣୀ କୃଷ୍ଣ, ରାଧା କୃଷ୍ଣ, ଶକ୍ତି, ଶକ୍ତିମାନଙ୍କୁ ଆମେ ଡାକୁଛେ। ଆଚ୍ଛା ସୀତାଙ୍କର ନାମ କେଉଁଠି ଅଛି? ହରେ। ଆଉ ଯଦି ସୀତାଙ୍କର ନାମ ହରେ ହେଲା, ତାହେଲେ ହରେ କୃଷ୍ଣ କେମିତି ଲାଗିବ, ସୀତା କୃଷ୍ଣ କେମିତି ଲାଗିବ? ନା, କଳିଯୁଗ ଧନ୍ୟଯୁଗ। ଆପଣ ଯେଉଁ କହିଲେ ଦେବତାମାନେ ଆସିକି ଭୋଜନ କରନ୍ତି, କଳିଯୁଗର ତା ଯୁଗଳ ମନ୍ତ୍ର, ମହାମନ୍ତ୍ର ରାଧାକୃଷ୍ଣଙ୍କ ଉପାସନା। ଏଠି ପାଞ୍ଚଟା ରସ ରହିଛି, ଅଲଗା ଯୁଗରେ ତାହା ନଥିଲା, ଅଲଗା ଯୁଗରେ ତାହା ନଥିଲା। ମାଧୁର୍ଯ୍ୟ ରସ ଯେଉଁଟା ସବୁଠୁ ବଡ଼ ରସ ଭକ୍ତିର, ତା କଳିଯୁଗ ରହିଛି, ନାମ ରହିଛି। ତେଣୁ ଗୁରୁପାଦାଶ୍ର କରି ଶୁଦ୍ଧ ନାମ କଲେ ପାପ ଛାଡ଼ିକି ଭକ୍ତି ପୁରା ପୂର୍ଣ୍ଣ ଭକ୍ତି ଲାଭ କରିବେ। ତେଣୁ ଇଏ ଯେଉଁ ରାମ, ଇଏ ସେଇ କୃଷ୍ଣ ରାଧିକା ରମଣ ରାମ, ହଁ ହରେ ରାମ, ସେଇ ହରେ କୃଷ୍ଣ। ହଁ ହେ ଶକ୍ତି, ହେ ଶକ୍ତିମାନ, ଆମକୁ ଆପଣଙ୍କ ସେବାର ଏହାର ସଂକ୍ଷେପ ପ୍ରତି ହରି ପ୍ରତି କୃଷ୍ଣର ସଂସ୍କୃତର ତାର ଅର୍ଥ ଅଛି, ମୁଁ ତାକୁ କହୁନି, ଆପଣଙ୍କୁ ସଂକ୍ଷେପରେ କହୁଛି। ମହାମନ୍ତ୍ରର ସରଳ ଜିନିଷ ହେଲା ହେ କୃଷ୍ଣ, ହେ ରାଧେ, ଆଗେ ହେ ରାଧେ, ହେ କୃଷ୍ଣ ମୋତେ ଆପଣଙ୍କ ସେବାରେ ନିଯୁକ୍ତ କର। ଯେମିତି ବୀରବଲ କହିଲା, ମୋତେ ଆପଣଙ୍କ ପାଖରେ ମୁଁ ଥିବି, ଆପଣ ମୋ ପାଖକୁ ଯା, ଆପଣ ମୋ ଘରକୁ ଟିକେ ଯା, ମୁଁ ଆପଣଙ୍କ ପାଖରେ ସବୁବେଳେ ରହିବି, ତା ମାନେ ଯାହା ଆବଶ୍ୟକ ଆପଣ ମୋର ପୂରଣ କରିବେ। ସେଭଳି ପ୍ରଭୁ ମୋତେ ଆପଣଙ୍କ ସେବାରେ ନିଯୁକ୍ତି ଦିଅନ୍ତୁ, ମୁଁ ସବୁବେଳେ ଆପଣଙ୍କ ସେବା କରିବି। ଆଉ ଯିଏ ଭଗବାନଙ୍କର ସେବକ ହବ ତାର ଅଭାବ କ'ଣ ଦରକାର? ଦୁଃଖ ହାରିଙ୍କର ସେବକ ହେଲା ଆଉ ଦୁଃଖ କ'ଣ ରହିବ? ଦୁଃଖ ଆସିବ, ସେ ଦୁଃଖଟା ସୁଖ। ଗଜେନ୍ଦ୍ର ପ୍ରତି କ'ଣ ଦୁଃଖ ଆସିନଥିଲା? ଦ୍ରୌପଦୀ କ'ଣ ପ୍ରତି ଦୁଃଖ ଆସିନଥିଲା? କିନ୍ତୁ ଦୁଃଖ ଭିତରେ ଏତେ ଆନନ୍ଦ ଆସେ, ସେ ଭାଙ୍ଗି ପଡ଼ିବ ନା। ଦ୍ରୌପଦୀ କେବେ ଭାଙ୍ଗି ପଡ଼ିଛନ୍ତି? ଆନନ୍ଦ ଆସିବ। ତେଣୁ ଆପଣମାନଙ୍କୁ ଅନୁରୋଧ, ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି। ହଁ ଆଜ୍ଞା, ଏଇ କୀର୍ତ୍ତନ କଲାବେଳେ ପରିକ୍ରମା, ପରିକ୍ରମାରେ ବାମରୁ ପରିକ୍ରମା କରାଯାଏ। ବିଧି ହେଉଛି ବିଷ୍ଣୁ ମନ୍ଦିରରେ ଯେତେ ପରିକ୍ରମା କରାଯାଏ, ଶିବଜୀ ମନ୍ଦିରକୁ ଟୋଟାଲ ପରିକ୍ରମା ଶିବଜୀଙ୍କୁ କରାଯାଏ ନା, ଅର୍ଦ୍ଧ ପରିକ୍ରମା କରାଯାଏ। ଶିବଜୀଙ୍କୁ ପରିକ୍ରମା କଲେ ଶିବଜୀ ଅସନ୍ତୁଷ୍ଟ ହୁଅନ୍ତି, ଶିବଜୀ ମନ୍ଦିର ଅର୍ଦ୍ଧ ପରିକ୍ରମା କରାଯାଏ। ଏଇଠୁ ଆସିବେ, ଏଇଠୁ ଏଇଠୁ ମନ୍ଦିର ଅଧା, ଏଇଟା ପଛଟା, ଏଇଠୁ ଫେରିବେ। ବିଷ୍ଣୁଙ୍କୁ ବାମରୁ ପରିକ୍ରମା ଆଉ ବାମରୁ ପ୍ରଣାମ, ସ ବାମେ ପ୍ରଣତି ବିଷ୍ଣୁ, ନିଜ ବାମରେ ବିଷ୍ଣୁ। ଆପଣ ଆମ ଆପଣଙ୍କ ବାମରେ ବୁଲୁଛନ୍ତି ନା ଠାକୁରଙ୍କ ବାମରେ ବୁଲୁଛନ୍ତି? ଦେଖିଲେ ନାମ କୀର୍ତ୍ତନ ଆପଣଙ୍କ ବାମରେ ବୁଲୁଛନ୍ତି ନା ଆପଣଙ୍କ ବା ନାମ କୀର୍ତ୍ତନ ଯୁଆଡ଼େ ଠାକୁର ଯୁଆଡ଼େ ବସିଥାନ୍ତୁ, ଆପଣଙ୍କ ବାମରେ ବୁଲୁଛନ୍ତି। ଇଏ ହେଉଛି ନିୟମ, ଭଗବାନଙ୍କୁ ପରିକ୍ରମା ଆଉ ପ୍ରଣାମର ନିୟମ ହେଉଛି ଏହା, ସ ବାମେ ପ୍ରଣନ୍ତି ବିଷ୍ଣୁ, ବାମରୁ ପ୍ରଣାମ କରିବେ, ପରିକ୍ରମା କରିବେ। ଦକ୍ଷିଣେ ଶକ୍ତି ଶଙ୍କରେ, ଶିବଜୀଙ୍କୁ ଦକ୍ଷିଣ ଦିଗରୁ ପ୍ରଣାମ କରା, ଆଉ ସ ଅଗ୍ରେ ପ୍ରଣତେ ଗୁରୁ, ଗୁରୁଦେବଙ୍କୁ, ବୈଷ୍ଣବମାନଙ୍କୁ, ସାଧୁମାନଙ୍କୁ ସିଧା। ଇଏ ହେଉଛି ଶାସ୍ତ୍ର ନିର୍ଦ୍ଦେଶ, ଭଗବାନ ନିର୍ଦ୍ଦେଶ ଦେଇଛନ୍ତି। କିଏ ଗୋଟେ ଛୋଟ ପିଲା ଯେ ଡାହାଣ ପାଖରୁ ବୁଲିଲା, ତା ମାନଙ୍କ ଯେ ଫଳ ନାହିଁ, କ'ଣ ବୁଝିପାରୁଛନ୍ତି କି? ପ୍ରଭୁ ଏ ନିୟମ ଦେଇଛନ୍ତି, ଆମେ ମାନୁଛେ। ତେଣୁ ବହୁତ ଶାସ୍ତ୍ରର ନିୟମ ଅଛି, କିନ୍ତୁ ମୁଖ୍ୟ ଜିନିଷ ଭଗବାନ ବିଧିକି ଯଦି ଦେଖନ୍ତି ନା, ମହାପ୍ରଭୁ କହିଲେଣି ସର୍ବକ୍ଷଣ ବୋଲ ଏଥେ ବିଧି ନାହିଁ। ପ୍ରଭୁ ଆପଣ ରାମ ଡାକୁଛନ୍ତି, ଆମେ ଏଠି କୃଷ୍ଣ ଡାକୁଛେ, ଆନ୍ଧ୍ରପ୍ରଦେଶ ଚାଲିଲେ ସେମାନେ ଡାକିବେ କ୍ରିଷ୍ଣା, ବଙ୍ଗାଳୀ କହିବେ କୃଷ୍ଣ। ଭଗବାନଙ୍କୁ କିଏ କୃଷ୍ଣ ଡାକୁ, ଭଗବାନ ଭାବଗ୍ରାହୀ, ଆପଣ ଅନ୍ତରରେ କ'ଣ ଡାକୁଛନ୍ତି ପ୍ରଭୁ ସେଇଟା ଦେଖିବେ। ବିଧି ତ ଲକ୍ଷେ ବିଧି ଅଛି, ବିଧି ଧରିଲେ ଚାଲିପାରିବେ କଳିଯୁଗ ଲୋକ। ତେଣୁ ମୁଖ୍ୟ ଜିନିଷ ହେଲା, ଆପଣମାନଙ୍କୁ ମୁଁ ଅନୁରୋଧ କରିଯାଉଛି, ଯେତେ ଜଣ ଆପଣମାନେ ବସିଛନ୍ତି ସମସ୍ତେ କେବଳ ଗୋଟିଏ ସାଧନ କରନ୍ତୁ, ପ୍ରତିଦିନ ଯେଉଁମାନଙ୍କର ମାନେ ସୁବିଧା ଅଛି ସେମାନଙ୍କୁ ଗୋଟେ ମାଳି ରଖନ୍ତୁ, ମାଳି ରଖି ନାମ କରନ୍ତୁ, ଅଭ୍ୟାସ ଦୁଇ ମାଳା ତିନି ମାଳା, ମନଟା ସ୍ଥିର କରିବା ପାଇଁ ହେଲେ ଗୋଟେ ନିର୍ଦ୍ଦିଷ୍ଟ ତାକୁ ଶାସନ ଦେବାକୁ ପଡ଼ିବ। ମୁଁ ପ୍ରତିଦିନ ପାଞ୍ଚ ମାଳା କି ଦଶ ମାଳା ନାମ କରିବି, ଏଇଟା ମୋ ଧନ। ସକାଳ ହଉ ସନ୍ଧ୍ୟାବେଳେ ହଉ ଏ ଆମିଷ ନିଶା ଛାଡ଼ିବେ, ନାମଟା କର, ମାଳାରେ ନାମ କରନ୍ତୁ, ନାମ କୀର୍ତ୍ତନ ଦଳ ଯେଉଁମାନେ ଯାଉଛନ୍ତି ସେମାନେ ନାମ କରନ୍ତୁ, ଆଉ ଡେଲି ଗୀତା ଭାଗବତ ପଢ଼ନ୍ତୁ। ମା ମାନେ ସବୁ ତୁଳସୀ ସେବା କରନ୍ତୁ, ସନ୍ଧ୍ୟା ସମୟରେ ଭାଗବତ ଟିକେ ପଢ଼ନ୍ତୁ। ଯାହା ରୋଷେଇ କରୁଛନ୍ତି ପିଆଜ ରସୁଣ ନ ପକେଇ ଠାକୁରଙ୍କୁ ତୁଳସୀ ପକେଇ ମୁଣ୍ଡିଆଟେ ପ୍ରଣାମ କରିବେ, କିଛି ମନ୍ତ୍ର ଦରକାର ନାହିଁ, ଏ ମହାମନ୍ତ୍ର କରିବେ ପ୍ରସାଦ ପାଇଁ। ଏସବୁ ଅଭ୍ୟାସ କଲେ ଆପଣଙ୍କ ପରିବାର ଆପଣ ସୁଖରେ ରହିବେ, ଶାନ୍ତିରେ ରହିବେ, ନିଷ୍ପାପ ଜୀବନ, ଆଉ ମୃତ୍ୟୁ ସମୟରେ କେହି ବନ୍ଧ ହେବେ। ଏଇ ଜୀବନ ସମାପ୍ତି କାଳେ କେବଳ ବନ୍ଧୁ, ମୃତ୍ୟୁ ସମୟରେ ବନ୍ଧୁ ହେଉଛି କେବଳ ଧର୍ମ। ଏଇ ନାମ କଳିଯୁଗର ଯେଉଁ ନାମ ଅଛି, ନାମ ଯେତିକି ଅର୍ଜନ କରି ରଖିଥିବେ ସେତେବେଳେ ତା ନାମ ମୁଖରେ ଆସିବନି, ସ୍ମରଣ ଆସିବ। ଏ ଅଭ୍ୟାସଟା ରଖିଥିଲେ ସ୍ମରଣଟା ଆସିବ, ଅଭ୍ୟାସଟା ଦିନ କରିଥିଲେ ସ୍ମରଣ ଆସିବ କି? ଦିନମାନେ ଗୋଟେ କାମ କରିଦେଲା ପରେ ରାତିକି ସେଇ ସ୍ମରଣଟା ଆସୁଛି, କେମିତି ନା ଅଭ୍ୟାସଟା ହେଇଛି, ଯେଉଁ କାମଟା କରିଛି ସେଇଟା ବାରମ୍ବାର ମୁଣ୍ଡରେ ରହିଛି। ସେଭଳି ଜୀବନ ସାରା ଯଦି ନାମଟା କରିଥିବା ମୃତ୍ୟୁ ସମୟରେ ସ୍ମରଣ ଆସିବ, ଏ ନବଦ୍ୱାର ବନ୍ଦ ହେଇଯିବ, ପ୍ରଭୁଙ୍କୁ ସ୍ମରଣ ଆସିବ। ଭଗବାନ ଗୀତାରେ କହିଲେ ନା, ଅନ୍ତକାଳ ଚ ମାମେବ ସ୍ମରଣ ମୁକ୍ତା କଲେ ବରମ ଜ ପ୍ରୟାସୀ ସମଦ ଭାବମ ଯାତ୍ରୀନାତ୍ରସ୍ତ ସଂଶୟ। ଏ ଅର୍ଜୁନ, ଯେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରିବ ବୈକୁଣ୍ଠ ମୋତେ ପ୍ରାପ୍ତ ହେବ, ଏତେ ସନ୍ଦେହ ହେଉଛି। ତେଣୁ ମୁଁ ଏଇଠି କଥା